ॐ अज्ञानतिमिरान्धस्य ज्ञानञ्जनशलाकया चक्षुर्मिलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्द स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी वंशा कल्पतरुभ्यश्च कृपा सिन्धुभ्यैव च पतितानं पावनेभ्यो वैष्णवेभ्यो नमो नमो। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरते से नमो। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे 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 राम 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 हरे हरे। यं प्रव्रजन्तमनुपेत अपेत कृत्यां द्योपायन विरह कातराजुहाव पुत्रेति तन्मयतया तरवाभिनेदु स्तं सर्वभूतहृदयं मुनिमानुतास्मि। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मुखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधव श्रीगुरु दीनतारिणि। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय।
सर्वप्रथम मोर परमाराध्य गुरुदेव श्री श्रीमद गौरगोविंद गोस्वामी गुरुदेवंकर अभय चरण कमलें प्रणति निवेदन करी कृपा प्रार्थना करी समर्पित हो संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमलें प्रणति निवेदन करी कृपा प्रार्थना करी समस्त साधु गुरु वैष्णव आचार्य चरण में प्रणति निवेदन पूर्वक कृपा प्रार्थना पूर्वक ଉପସ୍ଥିତ ସତା ବୈଷ୍ଣବମାନଙ୍କୁ ଚରଣରେ ପ୍ରଣତି ନିବେଦନ କରି ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋପୀନାଥଜୀଙ୍କର ମହତ୍ କୃପାରୁ ଆମେମାନେ ଶ୍ରୀମଦ ଭାଗବତମର ଅଷ୍ଟମ ସ୍କନ୍ଦରୁ ଗଜେନ୍ଦ୍ର ମହାରାଜଙ୍କର କଥା ଶ୍ରବଣ କରୁଛେ। କିଭଳି ଭଗବାନ ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ହରି ଅବତାର ହେବେ ତାହା ଶ୍ରବଣ କରୁଛେ। ତେବେ ଗତକାଲି କଥା ଯେଉଁଠି ବିଶ୍ରାମ ଥିଲେ ତାର କିଞ୍ଚିତ ସ୍ମରଣ କରି ଆମମାନେ ଆଗକୁ ଯିବା। ତ୍ରିକୁଟ ପର୍ବତର ଋତୁମତ ଉଦ୍ୟାନ ମଧ୍ୟରେ ଗଜେନ୍ଦ୍ର ପ୍ରବେଶ କରିଛନ୍ତି ସୁଖଦେବ ଗୋସ୍ୱାମୀ। ବଡ଼ ସୁନ୍ଦର ଭାବରେ ତ୍ରିକୁଟ ପର୍ବତ ସହିତ ଋତୁମତ ଉଦ୍ୟାନର ବର୍ଣ୍ଣନାକୁ ଦେଲେ, କିନ୍ତୁ ଗଜେନ୍ଦ୍ର ଆଜି ସେ ପୁଷ୍କରଣ ଭିତରକୁ ଯେଉଁ ପ୍ରବେଶ କରୁଛି, ସରୋ ଅନିଲମ ପୁଷ୍କରିଣୀର ଯେଉଁ ଋତୁମତ ଉଦ୍ୟାନ ଯେଉଁ ପୁଷ୍କରିଣୀ ଅଛି, ସେ ପୁଷ୍କରିଣୀରେ ଯେଉଁ ସୁନ୍ଦର ଜଳ ଅଛି, ସେ ଜଳରେ ପଦ୍ମର ପରାଗମାନେ ପଡ଼ିଛନ୍ତି। ବିଦୁରା ମଦବିୟୁ ଲକ୍ଷଣ, ଗଜେନ୍ଦ୍ରର ଦୂରରୁ ଏତେ ତାର ବାୟୁରେ ଯେଉଁ ଆସୁଛି ସୁନ୍ଦର ବାସନା, ପଦ୍ମପରାଗର ବାସନା, ଏବଂ ତା ସହିତ ଦେବସ୍ତ୍ରୀମାନେ ଯେଉଁ ପୁଷ୍କରିଣୀରେ ସ୍ନାନ କରିଛନ୍ତି, ସେହି ପୁଷ୍କରିଣୀରେ ଗଜେନ୍ଦ୍ର ସ୍ନାନ କରେ, ପାନ କରିବା ପାଇଁ ଯାଉଛନ୍ତି। କାହିଁକି ନା ତୃଷା ଆର୍ଦ୍ଦିତ ହେଇ ନା, ତୃଷାରେ ପୀଡ଼ିତ ହେଇଛି ଗଜେନ୍ଦ୍ର। ଗଜେନ୍ଦ୍ରର ପିଲାମାନେ ଗଜେନ୍ଦ୍ରର ସ୍ତ୍ରୀ ଏବଂ ଅଲଗା ଗଜରାଜମାନେ ସମସ୍ତେ ଯାଉଛନ୍ତି, ନିଶଙ୍କୋଚରେ ଯାଉଛନ୍ତି। ପ୍ରଶ୍ନ ଆସିପାରେ, ଗଜେନ୍ଦ୍ର ଯେଉଁ ପ୍ରବେଶ କରୁଛି ଜଳ ଭିତରେ, ତ କ'ଣ ଭୟ ନାହିଁ? ନା ଭୟ ନାହିଁ। କାହିଁକି ଭୟ ନାହିଁ? ନା ପ୍ରତିଦିନ ଏଥିରେ ସ୍ନାନ କରେ। ଅଗମତ ଦ୍ରୁତମ, ଦ୍ରୁତମ କୌଣସି ସଙ୍କେତ ସୂଚନା କୌଣସି ଭୟ ତାକୁ ନାହିଁ। ଯେଭଳି ସାଧାରଣ ଲୋକମାନେ, ସାଧାରଣ ପଶୁ ପକ୍ଷୀ ସମସ୍ତେ ବି ଜଳକୁ ଭୟ କରନ୍ତି, ଗଜେନ୍ଦ୍ରକୁ କାହିଁ ଭୟ ଲାଗୁନି? ନା ଗଜେନ୍ଦ୍ରର ଜଳକୁ ଯଦିଓ ସମସ୍ତେ ଭୟ କରନ୍ତି, କିନ୍ତୁ ଗଜେନ୍ଦ୍ରକୁ ଭୟ ଲାଗୁନି। କାହିଁକି ଗଜେନ୍ଦ୍ରକୁ ଭୟ ଲାଗୁନି? କି ପ୍ରଶ୍ନ କରିପାରନ୍ତି। ନା ନିଶଙ୍କୋଚରେ ସେ ପ୍ରବେଶ କରୁଛି। ନିଶଙ୍କୋଚରେ ପ୍ରବେଶ କାହିଁ କରୁଛି? ନା ସେ ବାରମ୍ବାର, ତେଣୁ ତାର କୌଣସି ଭୟ ରହୁନି, ବିନା ଭୟରେ ସେ ପ୍ରବେଶ କରୁଛନ୍ତି ଗଜେନ୍ଦ୍ର। ଏବଂ ପ୍ରବେଶ କରିକି ପପୌ ନିକାମମ, ନିଜ ପୁଷ୍କର ଉଦ୍ଧୃତମ, ନିଜର ଶୁଣ୍ଡକୁ ଉଠେଇକି ପପୌ ନିକାମମ, ଯଥେଷ୍ଟ ଭାବରେ ମନ ଇଚ୍ଛା ସେ ପାନ କରୁଛନ୍ତି। ବିପଦ ଯେ ଏଠି ଅଛି ସେ ଭୁଲି ଯାଇଛନ୍ତି। ମନୁଷ୍ୟ ବିଷୟକୁ ଭୋଗ କଲାବେଳେ ସମ୍ପୂର୍ଣ୍ଣ ଭାବରେ ବିପଦ କଥା ଭୁଲିଯାଏ, ଯେ ବିପଦ ଆସିପାରେ ଏଟାକୁ ସେ ଭୁଲିଯାଏ। ସ୍ନାନ କରିକି ଗତ କ୍ଲମ କ'ଣ ଆଜି ହେଉଛି, ଏମିତି ଶ୍ରମ ଯାଇଛି ଗଜେନ୍ଦ୍ର, ଗଜେନ୍ଦ୍ର ତାର ଶ୍ରମ ଚାଲିଯାଇଛି। ଜଳ ବି ପାନ କଲେ ଏବଂ ଗଜେନ୍ଦ୍ର ଗୋଟିଏ ଭୁଲ ରହିଗଲେ। କ'ଣ ଭୁଲ ରହିଗଲେ? ନିଜର ବିଷୟ ଅଭିଳାଷ କାମନା ବା ନିଜର ଭୋଗ କାମନା ପୂର୍ଣ୍ଣ ହୋଇଗଲେ ବ୍ୟକ୍ତି, ଭୋଗ କାମନା ତ କେବେ ପୂର୍ଣ୍ଣ ହେବନି, କିନ୍ତୁ ଶରୀରକୁ ପାଇଁ ଯେତିକି କାମନା ଆବଶ୍ୟକ ହରିବୋଲ, ସେତିକି ଭୋଗ କଲା ପରେ ବ୍ୟକ୍ତି ସଂସାର କର୍ମରୁ ବିରତ ହେବା ଦରକାର, ଏ ସୂଚନା ମିଳୁଛି, ନହେଲେ ବିପଦ ଆସିବ। ଗଜେନ୍ଦ୍ର ଏଇ ଗୋଟିଏ ପଏଣ୍ଟକୁ ଭୁଲି ଯାଇଛନ୍ତି, କୌଣସି ସଙ୍କେତ ତାଙ୍କର ଚିନ୍ତା ନ କରିକି, କିନ୍ତୁ ନିଜର ପିଲା ଛୁଆମାନଙ୍କୁ ସ୍ନାନ କରୁଛନ୍ତି, ନିଜର ସ୍ତ୍ରୀମାନଙ୍କୁ ସ୍ନାନ କରୁଛନ୍ତି। ସପୁଷ୍କରଣ ଉଦ୍ଧୃତ ଶିକରାମ୍ବୁ ବି ନିପାୟନ ସ୍ନପାୟନମ ଯଥା ଗୃହୀ, ଜଣେ ଗୃହସ୍ଥ ଯେଭଳି ଅତି ସଂସାର ଆସକ୍ତ ପୁରୁଷ, ଯେଭଳି ସମ୍ପୂର୍ଣ୍ଣ ଭାବରେ ତାର ସ୍ତ୍ରୀ ପୁତ୍ରର ଚିନ୍ତା କେବଳ ଥାଏ, ସେ ସମ୍ପୂର୍ଣ୍ଣ କାଳର ପ୍ରଭାବକୁ, ବିଷୟର ପ୍ରଭାବକୁ ଭୁଲି ଯାଇଥାଏ, ଠିକ୍ ସେଭଳି ଯଥାଗୃହୀ ଏଇଟା ସବୁଆଡ଼େ ଅନ୍ୱୟ ହେବ। ଗୃହସ୍ଥ ଲୋକ ବିସ୍ମରଣ ହେଇଯାଉଛି, କାଳ ମୋ ଶରୀରକୁ ଧରି ନେବ, ଏ ଶରୀର କାଳଗ୍ରସ୍ତ ହେବ, ଏଇଟା ଭୁଲି ଯାଇଥାଏ। ମୋର ମରଣ ହେବ, ଏଇଟାକୁ ଭୁଲି ଯାଇଥାଏ। କାହିଁକି ନା ଅଜମାୟା, ପ୍ରଭୁଙ୍କର ମାୟାରେ ନ ଆଚଷ୍ଟେ କୃଚ୍ଛ କୃପଣ ଅଜମାୟା, ଭଗବାନଙ୍କର ମାୟା ଏଭଳି ଗଜେନ୍ଦ୍ର ଏତେ କୃପଣ ଥିଲେ କୃପଣ କାହା କୁହାଯାଏ, ଧନ ଯେଉଁମାନେ ଦାନ କରନ୍ତିନି ତାଙ୍କୁ କୃପଣ କୁହାଯାଏ, କିନ୍ତୁ କୃପଣ ସଂସ୍କୃତରେ କୃପଣ ଶବ୍ଦ ଅର୍ଥ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ନା କିନ୍ତୁ ମୃତ୍ୟୁବରଣ କରନ୍ତି ସେମାନଙ୍କୁ କୃପଣ କୁହାଯାଏ। ବ୍ରାହ୍ମଣର ବିପରୀତ ଶବ୍ଦ ହେଲା କୃପଣ। ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ନା ନ ଜାଣି ଏ ଶରୀରକୁ ତ୍ୟାଗ କରନ୍ତି ସେମାନଙ୍କୁ କୃପଣ କୁହାଯାଏ। ଭଗବାନଙ୍କର ମାୟାରେ ଗଜେନ୍ଦ୍ର ଆଜି ସ୍ନାନ କରୁଛି, ଯଦିଓ ସ୍ନାନ କରିକି ନିଜର ଶ୍ରମ ଚାଲିଗଲା ପରେ ପିଲାଛୁଆମାନଙ୍କୁ ଏଭଳି ସ୍ନାନ କରୁଛି, ଏଟା ଅତ୍ୟନ୍ତ ଆସକ୍ତିର ସୂଚନା। ଜୀବର ସଂସାରରେ ବନ୍ଧନର ଦୁଃଖର ଗୋଟିଏ କାରଣ, ଏଇ କାରଣଟା ଭଗବାନ କପିଳ ଦେବ କାଲି ଏ ଶ୍ଳୋକରୁ ମୁଁ ଅଧା ମନରେ ପଡ଼ୁଥିଲେ, ଅଧା ମନରେ ପଡ଼ୁନଥିଲେ, ବହୁତ ସୁନ୍ଦର ଶ୍ଳୋକ। ପ୍ରସଙ୍ଗାମଜରଂ ପାଶଂ ଆତ୍ମାନଂ କବୟୋ ବିଦୁ ସ ଏବ ସାଧୁ ସୁକୃତୋ ମୁଖ୍ୟ ଦ୍ୱାରଂ ଅପାବୃତଂ। ଜୀବର ଆସକ୍ତି କେବେ ଯିବନି, ଆମେ ଯେଉଁ ଚାହୁଁଛେ କାମନାର ବିନାଶରେ, ବୁଦ୍ଧଦେବ କହିଲେ କାମନାର ବିନାଶରେ ଦୁଃଖର ବିନାଶ। କାମନା ବିନାଶ ହେଇପାରିବ କି ଆମର? ଆମେ କ'ଣ ସ୍ଥାବର? ଆମେ କ'ଣ ପାହାଡ଼ ପଥର କି ଆମ ହୃଦୟ? ଜୀବର କାମନା ଆସ, କିନ୍ତୁ ଗୋଟିଏ କାମନା ସଂସାର ଆମକୁ ବାନ୍ଧିକି ରଖିବ, ଆଉ ଗୋଟିଏ କାମନା ସଂସାର ଆମକୁ ଉଦ୍ଧାର କରିବ। ବିଷୟ ଭୋଗର କାମନା ଆମ ଅନ୍ତରରେ ଆସିଲେ ଆମେ ସଂସାରରେ ବନ୍ଧନ ହେଇକି ପଡ଼ିଯିବା। ପ୍ରସଙ୍ଗମ ଅଜରମ ପାଶମ, ଅଜରମ ଜରେ ନା, ନଷ୍ଟ ହୁଏ ନା, ଶରୀର ନଷ୍ଟ ହେଇଗଲା ପରେ ସୁଦ୍ଧା ଆସକ୍ତି ନଷ୍ଟ ହୁଏ ନା। ଜୀବନରେ ଆମକୁ ସମସ୍ତ ଭକ୍ତି ଯୋଗରେ ଏଇ ଗୋଟେ ହେଉଛି କୌଶଳତା, ପ୍ରଭୁଙ୍କର ନାମ କରି ପ୍ରଭୁଙ୍କର ସେବା କରିକି ଏଇ ଗୋଟେ କୌଶଳତା। ଆମ ଆସକ୍ତିଟାକୁ ଆମେ ବନ୍ଦ କରିପାରିବାନି, କିନ୍ତୁ ଟ୍ରାନ୍ସଫର କରିବା, ବଦଳେଇବା, କାମନାଟାକୁ ବିନାଶ କରିହେବନି, ବଦଳେଇ ହେବ। ଆମେ କଦାପି ଗୋଟିଏ ସ୍ଥାନରେ ବସିଲେ ବି ସ୍ତ୍ରୀ ପୁତ୍ର କନ୍ୟା କେହି ନଥିଲେ ବି, କେହି ସଂସାର ନ କରିଥିଲେ ବି, ଯଦି ସେ ବାବାଜୀ ବେଶ ରହିଛି ବି ପୁଣି ତାର ଆସକ୍ତି ଯିବନି। ଏଥିପାଇଁ ଭକ୍ତି ଯୋଗ ବଡ଼ ସହାୟକ। ଭକ୍ତି ଯୁଗରେ କିଏ ସହାୟକ? ତା ଦେହରୁ ସବୁଠୁ ସୁନ୍ଦର କଥା ଶିକ୍ଷା ଦେଉଛନ୍ତି, ସଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ପାବୃତମ। ସାଧୁଙ୍କ ପ୍ରତି ଆସକ୍ତି ହେଲେ ସେ ମୁକ୍ତି ପାଇବ। ଭଗବାନ କପିଳଦେବ ତାଙ୍କ ମାଙ୍କୁ ଏ କଥା କହୁଛନ୍ତି, ସଂସାର ପ୍ରତି ଆସକ୍ତି ହେଲେ ସଂସାର ବନ୍ଧନ ହେଇଯିବ। ଯେମିତି ଗୋଟେ ଉଦାହରଣ, ଛୋଟ ଉଦାହରଣ ନିଅନ୍ତୁ, ଆଜି ଯିଏ ମଦ ଖାଇବା ଶିଖିଛି ସେ ପ୍ରଥମେ କାହା ପ୍ରତି ଆସକ୍ତି ହେଇଛି? ମଦୁଆ ପ୍ରତି, ପ୍ରଥମେ ମଦ ପ୍ରତି ନୁହେଁ, ଜଣେ ମଦ୍ୟପ ପ୍ରତି ଆସକ୍ତି ହେଲା ପରେ ସେ ମଦ୍ୟ ପ୍ରତି ଆସକ୍ତି ହେଇଛି। ସେ ମଦ୍ୟପ ତାକୁ ମଦର ଗୁଣକୁ କହିକି ଏତେ ସୁନ୍ଦର ଭାବରେ ତାକୁ ବିଶ୍ୱାସ କରାଇଦେଇଛି, ସେ ସମ୍ପୂର୍ଣ୍ଣ ଭାବରେ ଜଣେ ଆଜି ଭଲ ନିଶାଖୋର ଲୋକ ହେଇଗଲା। କାହିଁକି ବିଶ୍ୱାସ କରି କାହାକୁ? ମଦ୍ୟପକୁ। କାରଣ ମଦ୍ୟପର ଆସକ୍ତି ମଦ୍ୟ ପ୍ରତି ରହିଛି, ତେଣୁ ଏହାର ସେ ଗୁଣଟା ଆସିଲା। ସେଭଳି ସଂସାରୀ ଲୋକ ସାଙ୍ଗରେ ମିଶିଲା ମାନେ ଆମର ସଂସାର ଆସକ୍ତି ଆସିବ। ସଂସାର ଲୋକର ଆସକ୍ତି କ'ଣ? ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ସକାଳୁ ଉଠିଲା ମାନେ ଆଖିରେ ଟିଭି ଦେଖିବି, ଜିଭରେ ଚାହା ଖାଇବି, ଭଲ ଜିନିଷ, ସବୁ ଭଲ ଜିନିଷ ମୋର ଦରକାର, ଶରୀର ଜ୍ଞାନେନ୍ଦ୍ରିୟ ମାନଙ୍କ ପାଇଁ ସବୁ ଆରାମ ଜିନିଷ ଦରକାର ସଂସାର ଲୋକର। କିନ୍ତୁ ସ୍ୱୟଂ ସାଧୁ ସୁକୃତ ମୁଖ୍ୟ ଦ୍ୱାର ଉପାବୃତମ, ଆମର ଚକ୍ଷୁ କର୍ଣ୍ଣ ନାସିକା ଜୁହା ଅଛି ନା, ଆମେ ତ କ'ଣ ବନ୍ଦ କରିପାରିବେ କି ଆର୍ଟିଫିସିଆଲି? କିନ୍ତୁ ସାଧୁଙ୍କ ପାଖରେ ମିଶିଲେ ଆଟାଚମେଣ୍ଟଟା ଚେଞ୍ଜ ହେଇଯିବ। କେମିତି ଚେଞ୍ଜ ହେଇଯିବ ନା? ସାଧୁ ସକାଳୁ ଉଠିଲେ କ'ଣ କରିବ? ଠାକୁରଙ୍କ ଆରତୀ କରିବ, ଭଗବାନଙ୍କୁ ଦର୍ଶନ କରିବ। ସାଧୁ ଭକ୍ତ ଅଭକ୍ତ ଭିତରେ ଏତିକି ପାର୍ଥକ୍ୟ, ଭକ୍ତ ଯାହା କରୁଛି ଅଭକ୍ତ ତାହା କରୁଛି। ଆପଣଙ୍କ ଘରେ ରୋଷେଇ ହେଉଛି, ଭକ୍ତ ଘରେ ବି ରୋଷେଇ ହେଉଛି, କିନ୍ତୁ ଡିଫରେନ୍ସ ଏ ଆସକ୍ତି, ଆଟାଚମେଣ୍ଟ କ'ଣ ରହିଛି? ଆପଣଙ୍କର ଚେତନାଟା କେଉଁଠି ରହୁଛି? କନସିୟସନେସ୍ଟା କେଉଁଠି ରହୁଛି? ଧ୍ୟାନର ବସ୍ତୁ କେଉଁଠି ରହୁଛି? ध्यायते विषयान पुंस संगतेषु उपजायते। विषय को ध्यान कले विषय आसक्ति आसव। साधु माने आम छोट पिला पढ़ुल आजिकल साधुर डेफिनेशन देवा भी बहुत बड़ कष्ट। नाली कपड़ा पिंधा बेस पैसा लगे बेस पैसा लगे दस पांच टाँग खर्च कले ना जो नाली कपड़ा पिंध पक धला कपड़ा कलर बुड़े दब। साधुर लक्षण भगवान भगवत गीतार दे अपिचेत सुदुराचारो भजते माम अनन्य भाग। ये गोटे श्लोक है सब अनन्य भाग जी अनन्य भाव शरणागत से साधु अनन्य माने न अन्य भावना जस्य सह साधु। साधु माने एटा नुहे जे जो मान बहुत बड़ा मंदिर अच्छी बहुत बड़ा बहुत किसी टंका पैसा अच्छी फास्ट फ्लाइट रे फास्ट गाड़ी जाए साधु। लोक मैंने यह भावुन ना साधु माने कौन कि साधुर लक्षण साधुर लक्षण ईश्वर भक्ति। साधुर आउ कि लक्षण ना साधुर ये हूँ प्रथम लक्षण ईश्वर भक्ति भगवान प्रचलन भक्ति। साधुर जदि ईश्वर भक्ति ना भगवान जो भगवत श्रीमद भागवत तृतीय स्कंद्रे साधुर लक्षण कहले ये अनन्य शब्द को लगे जेपी गोटे संसारी लोकर अनन्य भावना अच्छी मोर पिला आउ कौन मोर स्त्री मोर पुत्र एम कि सुखरे रहिबे बरंग मो जीवन तली तलांत हो जाऊ मोर संसार सुखर रो से साधुर कौन भावना मो जीवन बरंग नष्ट हो जाऊ किंतु भगवान सुखर रो
मई अनन्य भावेन भक्ति कुर्वन्ति ये दृढ़ाम मत कृते त्यक्त कर्माणा त्यक्त सोजन बन्धवा।
लक्षण कहले केवल सात दिन लगे भागवत जी अच्छा एकादश स्कंद भागवतम सप्तम स्कंद भागवतम तृतीय स्कंद भागवतम। जीवन रे साधु को चिन्हा हूँ बड़ कथा ना कारण साधु प्रति आसक्ति आसे आपण कहले देखा दशुरत्ना आसक्ति क्या प्रति राम नाम प्रति ना नारद प्रति। जदि राम नाम प्रति आसक्ति था सी के मरा नाम टाक आगे जपि न था सी आगे टोटाल विश्वास कले क्या नारद मुनि आज नारद मुनि आसक्ति आस नारद मुनि जहाँ कहते ओल्टे भी कहते जप कले जीवर आसक्ति जीव जदि से भाग्यवान जो साधु को भाट जो साधु अन्य कामना नहीं कौन सी कामना नहीं कौन कामना नहीं प्रथम कामना साधुर कौन नहीं चैतन्य महाप्रभु कौन शिक्षा दे न धनम जार जीवन रे धनर कामना साधु नुहे ये साधु चैतन्य महाप्रभु न धनम तापरे न जनम मोर बहुत फॉलोअर्स है ये भी नुहे साधु न सुंदरी कवितांगा जगदीश काम ये लक्षण सुंदर भाव दि जाइ साधु प्रति आसक्ति हेले जो मान अलग कौन सी कामना ना केवल गोटे कामना किभली भगवान खुशी हे प्रभु केमती खुशी हे कारण तर आसक्ति भगवान पाखे अच्छी आम प्रति आसक्ति गले आम आसक्ति भगवान पाखे लगे जो जन मद्यप आ गोटे मद्यप मद्यप प्रति आसक्ति है कि मद को भल पा से आमको आम जीवन आमको देखा पड़ो ये जिन शिखा को पड़ो। साधु नाम तो आजिकल साधु समाज को बहुत लोग घृणा कर साधु मैंने वर्तमान जब शिल्पति मैंने सब कौन कहते मिलीनियर बिलीनियर पैसा सब रखी लोक मैं तो आज साधु को सै भाव साधु मैंने गोटे गोटे पुंजीपति ये साधुर लक्षण ना आम परंपरार जीव गोस्वामी सम्राट थे व्यासदेवं पर पंडित संसार कहीं ना जीव गोस्वामी छड़ा जी की निज रचित श्लोक रचना करते अधिक रचना कर କିନ୍ତୁ ତାଙ୍କ ପାଖକୁ ଯଦି ଶିଷ୍ୟମାନେ ଆଣିକି ସେଠ ପତିମାନେ ଆଣିକି ଟଙ୍କା ଦେଲେ, ସେ ଟଙ୍କାକୁ ନେଇକି ଯମୁନାରେ ଭସେଇ ଦେବେ। ଶିଷ୍ୟମାନେ ପଚାରନ୍ତି, ଗୁରୁଦେବ ଆପଣ ଏତେ କଷ୍ଟରେ ଭିକ୍ଷ ମାଗିକି ଆଣିକି ଚଳୁଛନ୍ତି, କିନ୍ତୁ ସେଠ ପତିର ଧନଟା କାହିଁ ଭସେଇ ଦେଲେ? କହିଲେ, ଆରେ ବାପା, ସେ ଅସତ ଧନ, ସେ ଧନ ତୁମମାନଙ୍କର ଜୀବନକୁ ନଷ୍ଟ କରିଦେବ। ସାଧୁ ସମାଜର ଆଜି କାହିଁକି ପତନ ହେଲା? ସାଧୁମାନେ ବିଷୟ ଧନକୁ ଅମୃତ ଭଳି ପାନ କଲେ, ବିଷୟ ଲୋକମାନଙ୍କ ପାଖରେ ଚେଲା ହେଇକି ରହିଲେ, ବିଷୟକୁ ଚେଲା କଲେନି। ଆଜି ଯେଉଁମାନେ ମିଡିଆ, ଆପଣ ଜାଣନ୍ତୁ ମିଡିଆ ଲାଇନ୍କୁ ଆଜି ଯେଉଁମାନେ ଯାଇଛନ୍ତି, ତାଙ୍କ ପଛରେ ଜଣେ ସାଧୁଙ୍କ ପଛରେ ଜଣେ କିଏ ଅଛି? ପୁଞ୍ଜିପତି ଅଛି। ଏ ମିଡିଆ, ଏ ଭଗବାନଙ୍କ ସେବା ପାଇଁ ଯେତିକି ଚିନ୍ତା କରିବନି ସାଧୁ, ଯଦି ତାର ଚେଲା ହେଇଛନ୍ତି ଧନୀ ଲୋକ, ତା ପାଇଁ ଅଧିକା ଚିନ୍ତା। ଏ ସେ ଆସୁଛି ଆଜି ଭଲ ଆଇଟମ୍ ହବ, ଠାକୁରଙ୍କୁ ଖୋଲା କରି ରଖାହେଇଯିବ, ଶୟନ ବେଳା ହେଇଥିଲେ ବି, କାରଣ ସେ ଧନ ଦେଇଛି। ଏଇଥିପାଇଁ ସାଧୁ ସମାଜରେ ଆଜି ପତନ ହେଇଗଲା। ଆଜ୍ଞା, ଆମକୁ କହିବାକୁ ଘୃଣା ଲାଗୁଛି, ଯେଉଁ ସାଧୁ ସଂସାରକୁ ଉଦ୍ଧାର କରେ ସେମାନେ ଆଜି ବିଷୟ ଲୋକର ଚେଲା ହେଇଗଲେ, ସିଏ ବିଷୟରେ ପଡ଼ିଗଲେ। ସୟବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ମପାବୃତମ, ସାଧୁ ସଂସାରକୁ ଉଦ୍ଧାର କରିବ, ସାଧୁ ଯଦି ବିଷୟ ହେଇଗଲା ସଂସାର ଲୋକ କେମିତି ଉଦ୍ଧାର ହେବେ? ସଂସାର ଲୋକ କିଭଳି ଉଦ୍ଧାର ହେବେ? ଏଟା ଚିନ୍ତାର ବିଷୟ ନା। ସଂସାର ଲୋକ ତ ସ୍ତ୍ରୀ ପୁତ୍ର କନ୍ୟା ଧନର ରହିଛି ନା, ତାର ତ ସ୍ୱାଭାବିକ ଆସକ୍ତି ଆସିବ। ଯଦି ଆମେ ସାଧୁ ଆମେ ବିଷୟ ହେଇଗଲେ, ସେ ଲୋକର ଉଦ୍ଧାର କେମିତି ହେବ? ସମ୍ଭବ ନାହିଁ। ଏଇ ଗଜେନ୍ଦ୍ର କଥାରୁ ମୁଁ ଏଠିକି ପଳେଇ ଆସିଲି। ଏ ଆସକ୍ତି ଯୋଗୁଁ ଆଜି ପଡ଼ିଗଲେ, ଏ ଆସକ୍ତି ତାଙ୍କ ଜୀବନରେ କ'ଣ କଲେ? ସ୍ନାନ କରିଦେଇକି ବାହାରି ଆସିବାର ଥିଲା, କିନ୍ତୁ ଆସକ୍ତି ହେଇକି ରହିଗଲେ। ତତ୍ର କଶ୍ଚି ନୃପଦୈବ ଚୋଦିତମ୍ ଗ୍ରହୋ ବୋଲି ଆଶ ଚରଣରୁ ସାଗ୍ରହିତ ଯଦୃଛୈବଂ ବ୍ୟସନଂ ଗତୋ ଗଜମ୍ ଯଥାବଲୋ ଅତିବଲମ୍ବି ଚକ୍ରମେ। ବହୁତ ସୁନ୍ଦର ଗଜେନ୍ଦ୍ର ଚରିତ୍ରରୁ ଆମେମାନେ ଶିଖିବା, ଆମେ ସବୁ ରଜଗୁଣୀ ପ୍ରାଣୀ, ଆମେ ଶିଖିବା ଦରକାର। ଆମେ ଭାବୁଛେ ମୋ ଠାରୁ ବଳ କେହି ବଳବାନ କେହି ନାହାନ୍ତି। ଏଇ ଗୋଟିଏ ଶ୍ଳୋକରେ ଆମେ ପାଞ୍ଚଟି ପଏଣ୍ଟ ଶିଖିବା। ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ଧରିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳେ କାଳେ କାଳ ହସ୍ତେ ବନ୍ଧା ନିଜେ ଯାଆନ୍ତି ପାଶରେ। ଇଏ ଆମମାନଙ୍କର ଅବସ୍ଥା। ଆମର ଜଣେ କି କଣ୍ଟ୍ରୋଲର ଅଛନ୍ତି ଯିଏକି କଣ୍ଟ୍ରୋଲ କରିପାରିବେ ଗୋଟେ ମୋମେଣ୍ଟରେ, ଗୋଟେ ସେକେଣ୍ଡରେ? ଦେଖନ୍ତୁ ଗଜେନ୍ଦ୍ର କେତେ ପ୍ରଭାବ। ସେ ଯେଉଁଠି ପ୍ରତିଦିନ ସ୍ନାନ କରେ ସେଇଠିକି ବସିଛି, ନୂଆ ଜାଗାକୁ ବସିନି। ତଂ ତତ୍ର କଶ୍ଚିତ୍ ନୃପଦୈବ ଚୋଦିତମ୍, ନୃପ ହେ ପରୀକ୍ଷିତ, ଯେଭଳି ରାଜାମାନଙ୍କୁ ବିପଦ ପଡ଼ିଯାଏ, ସେ ଗଜେନ୍ଦ୍ର ବି ରାଜା ଥିଲେ, ସେ ଗଜରାଜ ଥିଲେ, ଇନ୍ଦ୍ର ଥିଲେ। ନୃପ ଦୈବ ଚୋଦିତମ୍, ଦୈବ ପ୍ରେରିତମ୍, ଦୈବ ଆଜି ପଠେଇଛନ୍ତି, କାଳ ଆଜି ଦଣ୍ଡ ଦେବେ। କାଳ ଆଗରେ କ'ଣ କ'ଣ କାମ କରେ ନା? ବୁଦ୍ଧି କାମ କରେ ନା? ମନୁଷ୍ୟ ପାଞ୍ଚଟି ଜିନିଷ ଏଥିରୁ ଶିକ୍ଷା କରିବ। ଭୋଗ ମନୁଷ୍ୟ ଯେଉଁ ସମୟରେ କରୁଛି ସେଇଠି ଦୁଃଖ ରହିଛି। ଗଜେନ୍ଦ୍ର ସେଇଠି ସ୍ନାନ କରେ କି ନାହିଁ? ସେଇଠି ସ୍ତ୍ରୀ ଛୁଆ ପିଲାଙ୍କୁ ନେଇକି ସ୍ନାନ କରୁଥିଲା ନା ନାହିଁ? ଆନନ୍ଦରେ ରହିଥିଲା, ଦୁଃଖଟା କେଉଁଠୁ ଆସିଲା? ଦୁଃଖ କେଉଁଠୁ ଆସେ ନା, ଦୁଃଖ ସେଇଠି ଥାଏ। କେଉଁଠି ଥାଏ? ଯେଉଁଠି ସୁଖଟା ଅଛି, ଯେଉଁ ଘରେ ଆମକୁ ଆରାମ ମିଳୁଛି, ଯେଉଁ ଦେହରେ ଆମକୁ ଆରାମ ମିଳୁଛି, ସେଇଠି ଦୁଃଖ ଅଛି। ଦୁଃଖ ଆଉ କେଉଁଠି ନାହିଁ? ବିଷୟ ଯେଉଁଠି ସେଇଠି ଦୁଃଖ ଅଛି। ପ୍ରତିଦିନ ସ୍ନାନ କରେ, ଭୋଗ ଯେଉଁଠି ସେଇଠି ଦୁଃଖ ଅଛି। ଆଉ ଗଜେନ୍ଦ୍ରଟା ଜାଣିନଥିଲା ଯେ, କେହି ବି ଜାଣନ୍ତି ନା ଆଜି ପର୍ଯ୍ୟନ୍ତ ରଜଗୁଣୀ ପ୍ରାଣୀମାନେ, ମୋ ଅପେକ୍ଷା ଅଧିକା ବଳବାନ ଜୀବ ବି ଏଠି ଅଛନ୍ତି। ୟଦ୍ଗନ୍ଧ ମାତ୍ରା ହରେଓ ଗଜେନ୍ଦ୍ରା, ଆମେ ଶୁଣୁଥିଲେ ଗନ୍ଧ ମାତ୍ରକେ ସିଂହମାନେ ଭାଗିକି ପଳାନ୍ତି, କିନ୍ତୁ ସେ ଆଜି କ'ଣ ହେଇଛନ୍ତି? ତତ୍ର କଶ୍ଚିତ୍ ନୃପଦୈବ ଚୋଦିତମ୍, ହେ ରାଜନ୍, ଦୈବ ଚୋଦିତମ୍, ଦୈବ ପ୍ରେରିତମ୍, ଗୋଟେ ଗ୍ରାହ ଆସିଲେ ଧରିଲେ। ଆଉ ବିପଦ କେତେବେଳେ ଆସେ? ବିପଦର ଟାଇମ୍ ଅଛି କି? ବିପଦ କେତେବେଳେ ଆସିବ ମଣିଷକୁ ଜ୍ଞାନ ନାହିଁ। এটা জানিবা দরকার, সবু সময় এটা মনে রাখা দরকার। পদম পদম বিপদম, এটি পদ পদরে বিপদ, বৈকুণ্ঠরে ন তেসাম, ভগবান জগতের বৈকুণ্ঠরে বিপদ নাই, এটি বিপদ খজানা। আও নিজের বুদ্ধি বল দ্বারা আমি বিপদকু এড়াই পারিবা না। দেখিও বর্তমান আমি শুনে শুনিকা যা, গোটে হাজার বর্ষ পর্যন্ত গজেন্দ্র চেষ্টা করি উদ্ধার হওয়া পারিবে। তত্র কশ্চিত নৃপ দৈব চোদিতম গ্রাহো বলিয়া শরণম রুষাগ্রহী, যদি বুদ্ধি দ্বারা কালকু জয় করি হতা তাহলে সংসার পাণ্ডব মানকরে বিজয় হয়ে নথান্তা, বিজয় কার হইতান্তা কৌরব মানকরে, কারণ কৌরব মানক পক্ষে সংসার অতি বুদ্ধিমান লোক মানে থিলে পিতাম ভীষ্ম দ্রোণাচার্য, কেবল বুদ্ধি এক্সপিরিয়েন্স নুহে শস্ত্রে অস্ত্রে সবু প্রকার এক্সপিরিয়েন্সড পর্সন মানে তাঙ্ক পক্ষে থিলে, কিন্তু পরাস্ত হয়ে গেল। কাই পরাস্ত হয়ে গেল? পাণ্ডব মানে ভগবান কু আশ্রয় করেছেন, কৌরব মানে দুর্যোধন বুদ্ধি কু আশ্রয় করেছে, কিন্তু বুদ্ধির এতিকি সামর্থ্য নাই সে বিপদকে ফেস করিপারিব, কিন্তু এই বুদ্ধি ভগবান বিপদকে ফেস করিপারিব। দেখুন গজেন্দ্র বর্তমান নিজ বুদ্ধি পারিবনি, সে ভগবান আশ্রয় করব বিজয় করব। মনুষ্যর এতিকি শক্তি, দুর্যোধন বিপদ বেড়ে কোণ করুলে মামুকু কনসল্ট করুলে, দুর্যোধন খারাপ রাস্তায় নিয়ে যাওয়ার লোক দুইজন লে কি কর্ণ, দুর্যোধন বহুত ভাল গুণ আজ্ঞা, বহুত ভাল গুণ, মনুষ্যর সমস্ত গুণ নষ্ট হয়ে যায় অসৎ সঙ্গে, খারাপ লোকর সঙ্গ পড়িগলে আপনার যেতে ভাল গুণ আছে নষ্ট হয়ে যায়। বহুত সুন্দর লোক শকুনি নিজে এভাবে বুদ্ধি খরচ কলে, আরে কৃষ্ণ তো সবুবেলে তাঙ্কু সুরক্ষা দেউছন্তি না, কৃষ্ণ তাঙ্ক পক্ষে পাণ্ডব মানুষ সবুবেলে সাহায্য করুছন্তি, দুর্যোধন তুমি গোটে কাম কর, বলরাম কু তুমি গুরু রূপে গ্রহণ করনি, কারণ বলরাম কৃষ্ণ কু কন্ট্রোল করে পারিবে, আউ কি কন্ট্রোল করে পারিবে, শকুনি বুদ্ধি সে গুরু রূপে গ্রহণ করেদেলে, কিন্তু কোণ কোণ হল আজ্ঞা গুরু আগে মৃত্যুবরণ কলে, দুর্যোধন তীর্থ দুর্যোধন আর ভীমসালে যেদিন গদাযুদ্ধ হচ্ছে সেই দিন বলরাম তীর্থযাত্রার বুলি বুলি আসি পৌঁছ, তাঁর আখি আগে শিষ্যমালা দেখলে, বুদ্ধি দ্বারা আপনার বিজয় লাভ করে পারবেন সংসারে, বুদ্ধি দ্বারা কতবে বিজয় লাভ করবে, যেত বিপদ আসুচি ভগবান শরণ চাল যাবে, তেসাম সতযুক্তানাম ভজতাম প্রীতিপূর্বকম দদামি বুদ্ধি যোগতং যেন মাম উপজান্তিতে। বিপদ আসলে কোণ করা পড়ে এই কৌশল ভক্ত শিখিছি, পাণ্ডব মান প্রতি যেতে বিপদ আসছে বিশ্বক প্রলয়ঙ্কারী অস্ত্র মানে পাণ্ডব পাখে থাকে, কিন্তু পাণ্ডব মানে কেবে ব্যবহার করে না, সে সবাই এই ফর্মুলাটা যেত বিপদ আসছে কাউ ডাকতে কৃষ্ণ ভগবান, বড় আশ্চর্য হচ্ছে আরে ইয়ে ছোট ছোট কথা পাই মো উপরে নির্ভর, ভক্তর এটা জীবন কৌশল, সে সবু অবস্থার ছোট ছোট কথার বড় বড় পর্যন্ত সে নির্ভরশীল, সব ভগবান উপরে নির্ভর করে, অভক্ত ছোট সমস্যা বড় সমস্যা পর্যন্ত নিজে সমাধান করা চেষ্টা করে, নিজ বুদ্ধি খরচ করে দুর্যোধন নিজ বুদ্ধি খরচ করে ভিতর কোণ কলে জানি মরি মৃত্যু মুখর বঞ্চা জল ভিতরে পশিগাল, লাস্ট 18 দিন জাঁল 18 দিন দিন মরণ নিশ্চিত মর হব, আমি যোগ যোগ বিদ্যা জাঁড়ে জল ভিতরে পশিগাল, জল জন মনুষ্য বসিলা মানে শ্বাস প্রশ্বাস নব কি না, পাণ্ড মানে খোঁজুচ্ছেন ভগবান শ্রীকৃষ্ণ সহ দুর্যোধন কিন্তু জল ভিতরে পশিকি জলকু পুরা কোণ কুয়া স্তম্ভীভূত করে দিয়েছি, কিন্তু মু বঞ্চবি নিজ বুদ্ধি খরচ করছি, কিন্তু পাণ্ডব মানে খোঁজছেন দুর্যোধন খোঁজ ধৃতরাষ্ট্র খোঁজছেন যুধিষ্ঠির খোঁজছেন ভীমসেন খোঁজছেন কুয়াড়ে গেলে, দেখ ভগবান কেমন সাহায্য করেন, দুইজন ভিল্লি সবর জাতির লোক মানে যাই শিকার করা সে সরোবর দিয়ে ସେ ଦେଖୁଛନ୍ତି ଦୁର୍ଯ୍ୟୋଧନ ସେ ଜଳ ଭିତରେ ପଶୁଛି, ସେ ଜାଣିଛନ୍ତି ମହାଭାରତ ଯୁଦ୍ଧ ହେଉଛି, କୌରବମାନଙ୍କର ପରାସ୍ତ ହେଇଗଲାଣି, ବୋଧ ହୁଏ ଦୁର୍ଯ୍ୟୋଧନ ଏଠି ଆସିକି ଲୁଚୁଛି। ଯେଉଁ ଦିଗରେ ସେ ଆସୁଛନ୍ତି ଭଗବାନ ସେଇ ଦିଗରେ ପାଣ୍ଡବମାନଙ୍କୁ ଧରିକି ଯାଉଛନ୍ତି। ଭଗବାନ ଦେଖିଦେଲେ, ଆଜ୍ଞା ଭଗବାନ ପଚାରିବା ପୂର୍ବରୁ ସେ କହିଦେଲେ ମହାରାଜ ଯୁଧିଷ୍ଠିର, କାରଣ ଜାଣିଦେଲେ ଯୁଧିଷ୍ଠିର ରାଜା ହେବେ, ଆମେ ଯଦି ଏ କଥା କହିଦେବୁ ଆମକୁ ପୁରସ୍କାର ବହୁତ ମିଳିବ। କହିଲେ ମହାରାଜ ଯୁଧିଷ୍ଠିର କାହା ଖୋଜୁଛନ୍ତି କି ଆପଣ? ନା ହଁ ମୁଁ ଖୋଜୁଛି। ନା କାହା ଖୋଜୁଛନ୍ତି? ଦେଖନ୍ତୁ ଆଜ୍ଞା, କହିଲେ ଦୁର୍ଯ୍ୟୋଧନ। କହିଲେ ଦୁର୍ଯ୍ୟୋଧନ ଆଜ୍ଞା ଜଳ ଭିତରେ ବସିଛି, ଆମେ ଦେଖିଲୁ। ଭଗବାନ କହିଲେ ଡାକ ଡାକ ଦୁର୍ଯ୍ୟୋଧନକୁ, ସେ ଆସିବ ଜଳ ଭିତରେ। ବୁଦ୍ଧି ଖର୍ଚ୍ଚ କରିକି ଆମେ ବିପଦକୁ ଆଡ଼େଇ ପାରିବା ନାହିଁ। ତନ୍ତପ୍ର କଶ୍ଚିତ୍ ନୃପ ଦୈବ ଚୋଦିତମ ଗ୍ରାହ ବଲିଆ ଶରଣ ମୃଷା ଗ୍ରହିତ। ଗଜେନ୍ଦ୍ର ଯେଉଁ ଭାବନାଟା ଥିଲା ମୁଁ ବହୁତ ବଳବାନ, କିନ୍ତୁ ତାଠୁ ବଳବାନ ହେଉଛନ୍ତି କିଏ? ଗ୍ରାହ କୁମ୍ଭୀର। ଆମେ ବଳବାନ ନା ଗୋଟେ ଛୋଟ ଜୀବ ବଳବାନ? ମୁଁ ଆପଣଙ୍କୁ ବୁଝେଇଦେବି। କହିଲେ ଆମର କେତେ ଶକ୍ତି ଅଛି, କେତେ ଧନ ଅଛି, କିନ୍ତୁ ଗୋଟିଏ ଶରୀରରେ ଗୋଟେ ଜୀବାଣୁ ତିଆରି ହେଉଛି, କ୍ୟାନ୍ସର ଜୀବାଣୁ, ଗୋଟେ ଛୋଟ ଜୀବାଣୁ। ଦେଖୁଛନ୍ତି ସମଗ୍ର ଶରୀରକୁ କଣ୍ଟ୍ରୋଲ କରିକି ଧନକୁ ସବୁ ସଫା କରିଦେଇକି ଶରୀରକୁ ବି ନେଇ ଚାଲୁଛି। ମଣିଷର କି ବଳ ଅଛି? ନା ତ ଦୈବାତ୍ ପରମ ବଳ, ଦୈବଙ୍କ ଠାରୁ ପରମ ବଳ କିଛି ନାହିଁ, କିନ୍ତୁ ମନୁଷ୍ୟ ଏଇଟାକୁ ଭୁଲି ଯାଉଛି। ଦାମ୍ଭିକ, ମୋର କ'ଣ ଅସୁବିଧା ହବ? ମୋର ବ୍ୟାଙ୍କ ବାଲାନ୍ସ ଅଛି, ମୋର ଟଙ୍କା ଅଛି, ଜାଗା ଅଛି, ସବୁ ଅଛି, ଗଜେନ୍ଦ୍ର ଭଳି ଭାବନା ପଶିଗଲା ଅଛି। ଯଦୃଚ୍ଛେବ ରୁଷାଦ୍ରଗି, କୁମ୍ଭୀର ଯେଉଁ ଧରିଲା କାହିଁକି ଧରିଲା? କ୍ରୋଧରେ ଧରିଲା, କାହିଁକି ନା ସୋବାସ ଆଲୋଡ଼ନମ ଜନିତ କ୍ରୋଧେ। ଆରେ ମୋ ଘର ଭିତରେ କିଏ ପଶିଲା? ମୋର ଏ ସରୋବର ୟା ଭିତରେ କିଏ ପଶିଲା? ଜଳ ଯେତେବେଳେ ଏପଟ ସେପଟ ହଲିଲା ଗଜେନ୍ଦ୍ର, ଆରେ ଗଜେନ୍ଦ୍ର ଚୁପଚାପ ସ୍ନାନ କରିକି ପଳେଇ ଆସିଥିଲେ ଅସୁବିଧା ହେଇନଥାନ୍ତା। ଯେଉଁ ସ୍ତ୍ରୀ ଛୁଆ ପିଲାମାନଙ୍କୁ ସ୍ନାନ କରେଇଲା ନା, ଜଳ ବହୁତ ହଲିଲା, ଗ୍ରାହ ଭାବିଲା ବୋଧେ ଆଉ କିଏ ଆସିଛି, କିଏ ମୋ ଘର ଭିତରକୁ ପ୍ରବେଶ କଲା, ଧରିଲା। ଏବଂ ଗଜେନ୍ଦ୍ର ଯେତେବେଳେ ଏଇଭଳି ବିପଦରେ ପଡ଼ିଛି, ତା ସ୍ତ୍ରୀମାନେ ଦେଖିଲେ ଉଠି ଆସିଲେ ଜଳ ଉପରକୁ। ତଥାତୁରମ ଯୁଥପତି କରେଣବୋ ବିକୃଷ୍ୟମାଣ ତରସା ବଲିୟସାମ ବିଚକ୍ରସୁଦି ନଧିଓ ପରେ ଗଜମ ପାସ୍ନୀ ଗ୍ରହାସ୍ତାରୟତୁ ନା ଚାସକନ। ଆପଣ ଚେନ୍ ପୁଲି ଦେଖିଛନ୍ତି ନା? ଚେନ୍ ପୁଲ ଯେମିତି ଚେନ୍ ଗୁଡ଼ିକ ରହିଥାନ୍ତି ସବୁ ଭାରି ଭାରିକା ଯାଏ ଟାଣିଟାଣିଆ ଧରି ଆସେ। ଗଜମାନଙ୍କର ବହୁତ କ'ଣ କୁହାଯିବ, ପଶୁମାନଙ୍କର ବହୁତ ସମ୍ମିଳିତ ଶକ୍ତିର ଭାବନା ଅଛି, କୋପରେଟିଭ ନେଚର। ଦୁଇ ଜଣଙ୍କର ଭାରି କୋପରେଟିଭ ନେଚର, ଦେବତାମାନଙ୍କ ସମାଜ, ଆଉ କେଉଁ ସମାଜ? ପଶୁ ସମାଜ। ମନୁଷ୍ୟ ସମାଜ କୋପରେଟିଭ ନୁହେଁ, ମନୁଷ୍ୟ କାହାକୁ କୋପରେଟ କରିବା ପାଇଁ ଚାହିଁବେନି। ମୁଁ ଏକାକୀ ରାଜ୍ୟ ରାଜା ହେବି, ମୋର ପ୍ରଜା ଫଜା ଦେବାର ଦରକାର ନାହିଁ, ମୁଁ ଏକାକୀ ରାଜା ହେବି। ଅସୁରମାନଙ୍କର କୋପରେଟିଭ ନେଚର ନୁହେଁ, ପରସ୍ପରକୁ ସହାୟ କରନ୍ତିନି ଅସୁର। ଆପଣ ଦେଖନ୍ତୁ ସବୁବେଳେ ଦେବତାମାନଙ୍କର ବିଜୟ କାହିଁକି ହୁଏ? ସମୁଦ୍ର ମନ୍ଥନ କରାଗଲା କିନ୍ତୁ ଅମୃତ ଗୋଟେ ଠୋପା ଦିଆଗଲାନି, କାହାକୁ? ଅସୁରମାନଙ୍କୁ। କାହିଁକି ନା ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତିନି, ସେମାନଙ୍କର ମାଶ୍ଚର୍ଯ୍ୟତା ଅଛି। ଯେଉଁମାନେ ପରସ୍ପରକୁ ସହାୟତା କରନ୍ତିନି ସେମାନେ କଦାପି ହେଲେ ସଂସାର ସୁଖ ପାଇପାରିବେନି, ସେମାନେ ଦେବଗୁଣ ସମ୍ପନ୍ନ ନୁହନ୍ତି। ଦେବଗୁଣ ସମ୍ପନ୍ନ ଲୋକଙ୍କର ନେଚର ହେଲା ପରସ୍ପର କୋପରେଟିଭ। ଯେମିତି ହାତ ଦେଖୁଛନ୍ତି ନା, ଏ ହାତଟା ମୋର ଉଠୁଛି, ଇଏ ଚେଷ୍ଟ ତା କୋପରେଟ କରୁଛି, ଇଆର ପୁଣି ତିନିଟା ପାର୍ଟ ଅଛି ଆଙ୍ଗୁଠି ସହିତ। ଦେଖନ୍ତୁ ସମସ୍ତେ ପରସ୍ପରକୁ ସାହାଯ୍ୟ କରୁଛନ୍ତି ବୋଲି ଆମେ ଗୋଟେ ଭୋଜନ କରିପାରୁଛେ। ଗୋଟେ ଆଙ୍ଗୁଳି ଯଦି ଷ୍ଟ୍ରାଇକ୍ କରିଦେବ ଟୋଟାଲ ବଡିଟା ସଫରିଂ ହବ। ଗୋଟେ ପରିବାର ସେୟା, ଆମକୁ ବହୁତ ଭାଗବତରୁ ବହୁତ ଶିକ୍ଷା କରିବାକୁ ପଡ଼ିବ। ଦେବତାମାନଙ୍କର ବିଜୟ, ଦେବତାମାନେ ଥରେ କମ୍ପ୍ଲେନ୍ କଲେ, ମନେ ପଡ଼ିଗଲା, ଦେବତାମାନେ ଥରେ କମ୍ପ୍ଲେନ୍ କଲେ ବିଷ୍ଣୁଙ୍କ ପାଖରେ, ଆଜ୍ଞା ଆପଣ ଆମକୁ ମୋତେ ଭଲ ପାଉନାହାନ୍ତି। ଭଗବାନ ନିରପେକ୍ଷ, ଭଗବାନ ଦେବତାମାନଙ୍କୁ ଯେମିତି ଭଲ ପାଆନ୍ତି ଅସୁରମାନଙ୍କୁ ସେମିତି ଭଲ ପାଆନ୍ତି। ସେ ଅସୁର କୂଳରେ ତ ପ୍ରହ୍ଲାଦ, ଯାହାଙ୍କ ପାଇଁ ଭଗବାନ ସ୍ୱତନ୍ତ୍ର ଗୋଟେ ଅବତାର ନେଲେ। ଭଗବାନଙ୍କର ଦ୍ୱେଷ କାହାକୁ ନାହିଁ। ବ୍ରହ୍ମାଙ୍କ ପାଖରେ ଯାଇ କମ୍ପ୍ଲେନ୍ କଲେ, କହିଲେ ଆଜ୍ଞା ଭଗବାନ ସବୁବେଳେ ଆପଣ ବି ଆପଣଙ୍କ ସହିତ ଭଗବାନ ବିଷ୍ଣୁ ସବୁବେଳେ ସପୋର୍ଟ କରୁଛନ୍ତି କାହାକୁ? ଦେବତାମାନଙ୍କୁ, ଆମ ଅସୁରମାନଙ୍କୁ ସମାଜ ସପୋର୍ଟ କରୁନାହାନ୍ତି। ବ୍ରହ୍ମା ଚିନ୍ତା କଲେ, ଆରେ ଭଗବାନ ତ ଗୀତାରେ କହିଲେ ସମହଂ ସର୍ବଭୂତେଷୁ ନମେ ଦ୍ୱସ୍ୟାସ୍ତି ନମେ ପ୍ରିୟ। ମୋର ମୋ ଭଗବାନଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଦୁର୍ଯ୍ୟୋଧନ ଯେଉଁ ଆସନ ପାଇଛି, ଆଗେ ଯେଉଁ ଆସନ ପାଇଛି, ଅର୍ଜୁନ ପରେ ସେ ଆସନ ପାଇଛି। ଭଗବାନ ବିଶ୍ୱରୂପ କାହାକୁ ଦେଖେଇଲେ? ଆଗେ ଦୁର୍ଯ୍ୟୋଧନଙ୍କୁ। ଦୁର୍ଯ୍ୟୋଧନ ମାଗିନଥିଲା, କିନ୍ତୁ ଅର୍ଜୁନ ମାଗିଲା ପରେ ବିଶ୍ୱରୂପ ଦେଖିଲା। ଭଗବାନଙ୍କର ପାତରାନ୍ତର ଅଛି? ଭଗବାନଙ୍କର ପାତରାନ୍ତର ନାହିଁ। ଭଗବାନ ସମସ୍ତଙ୍କ ପ୍ରତି ସମାନ। ଭଗବାନ ରାବଣଙ୍କୁ ଯେଉଁ ଦୃଷ୍ଟିରେ ଦେଖୁଥିଲେ, ବିଭୀଷଣଙ୍କୁ ବି ସେଇ ଦୃଷ୍ଟିରେ ଦେଖୁଥିଲେ, କିନ୍ତୁ ରାବଣ ଯେଉଁ ଦୃଷ୍ଟିରେ ରାମଙ୍କୁ ଦେଖୁଥିଲା, ବିଭୀଷଣ ସେ ଦୃଷ୍ଟିରେ ଦେଖୁନଥିଲା, ସେ ଭଗବାନଙ୍କ ଦୃଷ୍ଟିରେ ଦେଖୁଥିଲା, ଇଏ ଶତ୍ରୁ ଦୃଷ୍ଟିରେ ଦେଖୁଥିଲା। ଭଗବାନ ଶତ୍ରୁ ନୁହନ୍ତି, ଭଗବାନଙ୍କୁ ଶତ୍ରୁ ଦୃଷ୍ଟିରେ ରାବଣ ଦେଖୁଥିଲା। ଭଗବାନ କାହାର ଶତ୍ରୁ ନୁହନ୍ତି, ସେଥିପାଇଁ ଶରଣ ନେଲା ବେଳେ ରାମଜୀଙ୍କ ପାଖରେ ବିଭୀଷଣ ଶରଣ ନେଲା ପରେ ଗୋଟିଏ ଲାତ ମାରିଲେ ରାବଣ, ପାଦ ଧରିକି ପ୍ରାର୍ଥନା କଲାପରେ ଉଠିକି ପଳାଇଲେ, ଆକାଶକୁ ପଳାଇଗଲେ ସିଧା। ବିଭୀଷଣ କହିଲେ, ଭାଇ ମୁଁ ଯାଉଛି, ମୁଁ ରାମଙ୍କର ଶରଣ ନେଇ, ମୋ ବଚନ ତୁମେ ମାନିଲ ନା। ରାମଙ୍କ ପାଖରେ ଆସିକି ପହଞ୍ଚିଲା ପରେ ଖବର ପଠାଇଲେ, କୁହ ସ୍ତ୍ରୀ ରାମଙ୍କୁ ମୁଁ ରାବଣର ଭାଇ ଆସିଛି ଶରଣ ନେବା ପାଇଁ। ସୁଗ୍ରୀବ ଆଉ ଲକ୍ଷ୍ମଣ ଦୁଇ ଜଣ କମ୍ପ୍ଲେନ୍, ଆଙ୍କୁ ରଖନ୍ତୁନି, ଆଙ୍କୁ ରଖନ୍ତୁନି, ଇଏ ମନ୍ତ୍ରୀ, ରାବଣର ଇଏ ମନ୍ତ୍ରୀ ଆଉ ଭାଇ, ଖାସ ଭାଇ, ଇଏ ଗୁପ୍ତଚର। ରାମଜୀ କହିଲେ, ନା ଏଇଟା କେବେ ମୋ ଦ୍ୱାରା ସମ୍ଭବ ହେବନି। ସକୃତ ଏବ ପ୍ରପନ୍ନ ତବ ଅସ୍ମି ଇତି ଯାଚତେ, ଅଭୟ ଦଦାମି ଇତି ବ୍ରତମ ମମ। ଭଗବାନଙ୍କର ଗୋଟେ ବ୍ରତ ଅଛି, କ'ଣ ବ୍ରତ ଜାଣିଛନ୍ତି? ଭଗବାନ ପ୍ରତିଦିନ ଆମେ ଯେମିତି ବ୍ରତ କରୁଛେ, ଭଗବାନଙ୍କର ଗୋଟେ ବ୍ରତ ଅଛି। ଏ ରାମାୟଣରେ ଭଗବାନ କହିଛନ୍ତି, ମୋ ବ୍ରତ କ'ଣ? ଭଗବାନଙ୍କର କ'ଣ ବ୍ରତ? ତବ ଅସ୍ମି ଇତି ଯାଚତେ, ଯିଏ କୁହେ ହେ ପ୍ରଭୁ ମୁଁ ଆପଣଙ୍କର, ଭଗବାନ ଗୋଟେ ବ୍ରତ କରିବେ, ତାକୁ ଅଭୟ ଦେବେ। କେତେଜଣ ଆମେ ଆଗେ ଜଗନ୍ନାଥଙ୍କ ଆଗରେ କହିଛେ, କହିଲେ ପ୍ରଭୁ ମୁଁ ଆପଣଙ୍କର, ମୁଁ ଏ ସଂସାରର ନୁହେଁ। ଆମେ କ'ଣ କହୁଛେ? ପ୍ରଭୁ ମୁଁ ଆପଣଙ୍କର ଅଧା, ସଂସାରର ଅଧା ଦାବି କରୁନେ, ପୁରା ସଂସାରରେ ଯେତେବେଳେ ବିପଦ ପଡ଼ିଲା, ପ୍ରଭୁ ମୁଁ ଆପଣଙ୍କର। ଭଗବାନ ଏକଥା କହୁନାହାନ୍ତି, ସକୃତ ଏବ ପ୍ରପନ୍ନ, ଥରେ ଯଦି ମୁଁ ଆଗରେ କି ହାତ ଟେକି କହିଦିଏ ହେ ଜଗନ୍ନାଥ ମୁଁ ଆପଣଙ୍କର, ମୁଁ ସଂସାରର ନୁହେଁ, ଭୁଲରେ ଅଭିମାନ କରୁଛି ମୁଁ ସଂସାରର, ତବ ଅସ୍ମି ଇତି ଯାଚେ, ମୁଁ ତୁମର। ରାମ କହିଲେ, ମୋ ବ୍ରତ କ'ଣ? ଅଭୟ ଦେବୀ। ଆରେ ଡାକ ବିଭୀଷଣଙ୍କୁ। ଲକ୍ଷ୍ମଣ ତ ସବୁ କଥା ଶେଷ ଶେଷ ଅବତାର ନା, ସବୁ କଥା ରାଗିଯାଏ। ବିଭୀଷଣଙ୍କୁ ଆପଣ କ'ଣ ଦେବେ? ରାବଣର ଭାଇ ଶରଣ ପଶିଲା ଲଙ୍କାପୁର ତାକୁ ଦେଲ ତ, ଯିଏ ବିଜୟ, ଯେଉଁ ଏ ରାଜନୀତିର ନିୟମ, ଶାସ୍ତ୍ରର ନିୟମ, ଯିଏ ଯାହାକୁ ବିଜୟ କରିବ ସେ ରାଜ୍ୟର ଅଧିକାର କିଏ ହବ? ବିଜୟ ହବ ନା, ରାମ ସେ ରାଜ୍ୟର ଅଧିକାରୀ। ବିଭୀଷଣ ଦେବେ ନା? ଲକ୍ଷ୍ମଣ ପଚାରିଲା, ଆପଣ ବିଜୟ କଲେ ଲଙ୍କା, ବିଭୀଷଣ ଶରଣ ଗଲା, ଆପଣ କ'ଣ ଦେବେ ତାକୁ? ଲଙ୍କାପୁର ଦେବି। ଲକ୍ଷ୍ମଣ କହିଲେ, ଆଚ୍ଛା ରାବଣ ଯଦି ଶରଣ ଯାଏ? କହିଲେ, ରାବଣ ଯଦି ଆଜି ମୋର ଶରଣ ଯାଏ, ସୀତାଙ୍କୁ ନେଇଯାଇଛି ଯଦି ଦୋଷ କରିଛି, ମୁଁ ତାକୁ ଦେଖିବିନି। ଭଗବାନ ଦୋଷ ଦେଖନ୍ତିନି, ଭଗବାନ ଦୋଷ ଦେଖିଲେ କୌଣସି ଜୀବ ବୈକୁଣ୍ଠକୁ ଯାଇପାରିବେନି। ସଂସାର ଦୋଷ ଦେଖେ, ଭଗବାନ ଗୁଣ ଦେଖନ୍ତି। ସଂସାର ସବୁ ଦୋଷକୁ ଦେଖିବ, ଗୋଟିଏ ଗୁଣ କହିବନି, ଭଗବାନ ସବୁ ଦୋଷକୁ ଭୁଲିବେ, ଗୋଟିଏ ଗୁଣ। ପ୍ରମାଣ କିଏ? ପ୍ରମାଣ ପୁତନ ସିଦ୍ଧର ସ୍ୱାମୀ, ଏଇ ଆମ ବାଲେଶ୍ୱର ଲୋକ ଲେଖିଲେ, ଆମର ବାଲେଶ୍ୱର ଲୋକ ସିଏ, ମୁଁ ଗର୍ବରେ ସବୁଆଡ଼େ କୁହେ, ଏ ମରେଇପୁର ମରେଇ ସାହିର ଗାଁ ଘର, ବିଶ୍ୱର ପ୍ରଥମ ସଂସ୍କୃତ ଆଚାର୍ଯ୍ୟ, ଭାଗବତର ଆଚାର୍ଯ୍ୟ, ନୃସିଂହ ପ୍ରସାଦାତ୍ ସିଦ୍ଧାନ୍ ସକଲଂ ବେତି ନୃସିଂହ ପ୍ରସାଦାତ୍। ଶ୍ରୀଧର ସ୍ୱାମୀ ସବୁ ଜାଣନ୍ତି, ବ୍ୟାସ ଜାଣନ୍ତୁ ମାନ ଜାଣନ୍ତୁ, ନୃସିଂହ ପ୍ରସାଦ ଶ୍ରୀଧର ସ୍ୱାମୀ ସବୁ ଜାଣନ୍ତି। ସେ ଏଇ କଥା ଲେଖିଲେ ଶ୍ରୀଧର ସ୍ୱାମୀ, वैष्णव वेश मात्र धारणम इति सदगति, भक्त वेश मात्र धारणम इति सदगति। पुतनांग भगवान कहीं उद्धार कले गोटे दोष को देखिले पुतना भक्त वेश बस मत बर मारे आसता विष धरिक आसता जे उद्देश्य आस भक्त वेश रही मत उद्धार कर दे गोटे गुण को देखिले संसार आम सब कम कर महात्मा गांधी सब करके गले महात्मा गांधी कहला जातिर पिता कहला कि कौन कहु देश को सी विभाजन कर देगी पल भारत पाकिस्तान अलग दस लोक कह मुठू पलैसले देवता संपन्न लोक कथार पलैसी रावण कथार रामजी कहले कहले लक्ष्मण रावण जदि आज मो शरण निए इक्वाकु वंशर एक परंपरा को परिवर्तन करी कारण सूर्य वंश रे सूर्यकूल उद्भव कई जणे राजा हबो किंतु मु यदि रावण आज शरण नहीं जे आज शरण नेला परे रावण भरत राजा हबनी मोर भाई के राजा हबनी मु रावण को अयोध्या पर राजा कर दे भगवान रावण पाई ए मनोरथ चिंता करथि भगवान कार द्वेषी नुहंती ये कथा मुझे ठीक ब्रह्मा जी कहला तुम्हें भगवान कहीं दोषी बोली मन कर देवता संपन्न लोक मैंने कोऑपरेटिव नुहंती परस्पर बर्तमान समाज में यह हूँ ना घर स्वामी स्त्री कोऑपरेट करनी भाई भाई की कोऑपरेट करनी कहीं देव समाज ना असुर समाज असुर समाज मान केवल स्ट्रगलिंग फर एक्जिस्टेंस मु बड़ हे देव समाज ना देव समाज मैंने समस्त कोऑपरेटिव ब्रह्मा कहले ठीक अच्छे जाओ सात दिन पर आसवा ब्रह्म लोक तुम उत्तर मुझे देदेवि सात दिन पर देवता मैंने आसिले असुर मैंने सब आईले देवता मान डकईदे असुर मैंने सब आईले कहे शुण असुर मैंने कम्प्लेन करवता मान सब कहीं विजय होमृत पान कले सी देवासुर संग्राम विजय कले सी सब जय ब्रह्माजी रोषेवास आरंभ कर ब्रह्म लोक सब खाया पीया सुंदर व्यवस्था कले असुर यमी बस दुईटा पंक्ति दु जन बसईदे देवता मैंने बस असुर मैंने बस आज्ञा बढ़ा न होगा पूर्व असुर मैंने छाटी पिटिले ए काम आड़ुआ जान देवता मैंने चुपचाप बस लाइन परसिया वाला न आसवर ब्रह्मा ब्रह्म लोक परसिया लोक ब्रह्मा अर्डर न देवर असुर मैंने उठी उठी मध्य पड़ो बाल्टी धरी आई ये लाइन रू आगे बाढ़ देवता मैंने कौन आगे दौ ब्रह्माजी कहले रुह बढ़ा बढ़ी आगे हेनी आगे गोटे नियम अच्छे समस्त हाथ में गोटे बाड़ी बंधा हो ए गंठी पाखे एत पड़ तापर तुम्हें खाइब देवता मानकर बंधा है असुर मानकर बंधा बढ़ा बढ़ी बेले तो जहाँ उत्पात कले उठिक पड़े बाल्टी धरे आसे कौन रसगोला छाने लगो ये लगा असुरपा देवता मैंने चुपचाप बस देवता मैंने जो मैंने देवगुण संपन्न लोक से भाग्य पर निर्भर करते गोटे श्लोक सुंदर लिखा जाइए आपण विशाल बड़ पात्र धरिकी समुद्र को गले भी ए आपण हिमालय को जातु बा मरुभूमि को जातु आपणकर जी बड़ पात्र अच्छी से धन मिल मरुभूमि की गलापर भी आपको मिल हिमालय पाखक गले भी से देवता मैंने कनभीन्स सी जानती प्रभु आमको आमपाई जा आलटमेंट कर रखी से मिल असुर मैंने सब झापिक रखिए असुर मान सब बाड़ी बांधिया प्रसाद ब्रह्म लोक सब प्रसाद खाती प्रसाद दिगला ब्रह्माजी कहले अच्छा ठीक अच्छे आगे असुर मैंने भोजन देवता मैंने असुर मान बाड़ी देला असुर आगे कम्प्लेन कले आज्ञा से छोट जाति आम आगे खाइ आम कश्यपर पुत्र ब्रह्माजी कहला अरे भाई सी भी कश्यपर पुत्र ना तुम्हें दुई भौणी दुईटा पुह ना से कथा शुणी समुद्र मंथन आमको ठकई सी आम आगे खाइबू कहला हाँ ठीक अच्छे हाथ में बाड़ी बंधाई बाड़ी की खुद खाइब असुर मैंने सीधा हाथ में बाड़ी बंधा हाथ बंक कि प्रसाद जहाँ थाली प्लेट रे भर्ती कर उपरू फोपाड़े बुद्धि असुर बुद्धि ना कि भाई हाथ में जो बाड़ी बंधा तुम्हें भोजन पाटिक से कभी जीवनी से टेनिस भल भाया उपरू फोपाड़ी कार आखिर पशिले कार नाक पशिले प्रसाद पंक्ति प्रसाद गुड़ा सब एपट सेपटे कई किसी खाई ना धई सही है कि पूरा नाना स्थान हो गले आज्ञा बर्तमान देवता मान गोटे चैलेंज देवता मानक बाड़ी बंधा है ना देवता असुर मैंने किसी भोजन करना सांगे सांगे कौन कले ବିଷ୍ଣୁଙ୍କୁ ସ୍ମରଣ କଲେ। ପ୍ରଭୁ ଇଏ ବଡ଼ ବିପଦ, ହାତରେ ତ ବନ୍ଧା ହେଇଯାଇଛି, ଅସୁରମାନେ ତ କେହି ଖାଇପାରିଲେନି, ଆଉ ଆମ ନାଁରେ ସବୁବେଳେ କମ୍ପ୍ଲେନ୍ ଯେ ଭଗବାନ ଦେବତାମାନଙ୍କୁ ସପୋର୍ଟ କରୁଛନ୍ତି। ଏଇଥିପାଇଁ ବ୍ରହ୍ମାଜୀ କେଉଁଥିପାଇଁ ଡାକିଛନ୍ତି ଦେବତାମାନଙ୍କୁ, ଆଗରୁ ଖାଲି ହିଣ୍ଟସ୍ ଦେଇଛନ୍ତି, ଦେଖ ତୁମ ନାଁରେ କମ୍ପ୍ଲେନ୍ ଆସିଛି, ଇଏ ଜାଣିନାହାନ୍ତି କମ୍ପ୍ଲେନ୍ କ'ଣ କ'ଣ କରିବା, ଇଏ ତ ବଡ଼ ଅସୁବିଧା ହେଲା, ଏମିତି କ'ଣ ହାତରେ ବନ୍ଧା ହେଇଯାଇଛି, ଅସୁରମାନେ କେହି ଖାଇପାରୁନି, ଆମେ କେମିତି ଖାଇବା। ଦେଖନ୍ତୁ ସବୁ ଦେବତାଙ୍କ ମନରେ ଗୋଟିଏ ଚିନ୍ତା ଆସିଗଲା, ଦେବଗୁଣ ସମ୍ପନ୍ନ ଲୋକମାନେ ଯେତେବେଳେ ବିପଦରେ ପଡ଼ନ୍ତି କ'ଣ କରନ୍ତି, ଏଇ ସେ କନ୍ଦା କଟା କିଛି କରନ୍ତିନି, ଗଜେନ୍ଦ୍ର ସ୍ତ୍ରୀ ଛୁଆ ପିଲାମାନେ ଯେମିତି କାନ୍ଦୁଥିଲେ, ସେ ସିଧା କ'ଣ କରନ୍ତି, ଭଗବାନଙ୍କ ଶରଣ ଚାଲିଲାନି, ସମସ୍ତେ ପ୍ରଭୁଙ୍କର, ପ୍ରଭୁ ଏ ବିପଦରୁ ରକ୍ଷା କର। ଆଜ୍ଞା ସମସ୍ତଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଆସିଲା, କ'ଣ ଜାଣିଛନ୍ତି ନା, ଇଏ ହାତ ସିଧା ହେବ ବଙ୍କା ହେବନି, ତେଣୁ ଇଏ ତାର ପ୍ରସାଦ ଉଠିଲା ତା ପାଟିରେ ଦେଇଦେଲା, ସିଏ ତାର ହାତରେ ପ୍ରସାଦ ଉଠେଇଲେ ୟା ପାଟିରେ ଦେଲା। ଦେବତାମାନଙ୍କର ପରସ୍ପରକୁ ଭୋଜନ କରିକି ସମସ୍ତଙ୍କର ପ୍ଲେଟରୁ ସଫା, ଅସୁରମାନେ କିଛି ଖାଇପାରୁନାହାନ୍ତି। ବର୍ତ୍ତମାନ ଡାକିଲେ ବ୍ରହ୍ମାଜୀ, କହିଲେ ବୁଝିପାରିଲ ତୁମର କାହିଁକି ସବୁବେଳେ ପରାଜୟ ହେଉଛି, ତାଙ୍କର କାହିଁକି ବିଜୟ ହେଉଛି, ତୁମର ଦୁଇଟା ମାଇନସ୍ ପଏଣ୍ଟ, ତାଙ୍କର ଦୁଇଟା ପ୍ଲସ୍ ପଏଣ୍ଟ। ତୁମେ ଏତେ ବଡ଼ ବିପଦ ଭିତରେ ତୁମ ହାତକୁ ବାନ୍ଧି ଦିଆଯାଇଛି, କିନ୍ତୁ ତୁମେ ଭଗବାନ ଡାକିଲ କିମ୍ବା ପରସ୍ପର କେହି ସାହାଯ୍ୟ କଲ, କେହି କଲନି, କିନ୍ତୁ ଦେଖ ଅସୁରମାନେ ଦେବତାମାନେ କ'ଣ କଲେ, ପ୍ରଥମେ ଭଗବାନଙ୍କୁ ସ୍ମରଣ କଲେ ଆଉ ପରସ୍ପରକୁ ସାହାଯ୍ୟ କଲେ। ମୁଁ ଏଇ କଥାରେ ଏଠି ପଳେଇ ଆସିଲି, ଯେଉଁମାନେ ବିପଦ ଯେତେବେଳେ ପଡ଼େ ଦେବଗୁଣ ସମ୍ପନ୍ନ ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ଏଠି କ'ଣ ହେଉଛି, ତଥା ତୁରମ୍ ଯୁଥପତି କରେଣବା, ଏ ହସ୍ତିନୀମାନେ ଯୁଥପତି ହସ୍ତିମାନେ ଆତୁର ହେଇଗଲେ। ଦେଖନ୍ତୁ ସଂସାର କେମିତି, ଜଣଙ୍କୁ ଉଦ୍ଧାର କରିବା ପାଇଁ ତା ଗ୍ରୁପ୍ ସବୁ ଲାଗିଛନ୍ତି, ଗଜେନ୍ଦ୍ର ଯେତେ ଲୋକ ଅଛନ୍ତି ସମସ୍ତେ ଲାଗିଛନ୍ତି ଗଜେନ୍ଦ୍ରକୁ ଉଦ୍ଧାର କରିବେ ପାରୁନାହାନ୍ତି। ଗୋଟେ ଇଂଲିଶରେ କୁହାଯାଏ ନା, ସେଲ୍ଫ ହେଲ୍ପ ଇଜ୍ ବେଷ୍ଟ ହେଲ୍ପ, ଆପଣଙ୍କୁ ଟିକେ ସାହାଯ୍ୟ କରିପାରିବେନି, ଆପଣଙ୍କ କର୍ମଫଳ ଯାହା ଅଛି ଆପଣ ଭୋଗିବେ, ସ୍ତ୍ରୀ ପୁତ୍ର କନ୍ୟା ଧନ ଇଏ ଥାଇପାରନ୍ତି, କିନ୍ତୁ ଆପଣଙ୍କୁ ହେଲ୍ପ କରିପାରିବେନି, ଏଇଟା ଆପଣଙ୍କୁ ଭୋଗିବାକୁ ପଡ଼ିବ। ସେଥିପାଇଁ ଆପଣ ଏ କର୍ମଫଳ କାଟିବାକୁ ହେଲେ ଆପଣଙ୍କୁ ନିଜେ ପ୍ରସ୍ତୁତ ହେବାକୁ ପଡ଼ିବ। ଏମାନେ ସ୍ୱର ପାଇଁ କିଛି ଆରେଞ୍ଜମେଣ୍ଟ କରିଦେଇପାରନ୍ତି, ଖାଇବା ପିଇବା ବ୍ୟବସ୍ଥା, କିନ୍ତୁ ଦୁଃଖଟାକୁ ବିପଦଟାକୁ କର୍ମଫଳଟାକୁ ଏମାନେ ଧ୍ୱଂସ କରିପାରିବେ, କିଛି ହେଇପାରିବେ। ତଥା ତୁରମ୍ ଗଜପତି, ଅଲଗା ଗଜପତିମାନେ ଗଜେନ୍ଦ୍ର ଏ ଅବସ୍ଥାକୁ ଦେଖି ଦୁଃଖ କରୁଛନ୍ତି, କେବଳ ତା କଲେନି, ବିକୃଷ୍ୟମାଣ ଅନ୍ତରସା ବଲି ଅସା, ବହୁତ ବଳା ଖର୍ଚ୍ଚ କରିକି ତା ପଛକୁ ପଛ ଟାଣୁଛନ୍ତି। କେମିତି ପଛକୁ ପଛ ଟାଣୁଛନ୍ତି, ଗଜେନ୍ଦ୍ର ଜଳ ଭିତରେ ଅଛି, ଶୁଣ୍ଡ ବଡ଼େଇକି ଜଣେ ଗଜେନ୍ଦ୍ରର ପାଦକୁ ଧରିଛି, ଯିଏ ଗଜେନ୍ଦ୍ର ପାଦକୁ ଧରିଲା ଆଉ ଜଣେ ତାର ପାଦକୁ ଧରିଛି, ପୁରା ଚେନ୍ ପୁଲି ଭଳିଆ ଲାଗିଯାଇଛି, ସବୁ ହାତୀମାନେ ଲାଗିଛନ୍ତି, ହସ୍ତି ହସ୍ତିନୀ ସମସ୍ତେ ଚାହୁଁଛନ୍ତି ଗଜେନ୍ଦ୍ରକୁ ଉଦ୍ଧାର କରିବେ, କିନ୍ତୁ ବିଚକୃଷୁ ଦୀନ ଧିଓ ଅପର ଗଜା ପାସ୍ନୀ ଗ୍ରହଣ ତାର ଏ ତୁ ନ ଚାଷକାନ, ପାସ୍ନୀ ଗ୍ରହଣ ପଶ୍ଚାତ ଭାଗରୁ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଚେଷ୍ଟା କରିକି ପାରୁନାହାନ୍ତି। କାରଣ କର୍ମଫଳ ବେଳେ ବିପଦ ବେଳେ ସଂସାରରେ ବଳ କାମ କରେ ନା, ପାଞ୍ଚଟା ବଳ ଅଛି, ଏ ପାଞ୍ଚଟା ବଳ ଉପରେ ଆଉ ଗୋଟେ ବଡ଼ ବଳ, କ'ଣ କ'ଣ ପାଞ୍ଚଟା ବଳ ମହାଭାରତରେ ଅଛନ୍ତି, ବଲମ୍ ପଞ୍ଚବିଧମ୍ ନିତ୍ୟମ୍ ପୁରୁଷମ୍ ନିବୋଧମେ, ଧୃତରାଷ୍ଟ୍ରଙ୍କୁ ବିଦୁର କହୁଛନ୍ତି, ବିଦୁର କହୁଛନ୍ତି ହେ ଭାଇ ପାଞ୍ଚଟା ବଳ ସଂସାରରେ ଅଛି ଦେଖ, କିନ୍ତୁ ଏ ପାଞ୍ଚଟା ବଳ ବିପଦ ବେଳେ କାମ ଦେବନି, ବିପଦ ବେଳେ କାମ ଦେବନି। ଜତ୍ରୁ ବାହୁବଳ ନାମମ୍ କନିଷ୍ଠମ୍ ବଳମ ଉଚ୍ଚତେ, ବାହୁବଳ ଏଇଟା କନିଷ୍ଠ ବଳ, ବହୁତ ଶକ୍ତି ଅଛି ସେ କନିଷ୍ଠ ବଳ, ଇଏ ବିପଦ ବେଳେ କିଛି କାମ ଦେବ। ଅମାତ୍ୟ ଲାଭ ଭଦ୍ରମ୍ ତେ ଦ୍ୱିତୀୟମ୍ ବଳମ ଉଚ୍ଚତେ, ମନ୍ତ୍ରୀ ବା ନିଜର ସହଯୋଗୀ ଅମାତ୍ୟ ଲାଭ ଏଇଟା ଦ୍ୱିତୀୟ ବଳ। ତୃତୀୟମ୍ ଧନଲାଭ ତୁମ ବଲମ୍ ଆହୁ ମନୀଷିଣା, ତୃତୀୟ ବଳ ହେଉଛି ଧନବଳ, ତୃତୀୟ ବଳ। ଚତୁର୍ଥ ସହରାଜନ୍ ପିତୃପୈତ୍ର ମହାମ୍ବଲମ୍ ଅଭିଜାତ ବଲମ୍ ନାମମ୍ ଚତୁର୍ଥମ୍ ବଲମ୍ ଉଚ୍ୟତେ, ଚତୁର୍ଥ ବଳ ହେଉଛି ଅଭିଜାତ୍ୟ ବଳ, ଅଭିଜାତ ମାନେ କୁଳବଂଶର ଲୋକମାନେ ଅଛନ୍ତି ଆମକୁ ସାହାଯ୍ୟ କରିବେ। जेतु एतानि सर्वाणि संग्रहितानि भारत जद बलात् बलम श्रेष्ठम तत् प्रज्ञा बलम उच्यते। पंचम बल ए चारोटी बल ठारु श्रेष्ठ बल केउटा प्रज्ञा बलम बुद्धि बलम। बुद्धि बल हूँ सर्वश्रेष्ठ बल किंतु ए बुद्धि बल विपद बेले जीवर काम करिवनि जीवर काम करिवनि किंतु ए बुद्धि द्वारा विपद समय रे भगवान को सहायता करले भगवान जो बुद्धि देवे द्वारा आपण विजय लाभ करि परिवे। बुद्धि बल काम करिवनि देखु नंदि धृतराष्ट्र एमान को मारिया पाई दुर्योधन भल भाव जाने धृतराष्ट्र भल भाव जाने जतुग्रह पोड़ी दिया जीव गोटे स्टोर रूम स्वतंत्र रखा जाता तैल तो सब तैयारी कौन महम्रे घृत सब लगा जाइए पशु पशु पंचपांड मान आगे समस्ते कथबार्ता घर टा कहीं बासुची एम के बुद्धि बुद्धि खर्च करमती मारे पांड मान को अड़ुआ ना जतुग्रह अग्नि लगे दि जाए मरीज बास प्रज्ञा बल खर्च बुद्धि खर्च कर गोटे लोक को स्पेशल रखी से टेक केयर पर गोटे स्टोर रूम ये साइड स्टोर रूम रे पशु पशु एंट्रांस रे बहुत तैल रखी कारण जो दिन अग्नि लगा हे दुर्योधन कही तुम्हें कौन कर सब तैल को ढाई दे कि पेट्रोल लगेला लगेद घर टा जल पांड मान चल गोटे वर्ष पांड मान कुंती सहित ये भाव रही माँ सहित जानते ये विपद अच्छी सेना दुर्योधन बस गोटे लोक को रखी टेक केयर ये कुंती बारंबार पचारती भीमसेन कहीं गर्त करा माँ ये विपद अच्छी भीमसेन बारंबार कह चल आम जा बर्तमान छाड़ पलि कह ना 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 एबू पलगला पुणी दुर्योधन कौन कर आम पचर पुणी विपद को लगेद प्रज्ञा बल केमती काम कै दुर्योधन चाहिए मारियापाई किंतु जतुग्रह विनाश है कि पांड मान मरले बुद्धि काम कलानी किंतु अंकर बुद्धि काम कला जो आसुंच केवल जड़े जानते विदुर केवल जानती ये जतुग्रह पांड मान को मार दिजाव तेणु विदुर गोटे म्लेच्छवास गोटे कथबार्ता कले म्लेच्छवास मान जो अर्थ को दुर्योधन बुझिपार नहीं कहीं बुझिपार ना पांड मान कहीं बुझिपार नहीं केवल युधिष्ठिर महाराज बुझिपार सी संकेत दे जदि सबुआड़े अग्नि लगि जाए मूसा किसी क्षति हुए ना देखुं ना कहे अरण्य अग्नि लगे गृह अग्नि लगे मूसार किसी क्षति हुए ना युधिष्ठिर महाराज एतिक बुझीदे एतिक बुझीदे जे एटी अग्नि लगभग भय अच्छी आमको कौन करा पड़ो मूसा भि गर्त करा पड़ो से भीमसेन को लगे सी प्रज्ञा बल बुद्धि खर्च कर मारी बुद्धि केमती लगेगा देख ये बुद्धि पर भगवान गोटे विशेष बुद्धि खर्च कले गोटे वर्ष पर्यंत भगवान इन्स्पिरेसन उत्साह दौना बारंबार भीम कह भाई आम गंभीर कम सरीगला सुडंग कम सरीगला आम पलि जाए अग्नि लगे दिए पलिया कह ना 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 गोटे दिन उत्सव अच्छी कुंती महाराणी कहले पुत्र आज तुम पूर्व पुरुष आज गोटे श्राद्ध दिवस आज जाओ ये तो पाखरे ग्राम नहांती ए ग्राम अच्छा किसी लोक मान डाक श्राद्ध दिवस लोक मान खाया दवा पड़ो आ भल भल मिष्ठारण कर सबकि श्रवण ए पार्टी करनी बापा गोटे शबर श्रेणी लोक सी भी विधवा तार भी पांचटा पु सी दिन शुणिला पांड मैंने खाया दौरान गरीब लोक खाया पीवाई सी से निशा खाई सी तर पांचटा पुव को धरिकी क्या सहित माँ सहित माँ तर पांचटा पुव को धरिकी आस आसिक पहुँचन से जो निशा आने खाई मीठा भी जोर खाईदे आहरी चढ़ीगला निशाटा राति से शे युधिष्ठिर महाराज देखीदे कह हाँ आज आज अग्नि लगा हाँ युधिष्ठिर महाराज निजे पांड मान को आदेश दे कि अग्नि लगे बाहरी गले सका खबर मिलला कौन पांड मान सहित कुंती ए ପଛକୁ ଯାଅ, ଚଲ ଆଗକୁ ଆସିବେନି। ପଞ୍ଚୁପାଣ୍ଡବଙ୍କ ସହିତ କୁନ୍ଦିଙ୍କର ବିନାଶ ହେଇଯାଇଛି, କାହିଁକି ନା ଛଅଟା ଅର୍ଦ୍ଧ ଦଗ୍ଧ ଶରୀର ପଡ଼ିଛନ୍ତି ଆଜ୍ଞା। ମିଛରେ ଧୃତରାଷ୍ଟ୍ର ବି କୁମ୍ଭୀର କାନ୍ଦଣା କାନ୍ଦିଲାଣି, ଦୁର୍ଯ୍ୟୋଧନ ବି କାନ୍ଦିଲାଣି, ହେ ମୋ କୁନ୍ତି ମା ମରିଗଲେ, ପାଣ୍ଡବମାନେ ମରିଗଲେ ଆଜ୍ଞା। ଭୀମସେନ କିଛି ଭୀଷ୍ମଦେବ କିଛି ବୁଝିପାରୁନାହାନ୍ତି। ଭୀଷ୍ମଦେବଙ୍କ ସହିତ ସମସ୍ତେ ଯାଇକି ଜଳଦାନ ଦେଲେଣି, ପାଣ୍ଡବମାନେ ମରିଯାଇଛନ୍ତି। କହିଲା ଦୁର୍ଯ୍ୟୋଧନ କହିଲା ଭଗବାନଙ୍କ ନା ପାଣ୍ଡବମାନଙ୍କର ତ ଆଉ କେହି ନାହାନ୍ତି, କୃଷ୍ଣ କେବଳ ବନ୍ଧୁ, ଟିକେ କୃଷ୍ଣଙ୍କୁ ଟିକେ ଖବର ଦିଆଯାଉ, ସିଏ ଆସିବେ ତାଙ୍କର ଶ୍ରାଦ୍ଧ ଦଶ ଦିନ ଆଗ, ଇଏ ଦଶ ଦିନ କରିବେ। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଶୁଣିଲେ ସେ ଦ୍ୱାରକାରୁ କାନ୍ଦିବାଟା ଷ୍ଟାର୍ଟ କଲେ, ମାନେ ମେସେଞ୍ଜର ଦୂତ ଯାଇକି କହୁ କହୁ ଭଗବାନ କାନ୍ଦିବା ଆରମ୍ଭ କଲେ, କାରଣ ଭଗବାନ ଚାହୁଁଥିଲେ, ଭଗବାନ ଜାଣନ୍ତି ପାଣ୍ଡବମାନେ କେଉଁଠି ଅଛନ୍ତି, କିଭଳି ଅଛନ୍ତି। ଆରେ ପଲକରେ ପ୍ରହାର ଲାଗିନି, ଚକ୍ଷୁ ଉପରେ ଲାଗିବ କି? ହଁ, ଭଗବାନ ପାଣ୍ଡବମାନଙ୍କର ଚକ୍ଷୁର ପଲକ ଭଳି, ପଲକର କ୍ଷତି ହେବନି, ଚକ୍ଷୁର କ୍ଷତି ହେଇଯିବ, ଏଟା ସମ୍ଭବ? ଭଗବାନ କାନ୍ଦି କାନ୍ଦିକି ଆସିକି ଭଗବାନ ବି ଆସିକି କୁଣ୍ଡାକୁଣ୍ଡି କରି ଧୃତରାଷ୍ଟ୍ରକୁ କାନ୍ଦିଲେ, ମୋ ଅର୍ଜୁନ କୁଆଡ଼େ ଗଲା? ଭଗବାନ କହିଲେ ମୁଁ ଏଇଠି ରୋଲ୍ ନ କରିବି, ତାହେଲେ ଇଏ ବିଶ୍ୱାସ କରିବେ ଯେ ପାଣ୍ଡବମାନେ ବଞ୍ଚିଛନ୍ତି, ପୁଣି ତାଙ୍କ ପଛରେ ବିପଦ ସୃଷ୍ଟି କରିବେ। ମୁଁ ଏଇ କଥାରେ ଏଠିକି ଆସିଥିଲି, ଦେଖନ୍ତୁ ଜଣେ ବୁଦ୍ଧି ଖର୍ଚ୍ଚ କଲେ, ପ୍ରଜ୍ଞାବଳ ଖର୍ଚ୍ଚ କଲେ ତାଙ୍କୁ ବିନାଶ କରିବା ପାଇଁ, ଆଉ ଜଣେ ଭଗବାନ ତାଙ୍କୁ ପ୍ରଜ୍ଞାବଳ ଦେଲେ, ତାଙ୍କର ସନ୍ଦେହ ଚକ୍ର ରହିଗଲା, ଏମାନେ ଉଦ୍ଧାର ପାଇଁ ପଳେଇ ଆସିଲେ। ଏଇ କଥାରେ ମୁଁ କହୁଥିଲି ଯେ ବିଚକୃଷୁ ଦିନ ଧିଓ ଅପରେ ଗଜାମ ପାସ୍ନି ଗ୍ରହଣା ତାରାୟତୁ ନାଚ ସକନ, ସମସ୍ତେ ଚେଷ୍ଟା କରନ୍ତି ତାକୁ ଉଦ୍ଧାର କରିବା ପାଇଁ, କିନ୍ତୁ କେହି ଉଦ୍ଧାର କରିପାରିଲେ ନାହିଁ, ସମସ୍ତେ ପଛ ଲାଗି ଲାଗି ରହିଛନ୍ତି। ଏଇ ସମୟରେ ଦେବତାମାନେ ଆସିକି ଜୁଟିଗଲେ, ଓହ ଶୁକଦେବ ଦେବତାଙ୍କୁ ଗାଳି ଦେଇଛନ୍ତି, ଭାଗବତରେ ଦୁଇ ଜାଗାରେ ଗାଳି ଦେଇଛି, ଗୋଟିଏ ପାରିଜାତ ହରଣ ସମୟରେ ଆଉ ଗଜେନ୍ଦ୍ର ଲୀଳାରେ। ଦେବତାମାନେ ସ୍ୱର୍ଗରେ ଯେତେ ବିମାନ ଥିଲା ସବୁ ନେଇକି ଆସିକି ପହଞ୍ଚିଗଲେ କେଉଁଠି, ତ୍ରିକୁଟ ପର୍ବତର ଋତୁମତ ଉଦ୍ୟାନରେ। ଏ ଦୁଇ ଜଣ କେମିତି ଟଣାଟଣି ହେଉଛନ୍ତି ଦେଖିବା ପାଇଁ, ଆମର ଦେଖୁନାହାନ୍ତି କି ପଶୁପକ୍ଷୀମାନଙ୍କ ପାଇଁ ଗୋଟେ କ'ଣ ଚ୍ୟାନେଲ୍ ଅଛି ବା କ'ଣ ତା ନାଁ, ଆଉ ସେ କ'ଣ ସେ ଚ୍ୟାନେଲ୍ ନାଁ, ପଶୁ ଡିସ୍କଭରି କ'ଣ କୁହ, ସେଥିରେ ପଶୁପକ୍ଷୀମାନଙ୍କର ପ୍ରକୃତିକ ତାଙ୍କର ମଣିଷର ସବୁ ଆର୍ଟିଫିସିଆଲ କୃତ୍ରିମ, ଆମର ସବୁ କୃତ୍ରିମ, ଏ ଶରୀରଟାର ବେଶଭୂଷା କୃତ୍ରିମ, ହସ ବି କୃତ୍ରିମ, କାର୍ଯ୍ୟ ବି କୃତ୍ରିମ, ସବୁ କୃତ୍ରିମ, ପଶୁଙ୍କର ସବୁ ଅରିଜିନାଲ, ଡୁପ୍ଲିକେଟ୍ କାମ କିଛି ପଶୁ କରିବେ, ତାଙ୍କ ଯାହା ତାଙ୍କର ପ୍ରକୃତି ସେହି ହିସାବରେ ସେ କର୍ମ କରିବ, ମଣିଷର ପ୍ରକୃତି ତାହା ନୁହେଁ, ମଣିଷ କ'ଣ କରିବ, ଉପରେ ପାଣ୍ଡାଳ ଦେବ, ଗଛରେ ଚେରଟା ମାରିଦେଇଥିବ, ଇଏ ଡୁପ୍ଲିକେଟ୍ ରୋଲ୍ ପଶୁପକ୍ଷୀମାନେ କରନ୍ତି। ତେଣୁ ଯେତେବେଳେ ଟଣାଟଣି ଲାଗିଛନ୍ତି, ପରସ୍ପର ଆକର୍ଷଣ ଲାଗିଛନ୍ତି, ଏଣେ ଦୁଃଖ ଯାଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ, ଦୁଃଖ ଯାଉନି। ନିଉଦ୍ୟତ ଏବ ମିଭେନ୍ଦ୍ର ନାର୍କୟୋ ବିକର୍ଷିତ ଅନ୍ତରହ ଅନ୍ତୋ ବହିମିତଃ ସମାସହସ୍ରଂ ବ୍ୟଗବନ୍ ମହିପତେ ସପ୍ରାଣୟୋଶ୍ଚିତ୍ରା ମମଂସତାମରା। ଦେବତାମାନଙ୍କ ପାଇଁ ଏଟା ଗୋଟେ ମ୍ୟାଜିକ୍ ଥିଲା, ସମା ସହସ୍ରମ ବ୍ୟଗବନ୍ ମହିପତେ, ସମା ଆୟୁଷ ସହସ୍ରମ ଏକ ହଜାର ବର୍ଷ, ଅନ୍ତ ବହି। ଗଜେନ୍ଦ୍ର କ'ଣ କରୁଛି, ଗଜେନ୍ଦ୍ର ବାହାରକୁ ଟାଣି ଆଣୁଛି, ଗଜେନ୍ଦ୍ର ଆଶ୍ରୟ ସ୍ଥଳଭାଗ, ସେ ଚାହୁଁଛି ମୁଁ ସ୍ଥଳଭାଗକୁ ଆସିବି, ଗ୍ରହର ଆଶ୍ରୟ ହେଉଛି ଜଳଭାଗ, ସେ ଜଳଭାଗକୁ ଟାଣୁଛି। ମିଥୋ ପରସ୍ପର ନିଉଦ୍ୟତେ ଇଭ ହସ୍ତି ଆଉ ନକ୍ରୟୋ ସମାସହସ୍ରମ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିଛି, ପରସ୍ପରକୁ ଆକର୍ଷଣ ବିକର୍ଷଣ, ଆକର୍ଷଣ ବିକର୍ଷଣ। ହେ ମହିପତି, ହେ ପରୀକ୍ଷିତ, ଦେବତାମାନଙ୍କ ପାଇଁ ଏଇଟା ଗୋଟେ ଆଶ୍ଚର୍ଯ୍ୟଜନକ ଥିଲା, ଆରେ ଏକ ହଜାର ବର୍ଷ ହେଲାଣି କେମିତି ମରୁନାହାନ୍ତି ଉଭୟ, କିମ୍ବା କେହି ପରାଜିତ ହେଉନାହାନ୍ତି, ଆଉ ଗଜେନ୍ଦ୍ରର ପଛ ଧରିକି ଲୋକମାନେ ସବୁ ଜାଣୁଛନ୍ତି। ବସନ୍ତୁ ପଛରେ ପ୍ରଣାମ, ପଛରେ କରିବେ, ପଛରେ ପ୍ରଣାମ, ଆଗକୁ କେହି ଆସିବେନି, କଥାର ନିୟମ ଅଛି, କଥା ଆରମ୍ଭ ହେଲେ ଆଗକୁ କେହି ଆସିବେନି, ଆଗରୁ କେହି ଉଠିକି ଯିବେନି,
ଆପଣ ଜଣେ ଆଗକୁ ଆସିଲା ମାନେ ସମସ୍ତଙ୍କର କଥାରେ ବିଘ୍ନ ଆସିଲା।
ବ୍ୟଗପନ ମହିମତେ ସମାସ ସହସ୍ରମ, ଏକ ହଜାର ବର୍ଷ ବିତିଗଲା।
ଦେବତାମାନେ ମ୍ୟାଜିକ୍ ଦେଖୁଛନ୍ତି, କିନ୍ତୁ ଦେବତାମାନେ ସାହାଯ୍ୟ କେହି, ଦେବତାମାନେ ସାହାଯ୍ୟ କରିବା ଦରକାର ନା? ଦେବତାମାନେ କରିପାରିବେନି, ଦେବତାମାନେ କର୍ମଫଳ ଧ୍ୱଂସ କରିପାରିବେନି ଜୀବର,
କାରଣ ଦେବତାମାନେ ହେଉଛନ୍ତି ଆତ୍ମା, ଦେବତାମାନଙ୍କ ଭିତରେ ଭଗବାନ ପରମାତ୍ମା ରୂପରେ ଅଛନ୍ତି, ପ୍ରଭୁ ପରମାତ୍ମା ରୂପରେ ଅଛନ୍ତି। ଭଗବାନଙ୍କୁ କାହିଁକି ସେବା କରିବା ଦରକାର? ଭଗବାନ ଭଗବତ ଗୀତାରେ କହିଛନ୍ତି ଦେବତା ଆଉ ଭଗବାନ ସମାନ ନୁହନ୍ତି। ଅର୍ଜୁନ ପଚାରିଲେ ଆପଣ ଆଉ ଦେବତାଙ୍କ ଭିତରେ କ'ଣ ପାର୍ଥକ୍ୟ ଅଛନ୍ତି?
ନମେ ବି ଦୁସୁର ଗଣ ପ୍ରଭବଂ ନାମ ହର୍ଷୟା ଅହଂ ଆଦି ଦେବାନାମ ମହର୍ଷିଣାମ ଚ ସର୍ବଶ।
ମୁଁ ଦେବତାମାନଙ୍କର ଆଦି, ଆଦି ଅର୍ଥ ଦେବତାମାନଙ୍କ ମଧ୍ୟରେ ମୁଁ ଆଦି ନୁହେଁ, ଦେବତାମାନଙ୍କ ସୃଷ୍ଟି ମୋ ପାଖରୁ ହିଁ ସୃଷ୍ଟି ହେଇଛନ୍ତି ଦେବତାମାନେ।
ଯେତେବେଳେ କହିଲେ ଭଗବାନ ମୁଁ ହେଉଛି ଆତ୍ମା ରୂପରେ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟ, ସେ ଦେବତାମାନଙ୍କ ଅନ୍ତରେ ଭଗବାନ ଅଛନ୍ତି ଆତ୍ମା ରୂପରେ। ଭଗବାନ ହେଉଛନ୍ତି କେବଳ ପରମାତ୍ମା, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଦ୍ୱିତୀୟ ନାସ୍ତି ଅର୍ଥ ଦେବତାମାନେ ବି, ଦେବତାମାନେ ବି ଅନ୍ତର ବି ସେ ଆତ୍ମା ରୂପରେ ଅଛନ୍ତି, କିନ୍ତୁ ଦେବତାମାନେ କର୍ମଫଳକୁ ଧ୍ୱଂସ କରିପାରିବେନି। ଜୀବ ଦେବତାମାନଙ୍କୁ ପୂଜା କରୁଛି, ତାର ଫଳ ସେ ପାଇବ। ଆପଣ କି ଭାବିବେନି ଦେବାଦେବୀଙ୍କୁ ପୂଜା କଲେ ଫଳ ମିଳିବନି ବୋଲି? ମିଳିବ, କିନ୍ତୁ କର୍ମଫଳକୁ ସେ କାଟିପାରିବେ। ଯେଭଳି ପୁଣ୍ୟ ଆପଣ କରୁଛନ୍ତି, ପୁଣ୍ୟ କଲେ ପୁଣ୍ୟର ଲୋକମାନେ କହୁଛନ୍ତି ମୁଁ ଏତେ ଦାନ ପୁଣ୍ୟ କଲି ମୋର କାହିଁ ବିପଦ ଆସିଲା। ଭାଇ ପୁଣ୍ୟ କରିଛନ୍ତି ଆପଣ ଦେହ ସୁଖ ପାଇବେ, ଧନ ସମ୍ପତ୍ତି ସବୁ କିଛି ପାଇବେ, କିନ୍ତୁ କର୍ମଫଳ, କର୍ମଫଳ ଭକ୍ତି ଛଡ଼ା କଟିବନି କେଉଁଥିରେ? କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଭକ୍ତି ଭାଜନ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। କର୍ମଫଳଟା କେବଳ ଭଗବାନ ଜଗନ୍ନାଥଙ୍କ ଶରଣ ଗଲେ, ବିଷ୍ଣୁଙ୍କର ଶରଣ ଗଲେ, କୃଷ୍ଣଙ୍କର ଶ୍ରୀରାମଙ୍କର ଶରଣ ଗଲେ କର୍ମଫଳ କଟିବ, ନହେଲେ କର୍ମଫଳ ଦେବତାମାନେ କାଟିପାରିବେନି। ସମାମ ସହସ୍ର ବେଗବନ ମହିପତି, ହେ ମହିପତି ଏକ ହଜାର ବର୍ଷ ଦୁଇ ଜଣଙ୍କ ଭିତରେ ଚାଲିଛି ଅନ୍ତ ବହି,
କାରଣ ଭଗବାନ କୃପା ନ କଲେ ସ୍ତ୍ରୀମାନେ ସବୁ କାନ୍ଦୁଛନ୍ତି।
କୃଷ୍ଣ କୃପା ବିନା ନହେ ଦୁଃଖର ମୋଚନ, କୃଷ୍ଣ କୃପା ବିନା ନହେ ଦୁଃଖର ମୋଚନ, ଥାକିଲେ ବା ବିଦ୍ୟାକୁଲ କୋଟି ଧନ ଜନ, ଥାକିଲେ ବା ବିଦ୍ୟାକୁଲ କୋଟି ଧନ ଜନ, ଯାର ଗୃହେ ଆଛ ଏ ଉତ୍ତମ ଉପଭୋଗ, ଯାର ଗୃହେ ଆଛ ଏ ଉତ୍ତମ ଉପଭୋଗ, ତାରେ କୃଷ୍ଣ ଦିଆଛେ ନା କୋନ ମହାରୋଗ, ତାରେ କୃଷ୍ଣ
ଇଏ ଚୈତନ୍ୟ ଭାଗବତର କଥା। କୃଷ୍ଣ କୃପା ବିନା ନହେଁ ଦୁଃଖର ମୋଚନ, ଥାକିଲ ଓ କୋଟି ବିଦ୍ୟା ଧନ ଜନ, ଧନ ଥାଇପାରେ ଜନ ଥାଇପାରେ ବିଦ୍ୟା ଥାଇପାରେ, ଭଗବାନଙ୍କ କୃପା ବିନା ଦୁଃଖ ଦୂର ହେଇପାରିବନି। ଦେବତାମାନେ ସମସ୍ତେ ଦେଖୁଛନ୍ତି ସମାସ ସହସ୍ରମ ଏକ ହଜାର ବର୍ଷ ଗଲାଣି, କିନ୍ତୁ ତାଙ୍କର ଦୟା ପ୍ରଶ୍ନ ଆସିବ କ'ଣ? ଦେବତାମାନଙ୍କର ଦୟା ଆସୁନି, ଦୟା ଆସିଲେ କ'ଣ କରିବେ? ଦେବତାମାନେ କ'ଣ ଜାଣିଛନ୍ତି ଭାଗବତ ଶ୍ରୀମଦ ଭାଗବତମରେ? ଦେବତାମାନଙ୍କୁ ନିନ୍ଦା କରାଯାଉନି, ଦେବତାମାନେ ଭଗବାନଙ୍କର ଅଂଶ, ଦେବନିନ୍ଦା ଅନ୍ୟ ଦଶ ଅପରାଧ ଭିତରେ ଅନ୍ୟ ଶାସ୍ତ୍ର ଚୈତନ୍ୟ ମହାପ୍ରଭୁ ମନା କଲେ ଚଉଷଠି ଅଙ୍ଗ ଭିତରେ, ଭକ୍ତିର ଚଉଷଠି ଅଙ୍ଗ ଭିତରେ ଅନ୍ୟ ଦେବ ଅନ୍ୟ ଶାସ୍ତ୍ର ନିନ୍ଦା ନା କରିବେ। ଦେବତାମାନେ କ'ଣ? ଭଗବାନ ଭଗବତ ଗୀତାରେ ଦେବତାମାନଙ୍କର ଫଳ କଥା କହିଲେ, ଅନ୍ତବତୁମ୍ ଫଲମ ତେଷାମ ତଦ୍ଭାବ ଅଳ୍ପତି ମେଧସାମ,
দেবান দেবযদ্দ জানতি মদভক্তা জানতি মামপি। এ গীতার ওল্টা ফিলোসফি বর্তমান প্রচার, তুমি যাহা কু বি ডাক আমি তো সে গোটে জায়গায় যাই পৌঁছবা। ই ফিলোসফি কি উঠাইলা আগে, ই বহু কচড়া ফিলোসফি বাহার প্রচার করা যাচ্ছে। গীতার সিদ্ধান্ত নুহে, ভাগবতর সিদ্ধান্ত নুহে, রামায়ণ মহাভারতর সিদ্ধান্ত নুহে। তুমি যে আড়ে গলে বি কবি জলেশ্বর আড়ে গলে বি বুলি বুলি আসি পুরো সে বালেশ্বরে পৌঁছবি। ভগবান স্ট্রেট গীতার মনে করে না 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 না, এ ট্রাফিক চলবেনি এটি, তুমি যুয়াড়ে যাও মতো পাই যাব না। দেবান দেবজন্তু দেবজন্তু জানতি মদভক্তা জানতি মামপি, যে দেবতা পূজা করছে সে কেউটি যা দেবলোকু যাব, তাহলে দেবলোকর অসুবিধা কোণ? দেবলোক ভগবান ভিতরে পার্থক্য কোণ আছে কে প্রশ্ন করে পার? যা তো উপর লোক যাবি, দেবলোক বৈকুণ্ঠ ভিতরে পার্থক্য কোণ আছে? গীতার ভগবান কহিলেন আব্রহ্মা ভুবন আলোক পুনরাবর্তিন, বাস দেবলোক ভিতরে হায়ার স্ট্যান্ডার্ড মেন্টেন করছেন ব্রহ্মাজী। তুমি ব্রহ্ম লোক গেলে বি আ ব্রহ্ম ভুবনালোক পুনরাবর্তিন অর্জুন, লোক মানে কোণ আজ্ঞা বুঝছেন কি আজ্ঞা? যাহাকে তো পূজা কলে সব একা, নাই 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 নাই, ভগবান কলে মদভক্তা জানতি মামপি, মো পাখু কি যাইপারিব যে মতো পূজা করছে? দেবতা মানুষ পূজা কলে দেবতাঙ্ক পূজার ফল আছে, কিন্তু বৈকুণ্ঠ নুহে, কিংবা কর্মফল ধ্বংস হয়ে পারি, কর্মফল দূর করে পারি দেবতা মানে। একাদশ ভাগবত মানে কুয়া গেলে নবযোগেন্দ্র সম্বাদ ভাগবত ধর্ম, ভাগবতর সিদ্ধান্ত কু জানলে হি সংসার মঙ্গল হব। দেবাদেবী নিন্দা করা যাওনি, কিন্তু দেবাদেবী ঈশ্বর জ্ঞানরে পূজা কলে আমি দেবাদেবী কৃপা মিলে না। আমি শিবজী পূজা করুনে করছে, গোপী মানে পূজা করুলে, গোপেশ্বর মহাদেব বৃন্দাবন অছ, আম পূজা তাঙ্ক পূজা ভিতরে পার্থক্য কোণ অছি? আমি শিবজী ব্রহ্মা দেবতা স্বতন্ত্র ঈশ্বর জ্ঞানরে পূজা করছে, কিন্তু সি ভক্ত জ্ঞান ভগবান অংশ। আপন কৃপা কলে আমি কৃষ্ণ পতি রূপে পাইবু।
ভজন্তি যে যথা দেবান দেবাপি তথৈব তান ছায়েব কর্ম সচিবা সাধবো দিনবৎসরা।
ভাগবতরে সাধুঙ্কু বড় করা হয়েছে, সাধু মানে আমবেলে সাধু নয়, নারদ মানুষ বেড়ে সাধু, সাধু বেড়ে সবুবেলে শব্দ নেবেনি, কনিষ্ঠ অধিকারী মধ্যম অধিকারী, সাধু মানে পুরা এক নম্বর পক্কা সাধু শুদ্ধ ভক্ত। শিবজী তো দশ বার মস্তক কাটিক রাবণ সম্পত্তি পাই না, রাম যেত বাণ মারলে মিসকল গোটে পঠাই শিবজী, তোর মরণ হব রে, সাহায্য কলে? কংসকু দুর্গাদেবী দর্শন দিয়ে সাহায্য কলে? করে হিরণ্যকশ্যপকু সাহায্য কলে? ব্রহ্মা করে?
ভজন্তি যে যথা দেবান দেবাপি তথৈব তান,
যিয়ে যেমিতি দেবতা ভজন করছে দেবতা সেই পরিমাণের। আপন দেবে বেলপত্রটি, বেলপত্রর যেতিকি মিলিয়া কথা সেতিকি মিলিব, অধিকা দেবে দেবতাঙ্ক থ্রু অধিকা পাইবে।
ভগবান পাখে,
ভগবান পাখে তা নুহে, সুদামা কোণ দিয়ে সংসার সবুঠু হীন জিনিস আপন মানুষ দেবে, আপনার খাইবেন ভগবান কোণ খাইবে? সে চূড়া নুহে কি চাউল নুহে, তণ্ডুলা পৃথক তণ্ডুলা, তাঁক স্ত্রী চূড়া করা চাউল কু ভাজছেন চাউলিয়া চূড়া, পুঁ তা কাখরে প্রবচন চালছে কাখরে ধরছেন সে পুঁ, এটা মোর বড় সম্পত্তি নিয়ে যাচ্ছি কারণ মো ঘরে নাই মু মাগিকি আনিছি। সুদামা ঘরে নথিলা, তা ঘরে নথিলা সে প্রতিবেশী মানুষ মাগিকি আনিকি কাখরে ধরে ধরিকা সম্পত্তি ভালো যাচ্ছে, সে পুঁ ঝাড় লাগিকি যা হইতিব, আউ পুঁ কেউ বস্ত্র চৈল খণ্ডে নেতান বদুয়া ভত্রু প্রাধাত উপাদয়ে, সুমতি কোণ কলে গোটে ছিড়া কনার বাঁধিকি দিয়েছেন, প্যাকিং হচ্ছে, কিন্তু ভগবান অতি আদরের ভোজন করলেন, অতি আদর, এনে দেখিলা বেলা বিপুল ঐশ্বর্য অধিকারী হয়ে গেলে সুদামা, রাতারাতি স্ত্রী উঠিলা বেলা স্ত্রী রঙ রূপ পরিবর্তন, আপার্টমেন্ট চেঞ্জ, ভঙ্গা দদরা ঘর পুরা দরকা পুরী, ভগবান পরিপূর্ণ, ভগবান অভাব নাই, দেবতা মান অভাব অছি, দেবতা মান নিন্দা করি, ভাগবত দৃষ্টি সুখদেব গোস্বামী কথা কুছি, ভূতানাম দেব চরিতম, এসব ভাগবত সিদ্ধান্ত, সুখায় চ দুঃখায় চ সুখায় এব ই সাধুনাম তাদৃশ অচ্যুতাত্মনম, ভূতানাম দেব চরিত, দেবতা মান জীব মান প্রতি চরিত কিভাবে, সুখায় চ দুঃখায় চ, আপন শিবজী ব্রহ্মা যে দেবাদেবী পূজা করছেন ঠিক অছি, কিন্তু পূজা যেদিন বন্ধ হব তাপরে আপনার উপরে প্রহার হব, এতি হল পূজার মূল্য, ধূপ ফল ডেলি দৌঁছেন, যেদিন গোটে জিনিস বন্ধ হল ধূপ দেলে ফল দেলে তাপর দিন আরম্ভ হয়ে যাব, ভূতানাম দেব চরিত সুখায় চ দুঃখায় চ, সুখ দুঃখ উভয় প্রমাণ, প্রমাণ দেখুন এতে দিন নন্দ মহারাজঙ্কর বংশ পরম্পরার সমস্তে কম করলে ইন্দ্রঙ্কু পূজা করুলে হল না, ভগবান শ্রীকৃষ্ণ কহিলে গোবর্ধনকু পূজা কর, কম কুহ বসে সব আপনার তো আজিকাল দুইটা শুনলে সুখ কম জাঁদেব, বসুন আপনার প্রশ্ন পচার পড়বে না, সব আসবে সুখ কম, এই তো এই সুখ আসবে গজেন্দ্র বর্তমান সুখ সময়, এই সুখ সময় সংসার আশা ছাড়ি সরল আপনার প্রশ্ন উত্তর, যেত আপনার আশা রহব সংসার মোর হরি একমাত্র আপনার কে না আপনার সুখ সময় আসব, এইটা সুখ সময় গজেন্দ্র দেখবে, এক হাজার বর্ষ পরে এক হাজার বর্ষর কষ্ট গোটিয়ে চিন্তার চালি গলা, এ সংসারে মতো কে রক্ষা করে পারিনি, হরি রক্ষা করি বাস, এ সুখ সংসারকে ধরবাটা দুঃখ, এ সংসার মোর, স্ত্রী মোর, পুত্র মোর, ধন মোর, এইটা দুঃখ ছাড়া সুখ, সরল সূত্র ঠিক আছে, কম কৌলি ভূতানাম দেব চরিত সুখায় চ দুঃখায় চ সুখায় বৈ সাধুনাম তাদৃশ অচ্যুতাত্মন, কংস বিলকুল দেবতা পূজা করে, ইন্দ্রকে পূজা করতে কি এমানে পূজা করতে, আজি যদি ভগবান শ্রীকৃষ্ণ কথার তুম মালিক কথার এই ইন্দ্র যাই পুঁ ডাকিছেন কাকু কৃষ্ণ আপনার আসন্তু কংস বড় অত্যাচার করছে, এই দেবতা মান কথার ভগবান শ্রীকৃষ্ণ আসছেন, শ্রীকৃষ্ণ বন্ধ করে দেলা, আজ আজিঠার আউ ইন্দ্র পূজা হব না গোবর্ধন পূজা হব, ইন্দ্র তাপর রূপ দেখাইলে কাহ প্রতি, ইন্দ্র তাঙ্ক ভক্ত প্রতি রূপটা দেখাইলে, বজ্র ফজ্র আনি আরম্ভ করেদেলে, কিন্তু কংস আরামসে মথুরার অছে, সে পূজা পূজা করুন দেখুছেন তো দেবভক্তর কোন অবস্থা, আজি পূজা করুলে টিকে পূজা বন্ধ করেদেলে তাঁকরি উপরে মাড়, সুখায় চ দুঃখায় চ, কিন্তু বিষ্ণু তা না, ভগবান কেবল জীবক সুখ দেবে, দুঃখ কেবে ভগবান দেবেনি, আর সাধু কেবে দেবে, তাদৃশ অচ্যুত আত্মান, ভগবান ভগবত আত্মান লোক মানে, এই কথা আমি কৌলি দেবতা মানে দেখুছেন সমাজ সহস্র বিতি গলানি, এই এই প্রসঙ্গ শ্রীমদ ভাগবতর দশম স্কন্ধের অছে, কারণ এই প্রথম প্রথম প্রবচন প্রথম আসছে আপনার পাখু, কতটি ফাউন্ডেসন জিনিস আপনার জাঁয়া পড়ব, এগুলি মূল দুয়া, এটা নজাণিলে আপনার দেব ভগবত অপরাধ হয়ে যাব, সমাজের বর্তমান শিবঙ্ নাম নেওয়া যাহা রাম নাম নেওয়া সে কৃষ্ণ যাহর তো গোটে নাম নিলে চল না, দেবতা কি মনুষ্য কি ভগবান কি, এসব ভাগবতের পুরা সুন্দর ফাউন্ডেসন আছে, পরীক্ষিত মহারাজ প্রশ্ন পচারলে কে মোটে বড় সন্দেহ অছে, দেবাসুর মনুষ্য যে ভজন্তি অশিবম শিবম প্রায়ণ স্তে ধ্বনি না ভো জান তু লক্ষ্মীপতা হরে, কে গুরুদেব মোটর গোটে প্রশ্ন অছি, অশিব শিব যে শিব হচ্ছে অশিব, কেবল গঙ্গাকে ধরছেন বলে হরিনাম করছেন বলে শিব হচ্ছেন শিব, নহলে সবু তাঙ্কর অশিব গুণ দেখুন না, শ্মশান শ্মশানের বাস সর্প, কে অশিব শিবঙ্ যে মানে পূজা করছেন সে প্রায় ধ্বনি, প্রায় ধ্বনি তা মানে নয় যে বিষ্ণুকে যে পূজা করতে গরিব, কিন্তু প্রায় এই লোক মানুষ এটা সন্দেহ, আরে বিষ্ণুকে ভঙ্গা কুড়িয়া যার ঘর না, বিষ্ণু ভকত যতনর ভঙ্গা কুড়িয়া যার, রে মোটে বিষ্ণু পূজা করলে তো ধন সম্পত্তি পড়ে, ইয়া না আপনটা পচার পড়ে পরীক্ষিত মারতে পচার দিলি তার উত্তরে ভাগবত রয়েছে, ডিটেলস না ভাগবত পড়লে হব, আপনার এবার সাত দিনের মতো ভাগবতটা সার, সাত বর্ষ বসুনা সরবনি, ସାତ ବର୍ଷ ଆପଣ ଯଦି ବସିବେ ଭାଗବତ ସେଇ ବି ସରିବେ। ଅଠର ହଜାର ଶ୍ଳୋକ ପ୍ରତି ଶ୍ଳୋକ ଟୀକା ଅର୍ଥକୁ ନେଇ ନେଇଗଲେ କେତେ ହଜାର ବର୍ଷ ଲାଗିବ ତା ହିସାବ କହିହବନି। ଆପଣ କହିବେ ସାତ ଦିନରେ ଭାଗବତକୁ ସାରନ୍ତୁ, କେମିତି ସାରିବେ, କ'ଣ ଡେଇଁ ପଡ଼ିବ ନା କ'ଣ, ପରୀକ୍ଷିତ ଏହା କଲେ ଧ୍ରୁବ ଏହା କଲେ ପରୀକ୍ଷା ଏଇ ଭିତରେ ସବୁ ରହିଗଲା। ଲୋକମାନଙ୍କର ସନ୍ଦେହ ଆସୁଛି, ଆରେ ବିଷ୍ଣୁ ଶିବକୁ ଯେଉଁମାନେ ପୂଜା କରୁଛନ୍ତି ସେମାନେ ଧନୀ। ପରୀକ୍ଷିତଟା ପଚାରୁଛନ୍ତି ଦେବାସୁର ମନୁଷ୍ୟସୁ, କେବଳ ମନୁଷ୍ୟ ଲୋକର ନାହିଁ, ଦେବ ଅସୁର ଆଉ ମନୁଷ୍ୟ ଭିତରେ ଆମେ ଦେଖୁଛୁ ଯେଉଁମାନେ ଅଶିବ ଶିବଙ୍କୁ ପୂଜା କରୁଛନ୍ତି ସେମାନେ ପ୍ରାୟ ଧନୀ। ଆଉ ଭୋଜା ଭୋଜା ମାନେ ମସ୍ତ ଭୋଗରେ ଅଛନ୍ତି, ବଢ଼ିଆ ଭୋଗରେ ଅଛନ୍ତି, କିନ୍ତୁ ନ ତୁ ଲକ୍ଷ୍ମୀପତି ଆହାରେ। ଲକ୍ଷ୍ମୀପତିଙ୍କର ହରିଙ୍କର ଯେଉଁମାନେ ସେବା କରୁଛନ୍ତି ସେମାନେ ପ୍ରାୟ ଧନୀ ନୁହନ୍ତି, ୟାର କାରଣ ମୋତେ ବୁଝା। ଏ ପ୍ରସଙ୍ଗ ତ ସବୁ ସୁନ୍ଦର ଅଛି। ଏ ତତ୍ ବ୍ୟତୀତ ମୁଁ ଇଚ୍ଛା ମୋ ସୁସନ୍ଦେହ ତ ମହାନ ହୀନଃ ବିରୁଦ୍ଧାଶୀଳତା ବିରୁଦ୍ଧାଶୀଳତା ୟା ପ୍ରଭୁ ବିରୁଦ୍ଧମ ଭଜତାମ ଗତି। ବହୁତ ସୁନ୍ଦର ପ୍ରଶ୍ନ, ହେଲେ ମୋର ସନ୍ଦେହ ନୁହେଁ, ସମସ୍ତଙ୍କର ସନ୍ଦେହ। ବିରୁଦ୍ଧ ସ୍ୱଭାବ, ଶିବଜୀ ସମସ୍ତଙ୍କୁ ଧର୍ମ ଦେଉଛନ୍ତି କିନ୍ତୁ ପାଖରେ କିଛି ଧର୍ମ ନାହିଁ, ଶ୍ମଶାନ ରହୁଛନ୍ତି। ତାହେଲେ ଶିବ ଚାଲାକ ନା ଆମେ ଚାଲାକ? କିରେ ଯିଏ ସମସ୍ତଙ୍କୁ କୋଟିପତି କରିଦେଉଛନ୍ତି ସେ ଶ୍ମଶାନ କାହିଁକି ରହିଛନ୍ତି? ଜାଣନ୍ତି ଧନର ମହିମାଟା କ'ଣ, ସେ ଚତୁର ବାପା ତୁ ନେଇ କନ୍ଦା କଟା କରୁଛୁ ନେଇକି ପଳା, ନେଲା ପରେ ତୋର ଯାହା ଅବସ୍ଥା ହବ ତୁ ଜାଣିବୁ। ମୁଁ ଦବା ଲୋକ ଦେଖ କ'ଣ ରଖ, କେତେ ଆନନ୍ଦରେ ବସିକି ମସ୍ତ ଧ୍ୟାନ ଲଗାଉଛି, ତୁ ଆସିକି ଡିଷ୍ଟର୍ବ କରୁଛୁ ତ ସେନେ ତାଙ୍କ ନାଁ ଆଶୁତୋଷ, ଅଳ୍ପରେ ସନ୍ତୁଷ୍ଟ, ଗଣ୍ଡଗୋଳ କଲେ କିଛି ପକେଇଦେବେ ଯାହା। କିନ୍ତୁ ସେ ଜାଣନ୍ତି ଧନର କ'ଣ ଗୁଣ, ସେଥିପାଇଁ ସେ କେବେ ଧନ ରଖିନାହାନ୍ତି। କହିଲେ ଏଇଟା ଓଲଟା କେମିତି, ଭଜନ କରୁଥିବେ ସ୍ୱଭାବ ବିରୁଦ୍ଧ, ଲକ୍ଷ୍ମୀପତି ହେଇକି ତାଙ୍କ ଭକ୍ତ ହେଉଛନ୍ତି ଗରିବ, ଯିଏ ଲକ୍ଷ୍ମୀ ଧନର ମାଲିକ ତାଙ୍କ ଭକ୍ତ କରିବ, ଯାହାର ଧନ ନାହିଁ ତାଙ୍କ ଭକ୍ତ। ମୋତେ ପ୍ରଶ୍ନ ଏହା ଉତ୍ତର ଦିଅ, ଏ ଭାଗବତରେ ଅଛନ୍ତି। ବହୁତ ବଡ଼ ପ୍ରସଙ୍ଗ ମୁଁ ସଂକ୍ଷେପରେ କହିଦେଉଛି, ହେଲେ ଦେଖ ଶିବଜୀ ତିନି ଗୁଣ ଭିତରେ ରହିଛନ୍ତି, ତମ ଗୁଣର ମାଲିକ ନା ସିଏ, ରଜତ ସତ୍ତ୍ୱ ରଜତ ତମ ତମ ଗୁଣର ମାଲିକ। ତେଣୁ ଶିବଜୀକୁ ଯିଏ ଭଜନ କରିବ ଶିବଜୀ ପ୍ରାକୃତ ଜିନିଷଟା ଦେଇଦେବେ, ଧନ ସ୍ତ୍ରୀ ପୁତ୍ର କନ୍ୟା ଏଗୁଡ଼ାକ ଦେଇଦେବେ। କିନ୍ତୁ ଆପଣ ପରୀକ୍ଷା କରିବେ, ଓଡ଼ିଶା ସାରା ସବୁଆଡ଼େ ବୁଲୁଛି, ଚନ୍ଦନସ୍ୱର୍ଗଠୁ ଆରମ୍ଭ କରି ସେପଟର ଫୁଲବାଣୀ କୋରାପୁଟ ପର୍ଯ୍ୟନ୍ତ, ଯେତେ ଜଣ ଶିବଙ୍କ ନିକଟରୁ ପୁଅ ପାଇଛନ୍ତି ସେମାନେ ସମସ୍ତଙ୍କ ଆଖିରୁ ଲୁହ ଗଡ଼ିଛି। କିଏ ମୋତେ ଆପଣ ଜଣେ ଏଇଠି ଥିବେ ବି ଆପଣ ହାତ ଟେକିକି ପଚାରନ୍ତୁ ତାଙ୍କୁ, ତୁମେ ଜବରଦସ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆଣିଲା ଭଳିଆ ଆଣିଛ, ଉପବାସ କରି ଖା ପି କରି ଗଡ଼ା ଗଡ଼ି ଯେତେବେଳେ କଲ କଲା ଯାହା ନେଇକି ଯା, ସେ ଦେଖିବ ଆପଣଙ୍କୁ କଷ୍ଟ ଦେବ। ଶିବଜୀଙ୍କର କୃପା ଦୁଇଟା ଆଜ୍ଞା, ଗୋଟେ ସକପଟ ଗୋଟେ ଅକପଟ। ଶିବଜୀ ଯାହାକୁ କୃପା କରିବେ ଯଦି କପଟରେ କଲେ ସିଏ ଧନ ସମ୍ପତ୍ତି ଜବରଦସ୍ତି ବର ଆଣିଛି ସିଏ ବଡ଼ କଷ୍ଟ ପାଇବ, ଆଉ ଅକପଟ ଯଦି କପଟ ନ ରଖି କଲେ ମହାନ ଶାନ୍ତିରେ ସେ ଭଗବାନଙ୍କର ଭକ୍ତ ହେବ। କହିଲେ ଏଇଟା ଓଲଟା କେମିତି ହେଲା ମୋତେ ବୁଝାନ୍ତୁ। କହିଲେ ଆରେ ଶିବଜୀ ତିନି ଗୁଣର ମାଲିକ, ତେଣୁ ଯିଏ ଟଙ୍କା ପଇସା ପାଇଁ ତାଙ୍କୁ ଡାକିବ ସେ ଦେଇଦେବେ, କିନ୍ତୁ ହରିଙ୍କୁ ଡାକିଲେ ଦେବେନି, କିଏ କଲା ଦେବେନି। ଖୁବ ସାଧାରଣ ଭାଗବତ ଶୁଣିଲା ବେଳେ ଖୁବ ହରିଭକ୍ତ କେବେ ଗରିବ ରୁହନ୍ତି, କିନ୍ତୁ ହରି ସମସ୍ତଙ୍କୁ ଧନ ଦିଅନ୍ତିନି। ଧ୍ରୁବ ମହାରାଜ ଦେଇନଥିଲେ ଧନ, ହଁ ଖାଲି ହାତରେ କେବଳ ଗୋଟିଏ ମନ୍ତ୍ରରେ ଓଂ ନମୋ ଭଗବତେ ବାସୁଦେବାୟ, ଶିବଜୀଙ୍କର ପାଣି ଟିକେ ଦରକାର, ଫୁଲ ଟିକେ ଦରକାର, ବେଲପତ୍ର ଦରକାର, ଇଏ କେବଳ ଓଂ ନମୋ ଭଗବତେ ବାସୁଦେବାୟ। ଛଅ ମାସ ଭିତରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ହେଲେ, ଛତିଶ ହଜାର ବର୍ଷ ପାଇଁ ରାଜା ହେଲେ, ଧ୍ରୁବ ପ୍ରହ୍ଲାଦ ଅମ୍ବରୀଶ ଯୁଧିଷ୍ଠିର ଭଗବାନଙ୍କ ଭକ୍ତ କରିବେ କାହିଁକି ହବ, କିନ୍ତୁ ଭଗବାନ ସମସ୍ତଙ୍କୁ ଧନ ଦିଅନ୍ତି ନାହିଁ। କାହିଁକି ଦିଅନ୍ତିନି, ହରି ହି ନିର୍ଗୁଣ ସାକ୍ଷାତ, ହରି ଯେହେତୁ ନିର୍ଗୁଣ ତାଙ୍କୁ ଯିଏ ଭଜନ କରିବ ଭଗବାନ ଦେଖିବେ। ଏ ଭାଇ ଯେଉଁ ପଚାରିଲେନି ଆମର ଶାନ୍ତି ଦରକାର, ସୁଖ କେମିତି ମିଳିବ, ସୁଖଟା ଧନରେ ନାହିଁ, ସୁଖ ସ୍ତ୍ରୀ ପୁତ୍ର କନ୍ୟା ଭୂମିରେ ନାହିଁ। ତୁମେ ଯେତେବେଳେ ଭଗବାନଙ୍କୁ ଡାକୁଛ ଭଗବାନ କ'ଣ କହିବେ, ଆକୁ ସୁଖୀ କରିବି, ଭଗବାନ ବିଚାର କରି ଦେଖିବେ ଯଦି ଆକୁ ଧନ ଦେଲେ ଇଏ ମୋତେ ବିସ୍ମରଣ ହବ, ସଂସାର ବନ୍ଧନରେ ପଡ଼ିଯିବ, ସେ ଯେତେ ମୁଣ୍ଡ ପିଟିକି କାନ୍ଦିଲେ ବି ତାକୁ ଦେବେ। ସେଥିପାଇଁ ଯିଏ ହରିଙ୍କର ଭକ୍ତ ହେଇକି ଟଙ୍କା ପଇସା ପାଉନି ତାହେଲେ ଜାଣିବେ ସେ ଟଙ୍କା ପଇସା ପାଇଲେ କେବେ ହେଲେ ଭଜନ କରିବନି, ଏଇଟା ମୁଁ ହେଉଛି ପ୍ରମାଣ। ମୁଁ ଆମ ମୋମେଣ୍ଟରେ ଇସ୍କନ ମୋମେଣ୍ଟରେ ମୁଁ କେତେ ଭକ୍ତଙ୍କୁ ଦେଖିଛି, ବହୁତ ଗରିବ ଥିଲେ, ହରିଙ୍କୁ ଡାକିଲା ପରେ ଧନ ପଚା ମିଳିଲା, ତାପରେ ହାତରୁ ମାଳି ବି ଚାଲିଗଲା। ଧନର ଗୁଣ କେତେଟା ଅନର୍ଥ ଜାଣିଛନ୍ତି? ଏତେ ପଞ୍ଚଦଶ ଅନର୍ଥ, ପନ୍ଦରଟା ଅନର୍ଥ। ଏକାଦଶ ସ୍କନ୍ଦ ଭାଗବତ ପଢ଼ିନେବେ, ପନ୍ଦରଟା ଅନର୍ଥ, ଗର୍ବ, ହିଂସା, ଜୀବଦୟା ରହିବନି। ଭଗବାନ କାହାକୁ ଧନ ଦେବେନି, ଭଗବାନଙ୍କୁ ମାଗିଲେ ବି ଧନ ଦେବେନି। ଭଗବାନ ଦେଖିବେ ଆକୁ ଧନ ଦେଲା ପରେ ଇଏ ଭଜନକୁ ଛାଡ଼ିଦେବ, ତାକୁ ଧନ ଦେବେ। କହିଲେ ତାଙ୍କ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ଏଟାକୁ କନକ୍ଲୁଡ କରିକି ଶେଷ କରିକି ଗୋଟେ କଥା କହିଲେ, ସାପୋ ପ୍ରସାଦୟ ରିସା ବ୍ରହ୍ମା ବିଷ୍ଣୁ ଶିବାଦୟ ସଦ୍ୟ ସାପ ପ୍ରସାଦାୟମ ଅଙ୍ଗମ ଶିବ ବ୍ରହ୍ମାନ ଅଚ୍ୟୁତ। ଏ ପ୍ରସଙ୍ଗକୁ ସାରିକି ସୁଖଦେବ କହିଲେ, ପରୀକ୍ଷିତ ଗୋଟେ କଥା ଶୁଣ, ସଦ୍ୟ ସାପ ଆଉ ସଦ୍ୟ ବର ଦୁଇ ଜଣ ଦେବେ, ଶିବ ବ୍ରହ୍ମା ନ ଅଚ୍ୟୁତ। ମନେ ରଖନ୍ତୁ, ଦେବତା ଶିବଜୀଙ୍କୁ ପୂଜା କରୁଛନ୍ତି, ସଦ୍ୟ ଫଳ ପାଇବେ ଆଉ ସଦ୍ୟ ଅଭିଶାପ ପାଇବେ, ଟିକିଏ ଭୁଲ ହେଲା ମାନେ ଛାଡ଼ିବେନି ସିଏ, କିନ୍ତୁ ନ ଅଚ୍ୟୁତ ସିଏ ସଦ୍ୟ ସାପ ଦେବେନି କି ସଦ୍ୟ ବର ଦେବେନି, ଭଗବାନ ମାପି ଚୁପିକି ବର ଦେବେ, କଷି କଷାଇ ଧନ ଦେବେ ନହେଲେ ବାହୁଡ଼ାଇ ଦେବେ। ଆଉ ଦେବତାମାନେ ସବୁ ଠକିଛନ୍ତି ନା, ଦେଖନ୍ତୁ ବର ଯିଏ କନ୍ଦା କଟା କଲା ହିରଣ୍ୟ କଶିବୁ ବର ଦେଇଦେ, ଅଚ୍ୟୁତ କାହାକୁ ଏମିତି କରିବେନି, ଯେଉଁଥିରେ ସେ ସୁଖର ରହିବ ସେ ମାଗିଲେ ବି ଦେବେନି। ଅନ୍ୟ କାମୀ କରେ ଯଦି କୃଷ୍ଣର ଭଜନ, ଅନ୍ୟ କାମୀ କରେ ଯଦି ନା ମାଗିଓ କୃଷ୍ଣ ତାରେ ଦେଓ ଶ୍ରୀ ଚରଣ, ନା ମାଗିଓ କୃଷ୍ଣ ତାରେ ଦେଓ ଶ୍ରୀ ଚରଣ, ଆମା ଭଜେ ଆମା ମାଗେ ବିଷୟ ସୁଖ, ଅମୃତ ଛାଡ଼ି ବିଷ ମାଗେ ଏଇ ବଡ଼ ମୂର୍ଖ, ଅମୃତ ଛାଡ଼ି ବିଷ ମାଗେ ଏଇ ବଡ଼ ମୂର୍ଖ, ଆମି ବିଜ୍ଞ ଏଇ ମୂର୍ଖେ ବିଷୟ କେ ନ ଦିବ, ସ୍ୱଚରଣାମୃତ ଦିଆ ବିଷୟ ଭୁଲାଇବ, ସ୍ୱଚରଣ ମା ମାଆକୁ ଯଦି ଗୋଟେ ଛୁଆ ମାଗୁଛି ମା ମୋତେ ବିଷ ଦେ, ମା ଦବ, ମା ଦବ କି ଦବନି? କିଏ ଭଗବାନଙ୍କୁ ଭଜନ କଲେ କୃଷ୍ଣ ଭଜନର ଏଇ ଲାଭ, ଯଦି କେହି ହରିଙ୍କୁ ଭଜନ କରୁଛି ସେ ମାଗିଲେ ବି ମୋତେ ଧନ ସମ୍ପତ୍ତି ଦିଅ, ଭଗବାନ ତାକୁ ଦେବେନି, ଦେଖିବେ ଆକୁ ଧନ ସମ୍ପତ୍ତି ଦେଲେ ଏହାର ଇଏ ଦୁଃଖରେ ରହିବ। ଆମା ଭଜେ ମୋତେ ଭଜୁଛି, ଇଏ ମୋତେ ବିଷୟ ସୁଖ ମାଗୁଛି, ଅମୃତ ଛାଡ଼ି ବିଷ ମାଗେ ଏଇ ବଡ଼ ମୂର୍ଖ, ମୋ ଭକ୍ତି ମାଗୁନି। ଆପଣଙ୍କ ଭକ୍ତି ମାଗିଲେ ଧନ ସମ୍ପତ୍ତି ମିଳିବ କି? ଆଜ୍ଞା, ଆପଣ ଯଦି ଭକ୍ତି ମାଗିଦେଲେ ଭଗବାନ କେଉଁଥିରେ ବସ ହୁଅନ୍ତି? ଭକ୍ତ ବସ ମାଧବ, ଯଦି ଭଗବାନ ଆପଣଙ୍କର ବସ ହେଇଗଲେ ଲକ୍ଷ୍ମୀ କୁଆଡ଼େ ଯିବେ? ଏବେ ଲକ୍ଷ୍ମୀକୁ ପୂଜା କରୁଛନ୍ତି, ସେତେବେଳେ ଲକ୍ଷ୍ମୀ ଆପଣଙ୍କର ଦାସୀ ହେବେ, ଲକ୍ଷ୍ମୀ ଦାସୀ ହେବେ ସତ ନାହିଁ? ଆରେ ସୁଦାମାଙ୍କର ଗୋଟିଏ ଇତି ସକୃତ ମୁଷ୍ଟି ଜଗଧ୍ୱା ଦ୍ୱିତୀୟ ଜଗଧୁମା ଦତେ, ଗୋଟିଏ ମୁଠା ଖାଇକି ଆଉ ଗୋଟିଏ ମୁଠା ଖାଇବା ପାଇଁ ଯାଉଛନ୍ତି, ଲକ୍ଷ୍ମୀ କ'ଣ କଲେ? ତାବତ୍ ଶ୍ରୀ ଗ୍ରହମ ହସ୍ତମ, ଏଇ ପ୍ରଭୁ ଆପଣ କ'ଣ କରୁଛନ୍ତି, ଗୋଟିଏ ମୁଠାରେ ସୁଦାମାଙ୍କୁ ମୁଁ ପ୍ରଚୁର ଐଶ୍ୱର୍ଯ୍ୟ ଦେଇସାରିଲିଣି, ଆଉ ଦ୍ୱିତୀୟ ମୁଠା କରିକି ଦ୍ୱିତୀୟ ମୁଠା ଭୋଜନ କରିକି ମୋତେ ତାର ଆଉ ଅଧୀନ କର। ଭକ୍ତ ହେଲେ କ'ଣ ଗରିବ ହେବେ କି, କିନ୍ତୁ ଭକ୍ତ ହେଲେ ଏତିକି ଲାଭ, ଯେତିକିରେ ଭୋଜନ ହେବ ସମାଜରେ ଶାନ୍ତିରେ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇ ରହିପାରିବେ ଭଗବାନ ସେତିକି ଧନ ଦେବେ, ଅଭାବ କେବେ ହେବନି। ଆପଣ ଜୀବନରେ ପରୀକ୍ଷା କରନ୍ତୁ, ଆପଣ ଯେଉଁମାନେ ଭଗବାନଙ୍କୁ ଆଶ୍ରୟ କରିଛନ୍ତି ତାଙ୍କର ଅଭାବ ନଥିବ, କିନ୍ତୁ ଅଭାବ ଭଳି ଲାଗୁଥିବ। କାଲି ମେଡିକାଲ ଆଡମିସନ ପଇସା ଦରକାର, କିନ୍ତୁ କେଉଁଠୁ ପଇସା ଆସିବ, ସେ ବ୍ୟବସ୍ଥା ସିଏ କରିବେ, ନହେଲେ ଭଗବାନଙ୍କ ଭୋଜନର କିଛି ମୂଲ୍ୟ ରହିବନି ନା। ଭଗବାନଙ୍କ ଭକ୍ତ ଆଜି ହାତ ପାତିବ କାହା ଆଗରେ, ଏଇଟା କାହାର କଳଙ୍କ ହେବ, ଭଗବାନଙ୍କର। ଭଗବାନ ନିଜ ସମାଜ ଇଜ୍ଜତକୁ ବହୁତ ଡରନ୍ତି, ସଂସାର ବଡ଼ ଲୋକ ନା, ଆମେ ଆମ ସମ୍ମାନକୁ ଜଗୁଛୁ, ସେ ତାଙ୍କ ସମ୍ମାନକୁ ହରାଇଦେବେ, ଗରିବ ନୁହନ୍ତି। କିନ୍ତୁ ସଦ୍ୟ ସାପ ଆଉ ବର ଦୁଇଜଣ ଦେବତାମାନେ ଦେଇଦିଅନ୍ତି ଅତି ଶୀଘ୍ର, ଦେଖୁନାହାନ୍ତି ଦେବତାମାନେ ସଦ୍ୟ ଦେଖୁଛନ୍ତି କିନ୍ତୁ କିଛି କରିପାରୁନାହାନ୍ତି, କର୍ମବଳ ଧ୍ୱଂସ କରିପାରିବେନି, ଦେବତାମାନଙ୍କର ଶକ୍ତି ନାହିଁ। ସଦ୍ୟ ବର ଦେଇଦେବେ, ସଦ୍ୟ ଅଭିଶାପ ଦେଇଦେବେ, ସାଙ୍ଗେ ସାଙ୍ଗେ ବର ଦେଇଦେବେ। ସେ ନେଇ ଲୋକମାନେ କହୁଛନ୍ତି ଆଜି ଭଗବାନ ଆଜିକାଲି ଜଗନ୍ନାଥ ଶୁଣୁନାହାନ୍ତି। ରଥଯାତ୍ରାରେ ଏଇ ପାଣି ନେଇକି ଶିବଜୀଙ୍କ ପାଇଁ ଯାଉଛନ୍ତି କେଉଁଠି କହିଲେ, ଲୋକନାଥଙ୍କ ପାଖକୁ, ଯଦି ଜଗନ୍ନାଥ ପାଖକୁ ସେତିକି ଚାଲି ଚାଲିକି ଯାଆନ୍ତେ ସେ ଜାଣିପାରନ୍ତି ଜୀବନରେ କ'ଣ ମିଳିବ। ଜଗନ୍ନାଥ ପାଖକୁ ଗାଡ଼ିରେ ଯିବେ, ଟଙ୍କା ଚାକିରି ପାଇଁ ପାଦରେ ପାଣି ଧରିକା ଯିବେ, ଜାଣନ୍ତିନି କିଏ ଈଶ୍ୱର, କିଏ ସୁଖ ଦେବେ, ଧନର ଅନ୍ତିମ ବସ୍ତୁ କ'ଣ, କେଉଁଥିପାଇଁ ଆମେ ଧନ ଲଗାଇଛୁ, ସୁଖ ପାଇଁ ତ, ସୁଖ ଦେବା ଲୋକ ସେ ମାପି ଚୁପିକି ଧନ ଦେବ, ଏ ଲୋକ ଜାଣନ୍ତିନି। ଏଇ କଥା ମୁଁ କହୁଥିଲି, ଏଠିକି ପଳେଇ ଆସିଲି, ନିୟୁଦ୍ୟତ ରେବମ୍ ଇଭେନ୍ଦ୍ର ନତୟ ବିକର୍ଷତ ଅନ୍ତ ବହି ମିଥ, ଭିତରୁ ଟାଣି ହେଉଛନ୍ତି ବାହାରୁ ଟାଣି ହେଉଛନ୍ତି, ଏଭଳି ଏକ ସମା ସହସ୍ରମ ବେଗନ ମହିପତେ, ହେ ମହିପତି ଏକ ହଜାର ବର୍ଷ ଚାଲିଗଲା। ଆପଣମାନଙ୍କ ଭିତରେ କିଏ ପ୍ରଶ୍ନ କରିପାରନ୍ତି, କାଲି ସମାଧାନ ଶୁଣିବେ, ଏକ ହଜାର ବର୍ଷ କେମିତି ଗୋଟେ ହାତୀ ବଞ୍ଚିଲା, କୁମ୍ଭୀର ବି ଏକ ହଜାର ବର୍ଷ କେମିତି ବଞ୍ଚିଲା, ନା ଦୁଇ ଜଣ ଅଭିଶାପ ପ୍ରାପ୍ତ ହେଇକି ଆସୁଛନ୍ତି, ଦୁଇ ଜଣ ଛୋଟିଆ କେହି ନୁହନ୍ତି, ଯାହାଙ୍କ ପାଇଁ ଭଗବାନ ଆସିବେ, କାଲିକି ଶୁଣିବେ ସେ କିଏ ଥିଲେ, କାହିଁକି ଏ ଅଭିଶାପ ପ୍ରାପ୍ତ ହେଇଥିଲେ। ଏକ ହଜାର ବର୍ଷ ଏଭଳି ଇଏ ଉପରକୁ ଟାଣୁଛନ୍ତି, ସେ ତଳକୁ ଟାଣୁଛନ୍ତି, ଏକ ହଜାର ବର୍ଷ ପରେ ତତଃ, ଏକ ହଜାର ବର୍ଷ ପରେ ଗଜେନ୍ଦ୍ରର ଅବସ୍ଥା ଆସିଲା, ତତୋ ଗଜେନ୍ଦ୍ରସ୍ୟ ମନବଲୋଜସାମ କାଲେନ ଦୀର୍ଘେଣ ମହାନ ଭୂତବ୍ୟୟ ବିକୃଷ୍ୟମାଣସ୍ୟ ଜଲେ ଅବସିଦତୋ ବିପର୍ଯ୍ୟୟ ଭୂତସାଲୋ ଜଲଙ୍କସାମ। ବହୁତ ସୁନ୍ଦର, ଦେଖନ୍ତୁ ଆଜ୍ଞା, ନିଜର ସ୍ଥିତିରୁ ଟିକେ ଚାଲିଗଲେ କେତେ କଷ୍ଟ ଭୋଗିବାକୁ ପଡ଼େ। ଜୀବର ସ୍ଥିତି କ'ଣ, ଜୀବ ହେଉଛି ଆତ୍ମା, ଭଗବାନଙ୍କର ଅଂଶ, ସେ ଯଦି ଭଗବାନଙ୍କୁ ସ୍ମରଣ କରି ଭଗବାନ କର୍ମ କରିବାକୁ ମାନେ, ଭକ୍ତି ଯୋଗୁଁ ଲୋକ ବହୁତ ଭୁଲ ବୁଝନ୍ତି, କେତେ ଲୋକ ମାଳିକୁ ନିନ୍ଦା କରନା, ମାଳି କ୍ୟା କରନା ହେ, ମାଳିକ ନିହାକୁ ଜରୁରତ ନାହିଁ, ଆରେ ସବ ସବ ଲୋକ ମାଲି କରେଙ୍ଗେ ତ କାମ କେସା ହୋଗା, ସଂସାର କେସା ଚଲେଗା, ଆରେ ଭଗବାନ ଏକଥା ମନା କରନା, ସଂସାର ବନ୍ଦ କରିବା ପାଇଁ ଭଗବାନ କହିନାହାନ୍ତି, ଭଗବାନ ଗୀତାରେ କ'ଣ କହିଲେ ଅର୍ଜୁନଙ୍କୁ, ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଦ୍ଧ ଚ। ଅର୍ଜୁନ ଚାହୁଁଥିଲେ ସନ୍ନ୍ୟାସୀ ହେବା ପାଇଁ, ଭଗବାନ କ'ଣ କହିଲେ, ନାହିଁ ସନ୍ନ୍ୟାସୀ ହେବା ଦରକାର ନାହିଁ। ପ୍ରଭୁପାଦ ଜୀ ମହାରାଜ ଗୋଟେ ସୁନ୍ଦର କଥା ଲେଖନ୍ତି, କଟା କଥା, ଜଣେ ଭଣ୍ଡ ସନ୍ନ୍ୟାସୀ ଅପେକ୍ଷା ଜଣେ ସଚ୍ଚା ଝାଡ଼ୁଦାରର ମୂଲ୍ୟ ଅଧିକା। ଆମର ସଚ୍ଚା ସୋସାଇଟିରେ ସଚ୍ଚା ଝାଡ଼ୁଦାର ଦରକାର, ଭଣ୍ଡ ସନ୍ନ୍ୟାସୀ ଆବଶ୍ୟକ ନାହିଁ। ଭଗବାନ ଚାହୁଁନଥିଲେ ଅର୍ଜୁନ ଜଣେ ଭଣ୍ଡ ସନ୍ନ୍ୟାସୀ ହୁଅନ୍ତୁ, ବରଂ ଜଣେ ସଚ୍ଚା କ୍ଷତ୍ରିୟ ହୁଅନ୍ତୁ। ଇଏ କହିଲେ ମୁଁ ସନ୍ନ୍ୟାସୀ ଯିବି, କହିଲେ ଏଇ ବାପା ତୁ ସନ୍ନ୍ୟାସୀ ହେଲେ କ'ଣ, ଯେତେବେଳେ ଶୁଣିବୁ ଯୁଧିଷ୍ଠିରଙ୍କୁ ବାଣ ମାରିଛି ଦୁର୍ଯ୍ୟୋଧନ, ତ ସନ୍ନ୍ୟାସୀ ବନ୍ୟାସୀ ଡ୍ରେସ୍ ଫୋପାଡ଼ିକି ପୁଣି ଆସିବୁ, ମୁଁ ଜାଣିନି ତୋର କେଉଁ ଗୁଣ ଅଛି, ତୁ ତ ରଜଗୁଣୀ ଲୋକ, ଏବେ ଟିକେ କଷ୍ଟ ପାଇକି ପଳେଇ ଯାଉଛୁ। ମୁଁ ଆଜ୍ଞା ଅଧା ପାଇ ଏମିତି ହେଉଛନ୍ତି ଲୋକ, ସଂସାର କଷ୍ଟ ହେଲା ଆମେ ମଠକୁ ପଳେଇବୁ, କିରେ ମଠରେ ସତଗୁଣ ଲୋକମାନେ ରହିପାରିବେ, ତୁମେ ସଂସାର କଷ୍ଟ ପାଇଁ ମଠକୁ ପଳେଇଗଲା ହେବେ କି, ପୁଣି ତୋର ସଂସାର ସମାଧାନଟା ହେଇଯିବା, ପୁଣି ମଠରୁ ବାହାରି ଆସିବ, ପୁଣି ସଂସାର ରହିବ, ଇଚ୍ଛା କାମ ନାହିଁ, ବହୁତ କେୟାରଫୁଲ, ତୁମର ନେଚର କ'ଣ, ଭଗବାନ ଜାଣନ୍ତି ଇଏ କ୍ଷତ୍ରିୟ, ଇଏ ଯୁଆଡ଼େ ଗଲେ ବି ସର ଉଠେଇବା ଲୋକ, ଇଏ ତପସ୍ୟା କଲାବେଳେ ବି ସାଧୁ ବେଶ ଧରିଥିଲେ ବି ସେଇଠି ସର ଉଠେଇଦେବ, କହିଲେ ମହାଭାରତ ଯୁଦ୍ଧ ଚାଲିଥିବ ସେଠି ବସିଥିବ, ସେଠି ମୁଣ୍ଡୁ କ'ଣ ଆସିବ, ସେଠି ଅଗ୍ନାସ୍ତ୍ର କି ପର୍ଜନାସ୍ତ୍ର ଚଲେଇଦେବ, ତ ତୋର ବାବା ଭଣ୍ଡ ସନ୍ନ୍ୟାସ ହେବା ଦରକାର ନାହିଁ, ତୁ କ୍ଷତ୍ରିୟ, ସଚ୍ଚା କ୍ଷତ୍ରିୟ। ଅର୍ଜୁନ କହିଲେ ସଚ୍ଚା କ୍ଷତ୍ରିୟ ହେଲେ ଯୁଦ୍ଧ କେମିତି କରିବି? ଆପଣଙ୍କୁ ଚିନ୍ତା ତ ହେବନି, ଆପଣ ଏଣେ କହୁଛନ୍ତି ବୁଦ୍ଧି ଯୋଗ, ଏଣେ କହୁଛନ୍ତି ଯୁଦ୍ଧ କର, କର୍ମ ଯୋଗ। ଗୀତା କ'ଣ ବୁଝିଦେବେ କି? ଗୀତା ଆହୁରି କ୍ରିଟିକାଲ, କେଉଁଠି କର୍ମଯୋଗ ନିରାଶ କରାହେଇଛି, କେଉଁଠି ଭକ୍ତି ଯୋଗ କୁହାଯାଇଛି, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଅଧ୍ୟାୟ, ଗୋଟିଏ ଗୋଟିଏ ପରେ ଶ୍ଳୋକ, ଟୀକାକୁ ଧରିଲେ ଆପଣ ବୁଝିପାରିବେ। ଏଣେ କହୁଛନ୍ତି ତୁମେ ବୁଦ୍ଧି ଯୋଗ ହେଉଛି ଶ୍ରେଷ୍ଠ, ଭକ୍ତି ଯୋଗ ଶ୍ରେଷ୍ଠ, ଏଣେ କହୁଛନ୍ତି କର୍ମ କର। ଅର୍ଜୁନ କହିଲେ ଆପଣ ଫାଇନାଲ କରି କହୁନାହାନ୍ତି, ଗୋଟେ ଯାହା କହିବା କଥା, ଗୋଟେ ଫାଇନାଲ ଡିସିସନ ଦିଅନ୍ତୁ। ଏଣେ କହୁଛନ୍ତି ବୁଦ୍ଧି ଯୋଗ ଶ୍ରେଷ୍ଠ, ହେଣେ କହୁଛନ୍ତି କର୍ମ କର। କହିଲେ କର୍ମ କର, ତୁମେ କ୍ଷତ୍ରିୟ, ତୁମର ଅଧିକାର ଏଇଆସ, ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଦ୍ଧ, ମୋତେ ସ୍ମରଣ କର, ଯୁଦ୍ଧ କର। ଅର୍ଜୁନ କହିଲେ ମୁଁ କିଛି ନିଜ ଆଫର୍ଟରୁ କହିଲେ, କହିଲେ ନା 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 ନା, କର୍ମାନ୍ୟବାଦୀ ଖାଲେସ ତୁ ମା ଫଳେ ସୁଖଦା ଅଛନ୍, ମୋତେ ଛାଡ଼ିଦେଲେ ତୁମେ କର୍ମ କରିପାର, ଯୁଦ୍ଧ କରିପାର, କିନ୍ତୁ ଫଳ ପ୍ରାପ୍ତ, ଫଳଟା ମୋ ହାତରେ। ସଂସାର ଆପଣ କର୍ମ କରୁନା, ଯେତେ ଭଲ ଭାବେ ଏକ୍ସପର୍ଟ କର୍ମ କରି ବିଜନେସ୍ ଫିନେସ୍ ସବୁ କରନ୍ତୁ, ରେଜଲ୍ଟ କାହା ହାତରେ ଅଛି? ହଁ, ସେଇଥିପାଇଁ ଭଗବାନଙ୍କୁ ସ୍ମରଣ କରିବା ଦରକାର। ଏଇ ଯେଉଁ ଭାଇ ପଚାରିଲେ ସୁଖ କେମିତି ମିଳିବ, ସବୁ କର୍ମ କଲାପରେ ସୁଖ ମିଳିବନି, ଯଦି କୃଷ୍ଣ ନାହାନ୍ତି। ଏଇ ବ୍ଲାକ୍ବୋର୍ଡ଼ ଗୋଟେ ବ୍ଲାକ୍ବୋର୍ଡ଼ ପଛରେ ରଖାହେବ, ଜିରୋ ଲେଖାଯିବ, ହଣ୍ଡ୍ରେଡ୍ ଜିରୋ ଲେଖା ହେବ, ଶହେ ଜିରୋକୁ ଆପଣ ହଣ୍ଡ୍ରେଡ୍ ଜିରୋକୁ ଶହେଟା ଜିରୋକୁ ଗୁଣିବେ ଶହେ ଜିରୋ ସହିତ, ତା ମୂଲ୍ୟ କ'ଣ? ଜିରୋ। ଫେଡ଼ିଲେ ଜିରୋ, ମିଶେଇଲେ ଜିରୋ, ହରିଲେ ଜିରୋ, ଗୁଣିଲେ ଜିରୋ। ଏଇ ଜିରୋ ପଛରେ, ଜିରୋର ଲେଫ୍ଟ ସାଇଡ଼୍ରେ, ବାମ କଡ଼ରେ ଗୋଟେ ଏକ ଲଗେଇଦେବେ, କ'ଣ ହେବ? ସବୁ ଜିରୋର ମୂଲ୍ୟ କେତେ ଗୁଣ ହେବ? ଦଶ ଗୁଣ ବଢ଼ି ବଢ଼ିକା ଯିବ। ଏବେ ଗୁଣନ୍ତୁ, ଫେଡ଼ନ୍ତୁ, ମିଶାନ୍ତୁ, ହରାନ୍ତୁ, ଯାହା କରିବେ ବଢ଼ିଗଲ। ମନୁଷ୍ୟ ଜୀବନରେ ଆପଣ ଡକ୍ଟର ବହୁତ ସୁନ୍ଦର, ଇଞ୍ଜିନିୟର ବହୁତ ସୁନ୍ଦର, ଚାଷୀ ବହୁତ ସୁନ୍ଦର, ତା ପଛରୁ ଗୋଟେ ଏକ ଲଗେଇ ଦିଅନ୍ତୁ। ଏକ କିଏ? ଭଗବାନ। ଭଗବାନଙ୍କ ଭକ୍ତି କଲାପରେ ଆପଣ ଡକ୍ଟର ହେଲେ ବି ସୁଖ ପାଇବେ, ଚାଷୀ ହେଲେ ବି ସୁଖ ପାଇବେ, ଏକ ରହିଲେ ବା? ଏକ ନାହିଁ ତ ଆପଣ ଧନୀ ହୁଅନ୍ତୁ କି ଗରିବ ହୁଅନ୍ତୁ, ଏଠି ଧନୀର ସୁଖ ନାହିଁ କି ଗରିବର ସୁଖ ନାହିଁ, ସୁଖୀ କିଏ? ସୁଖୀ କିଏ? ଭକ୍ତାରାମ ଯଜ୍ଞ ତପସାମ ସର୍ବଲୋକା ମହେଶ୍ୱରମ ସୃହୃଦମ ସର୍ବଭୂତାନାମ ଜ୍ଞାନତ୍ୱମାଂ ଶାନ୍ତି ମୃଚ୍ଛତି, ମୋତେ ଜାଣିଲେ ସୁଖ ପାଇବ। ଆମେ ଜଣଙ୍କ ଘରେ ରହିବା ତାକୁ ମାନିବାନି, ଏ ତ ଆମର ଅବସ୍ଥା ହେଇଛି ନା। ଭଗବାନ ସବୁ ସପ୍ଲାଏ କରୁଛନ୍ତି, ସୂର୍ଯ୍ୟଙ୍କ ପାଇଁ ବିଲ୍ କେହି ଦେଉନାହାନ୍ତି, ଇଲେକ୍ଟ୍ରି ପାଇଁ ବିଲ୍ ଦିଆହେଉଛି, କିନ୍ତୁ ଇଲେକ୍ଟ୍ରି ବିଲ୍ ଜଳରୁ ଆସୁଛି, ଜଳରୁ ଇଲେକ୍ଟ୍ରି ତିଆରି ହେଉଛି, ତା ପାଇଁ ସରକାର ଟ୍ୟାକ୍ସ ନେଉଛି। ଯଦି ବର୍ତ୍ତମାନ ଭଗବାନ ପଠେଇବେ, ପବନ ପାଇଁ ଟ୍ୟାକ୍ସ ଦିଅ, ଭୂମିରେ ରହୁଛ ଭୂମି ପାଇଁ ଟ୍ୟାକ୍ସ ଦିଅ, କେତେଟା ଟ୍ୟାକ୍ସ ଦେବା ଆମେ? ଦେଇପାରିବ ମନୁଷ୍ୟ? କିନ୍ତୁ ତାଙ୍କୁ ଡାକିବେନି। ଏଇ ତ ହେଉଛି ଆମ ଜୀବନ, ଏଇ ହେଉଛି ଆମର କମଜୋରୀ କାମ। ଆମେ ଗୋଟେ ବଡ଼ ଗଜେନ୍ଦ୍ର ଭଳିଆ ଗୋଟେ ଓଲଟା ଜାଗାରେ ରହିଛେ, ତତୋ ଗଜେନ୍ଦ୍ରସ୍ୟ ମନୋ ବଲ ଓ ଜସା, ମନୋ ଅନ୍ତକରଣ ସାମର୍ଥ୍ୟ ବଲମ, ମନୋ ବଲ ଦେହ ବଲମ, ଓ ଜସା ଇନ୍ଦ୍ରିୟ ବଲମ, ତିନିଟା କମିଗଲା। କାହିଁକି? ଏକ ହଜାର ବର୍ଷ ହେଲାଣି ନା, ଜଳ ସ୍ଥଳ ରହିବା ଲୋକ ଜଳରେ ରହିଛି, କିନ୍ତୁ ଏଇ ତିନିଟା ଗଜେନ୍ଦ୍ର କମିଯାଉଛି, ଆଉ ଏଇ ତିନିଟା ବଢ଼ୁଛି କାର ନକ୍ରେ, କୁମ୍ଭୀରରେ ବଢ଼ୁଛି। କାହିଁକି? କୁମ୍ଭୀର ତାର ନ୍ୟାଚୁରାଲ, ତାର ସ୍ୱାଭାବିକ ସ୍ଥାନରେ ଅଛି, ଅଛି ନା, ସେ ଜଳ ଭିତରେ ରହିବା ଲୋକ ରହିଛି, ତାର ବଳ ବଢ଼ୁଛି, ୟାର କମୁଛି। ଏଥିରୁ ଶିକ୍ଷା କ'ଣ? ବିକୃଷ୍ୟ ମାନସ୍ୟ ଜଳେ ଅବସିଦତି ବିପର୍ଯ୍ୟୟ ଅବୁତ୍ସାଳମ ଜଳକୋଷା, ୟାରି ବିପର୍ଯ୍ୟୟ, ଏ ତିନୋଟି ଇନ୍ଦ୍ରିୟ, ମନୋବଳ, ଦେହବଳ, ଇନ୍ଦ୍ରିୟ ବଳ ବଢ଼ି ବଢ଼ିକା ଯାଉଛି, କାହାର? କୁମ୍ଭୀରର, ୟାର କମୁଛି। ସେଥିପାଇଁ ଶିକ୍ଷା କ'ଣ ରହିଲା? ସ୍ଥାନ ପ୍ରଧାନ ନ ତୁ ବଳ ପ୍ରଧାନ, ବଳ ପ୍ରଧାନ ନୁହେଁ, କ'ଣ ପ୍ରଧାନ? ସ୍ଥାନ ପ୍ରଧାନ। ଗୋଟେ ଛୋଟ ଛୁଆ ଏଠି ଥିଲେ, ଆପଣ ବୁଝେଇ ଦେଇଥାନ୍ତି, ଏ ଛୋଟଟେ ଯାଉ ଏଇ ଷ୍ଟେଜ୍ ଉପରେ ନେଇ ଆସିବେ, ତା ଗୋଟେ ଭୁଡ଼ିରେ ପକେଇଦେବି, ସେ କାନ୍ଦିବ, କିନ୍ତୁ ମା କୋଳକୁ ପଳେଇବ, ସେ ମୋତେ ହାତ ଦେଖେଇବ, ସତେ ନା? ଆପଣ ବାପା ହେଇକି ଆପଣ ଥରେ ଟେଷ୍ଟ କରୁନାହାନ୍ତି, ପୁଅକୁ ପୁଅ ଖେଳ ପୁଅ ଚାପଡ଼ ମାରିବେ, ସେ ମା କୋଳ ପଡ଼ିଲା ପରେ ବାପାକୁ ଚାପଡ଼ା ଉଠେଇବ ମାରିବା ପାଇଁ, ଆଚ୍ଛା ସେ ବାପା କ'ଣ ମାରିପାରିବେ କି? ଏ ବଳଟା କେଉଁଠୁ ପାଇଲା? ସ୍ଥାନ ପ୍ରଧାନ, ମା କୋଳକୁ ଚାଲିଗଲା ଆଜ୍ଞା, ମା କୋଳକୁ ଚାଲିଗଲା ପରେ ତାର ଦେହବଳ, ମନୋବଳ, ଇନ୍ଦ୍ରିୟ ବଳ ସବୁ ତେଜ, ସ୍ୱାଭାବିକ, ମୋ ମା ଅଛି, ମୋର କିଏ କ'ଣ କରିବ? ସେ ବାପାକୁ ଚାପଡ଼ା ଉଠାଇଦେବ। ସ୍ଥାନ ପ୍ରଧାନ ନ ତ ବଳ ପ୍ରଧାନ, ଆମେ ଯେଉଁ ଜାଗାରେ ରହିଛେ ନା, ଏକଥା କାହିଁକି କୁହାଯାଉଛି? ଆମେ ଏଠି ବହୁତ ପ୍ରୟାସ କଲେ ବି ଭଗବାନ ପାଇପାରିବାନି, ଗୋଟେ ବିପରୀତ ଜାଗା ଇଏ, ବୁଝିପାରୁଛନ୍ତି ନା? ଆପଣ ଘରେ ଠାକୁରଙ୍କୁ ଡାକୁଛନ୍ତି, ମନ୍ଦିରରୁ କାହିଁକି ଯିବା ଦରକାର? ଆରେ ଭଗବାନ ସବୁ ଜାଗାରେ ଅଛନ୍ତି, ମନ୍ଦିରରୁ କ'ଣ ଯିବା ଦରକାର? ଲୋକମାନେ ଯଦି ଭଗବାନ ସବୁ ଜାଗାରେ ଅଛନ୍ତି ମାନେ ମନ୍ଦିର ନାହାନ୍ତି କି? ମନ୍ଦିରଟା ସବୁ ଜାଗା ଭିତରେ ନୁହେଁ କି? ମନ୍ଦିରରୁ କାହିଁକି ଯିବା ଦରକାର? ବଲ ପ୍ରଧାନ ନ ସ୍ଥାନ ପ୍ରଧାନ ନ ତୁ ବଲ ପ୍ରଧାନ, ଆମ ଘରେ ରହିଲା ମାନେ ସେ ଘରର ସ୍ଥାନର ପ୍ରଧାନତା ଏମିତିକା ଆମକୁ ମାୟା ଆଡ଼କୁ ଟାଣ, ଘରେ ବସି ଟିକେ ଜପ କରିପାରିବେନି, ପଢ଼ିପାରିବେନି, କ'ଣ କିଛି କରୁଥିବେ ଘରେ, ଏଇଠି ପଢ଼ୁ ପଢ଼ୁ ଆକା ଉଠେ ଛାତକୁ ଆଣିଲ, ଏ ଛାତଟା ଫାଟିଗଲା, କଲର ଦେବାକୁ ପଡ଼ିବ, ସାଙ୍ଗେ ସାଙ୍ଗେ ଚିନ୍ତା ଆସିବ, ଏଠି ସ୍ଥାନର ପ୍ରଭାବ, କିନ୍ତୁ ମନ୍ଦିରକୁ ଆପଣ ପଳାଇଯିବେ? ପ୍ରଭୁ ଦେଖୁନାହାନ୍ତି ଆପଣ ପୁରୀ ଥରେ ଜଗନ୍ନାଥ ଦର୍ଶନ, ଭଗବାନ ଦର୍ଶନ କରିକି ଆଇଲି, କୋଟି ନିଧି ଲାଗିଯାଉଛି, କାହିଁକି ସେ ସ୍ଥାନର ଧୃତରାଷ୍ଟ୍ର କାହିଁକି ଭୟ କରୁଥିଲେ? ଆଗେ କାହିଁକି ପଚାରିଲେ? ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରୀ ସମାବେତ ଯୁଜୁଶ୍ଚବ ମାମକା ପାଣ୍ଡବଶ୍ଚୈବ କିମ୍ କରୁବତ୍ ସଞ୍ଜୟ, ସ୍ଥାନ ପ୍ରଧାନ ଭୟ କରୁଥିଲେ, କ'ଣ କଲେ? ଯୁଜୁଶ୍ଚବ ଏଣେ ପଚାରିଲେ, ଯୁଜୁଶ୍ଚବ ଏଣେ ପଚାରନ୍ତି କ'ଣ କଲେ, କିମ୍ କରୁବତ୍? ଆରେ ଯୁଦ୍ଧ କରିବା ପାଇଁ ଯାଇ ଆଉ କ'ଣ କରିବେ? ସେଠି କ'ଣ ଚାଷ କରିବେ ନା? ତୁମେ ତ କହୁଛ ଯୁଜୁଶ୍ଚବା ଯୁଦ୍ଧ କରିବା ପାଇଁ ଯାଉଛନ୍ତି, କ'ଣ କଲେ? ଭୟ କରୁଛନ୍ତି, ସ୍ଥାନ ପ୍ରଧାନ ତ ଧର୍ମକ୍ଷେତ୍ରଟା, ଧର୍ମକ୍ଷେତ୍ରରେ ପହଞ୍ଚିଲା ପରେ ପାଣ୍ଡବମାନେ ସ୍ୱତଃ ଧାର୍ମିକ ହେଇକି ବିନା ଯୁଦ୍ଧରେ କ'ଣ ମୋ ପୁଅକୁ ରାଜଧା ଦେଇଦେଲେ କି? କିମ୍ବା ମୋ ପୁଅମାନେ ସ୍ୱାଭାବିକ ଅଧାର୍ମିକ, କୁରୁକ୍ଷେତ୍ରରେ ପହଞ୍ଚିଲା ପରେ ତାଙ୍କର ଧର୍ମଭାବ ଆସିଲା, ସେ କ'ଣ ବିନା ଯୁଦ୍ଧରେ ପାଣ୍ଡବମାନଙ୍କୁ ରାଜ୍ୟ ଦେଇଦେଲେ କି? ସେଥିପାଇଁ କହିଲେ କିମ କୃବତ୍, ସଞ୍ଜୟ କହିଲେ ଯୁଦ୍ଧ, ଯୁଦ୍ଧଟା ପକ୍କା, ଭାବନି କେହି ଛାଡ଼ିବେ, ପାଣ୍ଡବମାନେ ନିଶ୍ଚିତ ଯୁଦ୍ଧ କରିବେ। ସେ ସନ୍ଦେହ କରୁଥିଲେ ଏ ସ୍ଥାନ ହେଉଛି ଧର୍ମକ୍ଷେତ୍ର। ଆପଣ କେଉଁଠି କୁକୁରକୁ ଦେଖୁନାହାନ୍ତି? କୁକୁର ତା ଜୋନ୍ରୁ ବାହାରିକି ପଳେଇବ, ତାକୁ ଯିଏ ଦେଖିବ ସେ ଡରିବ, ଅଲଗା ଗୋଟେ କୁକୁର ତାକୁ ଖେଳି ଆଣିଲେ ପଳେଇ ଆସିବ, କିନ୍ତୁ ତା ଜୋନ୍କୁ ଆସି ପହଞ୍ଚିଲା ପରେ ସ୍ଥାନ ପ୍ରଧାନ ହେଇଗଲା, ସିଏ କ୍ଷତି କରିକା ନେଇ ଚାଲିବ, ହାତୀ କିବା ଖେଦିବ, ଭୋ ଭୋ ହେଇ ଗୋଡ଼େଇବ, ସ୍ଥାନ ପ୍ରଧାନ। ଆପଣ ଗୋଟେ ଆପଣଙ୍କ ସ୍ଥାନ ପ୍ରଧାନ ବଳ ପ୍ରଧାନର ଉଦାହରଣ, କ୍ରିକେଟ୍ ଖେଳାଳି ଦେଖିଛନ୍ତି ନା? ପ୍ରାୟ କ୍ରିକେଟ୍ ଖେଳାଳି ମାନେ ନିଜ ନିଜ ପିଚ୍ରେ ନିଜ ନିଜ କ'ଣ କୁହାଯାଏ ଦେଶରେ ଜୟ ବିଜୟ କରୁନାହାନ୍ତି, ତାଙ୍କ ସ୍ଥାନ ପ୍ରଧାନଟା ଆମ ଦେଶ, ମୋର ସପୋର୍ଟର ମାନେ ଅଛନ୍ତି, ସେ ଗୋଟେ ଅତି ଉତ୍ସାହରେ ଖେଳ ଖେଳିବେ, କାହିଁକି ତାଙ୍କୁ ଗୋଟେ ସ୍ଥାନ ପ୍ରଧାନ, ଏଇଟା ଆମ ପିଚ୍, ଏଇଟା ଆମ ଦେଶ, ଆମେ ଏଠି ଜୟ କରିବା। ଗଜେନ୍ଦ୍ର ଆଜି ପରାଜୟ ହେଇଛି ଏଥିପାଇଁ ତାର ନିଜ ଜାଗା ନୁହେଁ, ଆଉ ଆମ ଆମର ଏଠି ପରାଜୟ ହେଇଯିବ, ଧନ ସ୍ତ୍ରୀ ପୁତ୍ର କନ୍ୟା ସବୁ ସୁନ୍ଦର ଆରେଞ୍ଜମେଣ୍ଟ ଥିଲେ ବି ଗ୍ରହ ଧର୍ଣ୍ଣବ ସଂସାର ଗ୍ରହ କାଳ ଆମକୁ ଧର୍ଣ୍ଣବ, ବିଜୟ ଆମର ହେଇପାରିବନି, ସ୍ଥାନ ପ୍ରଧାନ। ଦ୍ୟୁତ କ୍ଷେତ୍ର କୁନ୍ତି ତାଙ୍କ ସ୍ତୁତିରେ କହିଲେ ନା, ଅସଭାୟା ବନବାସ କୃତ୍ସନ୍, ଯେଉଁଠି ପିତାମ ଭୀଷ୍ମ ଥିଲେ, ଯେଉଁଠି ଦ୍ରୋଣ ଥିଲେ, ଯେଉଁଠି କୃପ ଥିଲେ, ସେ ସଭାକୁ କୁନ୍ତି ଅସତ ସଭା କହିଥିଲେ, କାହିଁକି ସେଠି ଜୁଆ ଖେଳା ହେଇଥିଲା। ଦେଖନ୍ତୁ ସ୍ଥାନର କେତେ ବଡ଼ ପ୍ରଭାବ, ସେ କ୍ଷେତ୍ରରେ ବିବସ୍ତ୍ର କରାଗଲା ଦ୍ରୌପଦୀଙ୍କୁ, ଦ୍ରୌପଦୀ ବିପରୀତ ସ୍ଥାନ ପ୍ରଧାନ, ଦ୍ରୌପଦୀ କିଛି କହିପାରୁନାହାନ୍ତି, ସମସ୍ତେ ନୀରବ ରହିଛନ୍ତି। ଯେଉଁଠି ସ୍ଥାନ ପ୍ରଧାନ ବଳ ପ୍ରଧାନ ନୁହେଁ, ନିର୍ବଳ କିଏ ବଳ ରାମ, ନିର୍ବଳର ବଳବାନ ବଳ କିଏ ରାମ, ଦ୍ରୌପଦୀଙ୍କର ସେ ଚିନ୍ତା ଆସେ, ନା 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 ଏଠି ମୋ ସ୍ୱାମୀଙ୍କର ବଳ କାମ ଦେବନି, ପିତା ମୋ ଭୀଷ୍ମଙ୍କର ବଳ କାମ ଦେବନି, କୃପାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ କାହାର ବଳ କାମ ଦେବନି, ଏଠି ନିର୍ବଳ ହେଇକି ରାମକୁ ଡାକିବାକୁ ପଡ଼ିବ। ସେଥିପାଇଁ ହାତ ଟେକିଲେ, ହେ ଦ୍ୱାରକାଧୀଶ, ହେ ମଧୁସୂଦନ, ମୁଁ କୌରବ ସାଗରରେ ବୁଡ଼ି ଯାଉଛି, ମୋତେ ଉଦ୍ଧାର କର। ଏ ସଂସାରରେ ଆମେ ବିପଦ ଭୋଗିଲେ ସ୍ଥାନ ପ୍ରଧାନ ଏଠି ବଳ କାମ ଦେବନି, ଏଠି ସ୍ଥାନ ହେଉଛି ମାୟାର ସ୍ଥାନ, ବିପଦପୂର୍ଣ୍ଣ ସ୍ଥାନ, ଏଠି କ'ଣ କରିବାକୁ ପଡ଼ିବ? ଦ୍ରୌପଦୀଙ୍କ ଭଳି ହାତ ଟେକିବାକୁ ପଡ଼ିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସ୍ଥାନ ପ୍ରଧାନ ନ ତୁ ବଲ ପ୍ରଧାନ, ପ୍ରଭୁପାଦଜୀ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି। ଆପଣମାନେ କେବେ ଯିବେ ପୁରୀ ଯାଉଥିବେ କିମ୍ବା ଏଠି କ'ଣ ଦୀଘା ଗୋଟେ ଅଛନ୍ତି, ଆପଣ ଯାଇ ଗୋଟେ ଛୋଟ ଛୋଟ କଙ୍କଡ଼ା ମାନେ ବୁଲନ୍ତି, ଦେଖିଛନ୍ତି ନା ଟିକ ଟିକ କଙ୍କଡ଼ା, ଆପଣ ତାକୁ ଧରିବାକୁ ଚେଷ୍ଟା କରିବେ ତ ସେ ଆପଣଙ୍କୁ ଅନେକ ଅନେକା ଦୌଡ଼ିବେ, ମୁଁ ବେଳେବେଳେ ଦେଖେ ଆରେ ଇଏ ଆମକୁ ମାନେ ପରିହାସ କରୁଛନ୍ତି, ଏଡି ଗୋଟେ ଜୀବଟେ ସେ କାହିଁକି ଆଜି ନିର୍ଭୁକ ହେଇଯାଇଛି। ପ୍ରଭୁପଦ ତାଙ୍କ ଶିଷ୍ୟମାନଙ୍କୁ ବୁଝାଉଛନ୍ତି, ଦେଖୁଛ ଏ କଙ୍କଡ଼ା ଦେଖୁଛ କେମିତି ଆଜି ସମୁଦ୍ରକୁ ଆଶ୍ରୟ କରିଛି, ଗୋଟେ ବିଶାଳ ବସ୍ତୁକୁ ଆଶ୍ରୟ କରିକି ସେ ପୁରା ନିର୍ଭୟ ହେଇଯାଇଛି। ସ୍ଥାନ ସେଭଳି ଯିବାର ପୁରା ସପୋର୍ଟ ମିଳିବ, ନିର୍ଭୟ ହେଇଯିବ କେତେବେଳେ ସଂସାର ସବୁଠୁ ବୃହତ ବସ୍ତୁ ଭଗବାନଙ୍କ ତଳେ ଆଶ୍ରୟ କରିବ, ସେ ନିର୍ଭୟ ହେଇଯିବ। ଆପଣ କଙ୍କଡ଼ାକୁ ଧରିପାରିବେନି, ଛୋଟ କଙ୍କଡ଼ାଟା ଆପଣଙ୍କ ଆଗରେ ଚାହିଁ ଚାହିଁ ସେ ଗାତରେ ବସିବ, ପୁଣି ବାହାରିଯିବ, ପୁଣି ଖେଳିବ, କାହିଁକି ସେ କେୟାର କରୁନି ମଣିଷ। ଗୋଟେ ବହୁ ବଡ଼ ବସ୍ତୁକୁ ଆଶ୍ରୟ କରିଛି। ସ୍ଥାନ ପ୍ରଧାନ ନ ତୁ ବଲ ପ୍ରଧାନ ତତୋ ଗଜେନ୍ଦ୍ରସ୍ୟ ମନୋବଲୋଜସମ କାଲେନ ଦୀର୍ଘାଣେ ମହାନ ଅଭୂତ ବ୍ୟୟମ। ବହୁତ କ୍ଷୟ ହେଇଗଲାଣି, ବିକୃଷ୍ୟମାଣେ ଜଳେ ଅବସିଦତି, ତିନୋଟି ବଳ ନାହିଁ, ଏଣେ ଗଜେନ୍ଦ୍ର ବି ନକ୍ର ବି ଛାଡ଼ୁନି, କୁମ୍ଭୀର ବି ଛାଡ଼ୁନି, ସେ ଟାଣୁଛି। ବିପର୍ଯ୍ୟୟ ଅଭୂତ ସକଲମ ଜଲୌକସାମ। ପ୍ରଭୁପାଜୀ ବହୁତ ସୁନ୍ଦର କଥା ତାଙ୍କ ଭାବାର୍ଥରେ ଲେଖିଛନ୍ତି, ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନରେ ଅଛନ୍ତି, ପ୍ରଭୁପାଜୀ ଲେଖୁଛନ୍ତି, ଇନ୍ ଆୱର ଫାଇଟ୍ ୱିଥ୍ ମାୟା ୱି ସୁଡ୍ ନଟ୍ ବି ଇନ୍ ଏ ପୋଜିସନ୍ ଇନ୍ ହ୍ୱିଚ୍ ଆୱାର ଷ୍ଟ୍ରେଙ୍ଗଥ ଏନକରେଜମେଣ୍ଟ ଆଣ୍ଡ ସେନ୍ସ ୱିଲ୍ ବି ଅନେବଲ୍ ଟୁ ଫାଇଟ୍ ଷ୍ଟ୍ରଙ୍ଗଲି। ଆୱାର କୃଷ୍ଣ କନ୍ସିୟସନେସ୍ ମୋମେଣ୍ଟ ହାଜ୍ ଆକ୍ଚୁଆଲି ଡିକ୍ଲାର ଏ ୱାର୍ ଏଗ୍ନେଷ୍ଟ ଦି ଇଲ୍ୟୁଜରି ଏନର୍ଜି ଇନ୍ ହ୍ୱିଚ୍ ଅଲ୍ ଦି ଲିଭିଂ ଏଣ୍ଟିଟିଜ୍ ଆର୍ ରୋଟେଟିଙ୍ଗ। ଯେଉଁମାନେ କୃଷ୍ଣ ଚେତନାର ସଭ୍ୟର ସଦସ୍ୟମାନେ ସେମାନେ ନିଜକୁ ଇନ୍ଦ୍ରିୟ ବଳ, ମନୋବଳ, ଶାରୀରିକ ବଳ ଦୃଢ଼ ରହିବା ଦରକାର, କାରଣ ଆମର ଏଇ ଯେଉଁ ପ୍ରଚାର ମାନେ ଆମେ ମାୟା ବିରୁଦ୍ଧରେ ପ୍ରଚାର କରୁଛେ। ଯଦି ଆମେମାନେ ଭଗବାନଙ୍କର ନିୟମକୁ ପାଳନ ନ କରିବା, ଜପ ନ କରିବା, ସାଧନାକୁ ଠିକ୍ ଭାବରେ ରଖିବା, ଆମର ପରାସ୍ତ ହୋଇଯିବ। ଏଠି କହୁଛନ୍ତି ଦି ସୋଲଜର ଇନ୍ ଦି କୃଷ୍ଣ କନ୍ସିୟସନେସ୍ ମୋମେଣ୍ଟ ଅଲୱେଜ୍ ପୋଜେସ୍ ଫିଜିକାଲ ଷ୍ଟ୍ରେଙ୍ଗଥ ଏନକରେଜମେଣ୍ଟ ଆଣ୍ଡ ସେନ୍ସୁଆଲ ପାୱାର ଟୁ କିପ୍ ଦେମ୍ସେଲ୍ ଫିଟ୍ ଦେ ମଷ୍ଟ ଦେୟାର ଫର୍ ପ୍ଲେସ୍ ଦେମ୍ସେଲ୍ ଇନ୍ ଏ ନର୍ମାଲ କଣ୍ଡିସନ ଅଫ୍ ଲାଇଫ୍। ନର୍ମାଲ କଣ୍ଡିସନ ଭକ୍ତି ଜୀବନ ଯେଉଁ ସ୍ୱାଭାବିକ ସ୍ଥିତି ଆମର ଅଛି ତାକୁ ପୁରା ଗ୍ରହଣ କରିକି ଯିବାକୁ ପଡ଼ିବ, ନହେଲେ ଆମକୁ ଯେମିତି ଗଜେନ୍ଦ୍ର ପରାସ୍ତ ହେଇଗଲା ନା, ପରାସ୍ତ ହେଇଯିବ, କାରଣ ଏଇଟା ମାୟାର ଜାଗା, ଏଠି ମାୟାର ଜାଗା। ଯେକୌଣସି ସମୟରେ ଆମେ ଆମ ସାଧନ ଭଜନକୁ ଢିଲା କଲା ମାନେ ଧନ ଦ୍ୱାରା ଅର୍ଥ କାମୟୁ ଅର୍ଥର ଦାସ ହେଇଯିବା, ନହେଲେ କାମନାର ଦାସ ହେଇଯିବ। ବାସ୍ ଗଜେନ୍ଦ୍ର ଆଜି ସେଇ ଅବସ୍ଥାରେ ପଡ଼ିଗଲା। ଏଇଭଳି ଭାବରେ ଗଜେନ୍ଦ୍ର 1000 ବର୍ଷ ପରେ ସୁନ୍ଦର ନିଷ୍ପତ୍ତି ନେଲା। ଏ ଦୁଇଟି ଶ୍ଳୋକ ଶୁଣି, ତିନୋଟି ଶ୍ଳୋକ ଶୁଣି କଥାକୁ ଆମେ ବିଶ୍ରାମ ଦେବା। କାଲି ଗଜେନ୍ଦ୍ରର ସ୍ତୁତି, କିଛି ସଂକ୍ଷେପ ମୁଖ୍ୟ ମୁଖ୍ୟ ସ୍ତୁତି, ଆଉ ଗଜେନ୍ଦ୍ର ଉଦ୍ଧାର, ଭଗବାନ କେମିତି ଆସିବେ ଗଜେନ୍ଦ୍ର ଉଦ୍ଧାର କରିବେ। ଇଥାମ ଗଜେନ୍ଦ୍ରସ୍ୟ ଯଦାପ ସଂକଟମ୍ ପ୍ରାଣସ୍ୟ ଦେହୀ ବିବସ ଯଦୃଚ୍ଛୟା ଅପାରୟନାତ୍ମ ବିମୋକ୍ଷଣମ୍ ଚିରମ୍ ଦଧୌ ଇମାମ ବୁଦ୍ଧି ଅଭ୍ୟପଦ୍ୟତଃ। ମନୁଷ୍ୟର ବିପଦ ପଡ଼ିଲେ ସେ କାହାକୁ ଆଶ୍ରୟ କରିବ? ଆଗେ ମନୁଷ୍ୟ କାହାକୁ ଆଶ୍ରୟ କରେ? ବଳ, ତାପରେ ଧନ, ତାପରେ ବନ୍ଧୁବାନ୍ଧବ, ତାପରେ ବୁଦ୍ଧି। ସେ ଭାବିବ ବିପଦକୁ ୟା ଦ୍ୱାରା କ୍ରସ୍ କରାଯିବ, ଅତିକ୍ରମ କରାଯିବ। ଦେଖନ୍ତୁ 1000 ବର୍ଷ ପରେ ଗଜେନ୍ଦ୍ର କଷ୍ଟ ପାଇଲା ପରେ କ'ଣ ଚିନ୍ତା କଲା? ଇଥ ଗଜେନ୍ଦ୍ର ସେ ଯଦାପ ସଙ୍କଟ, ମୁଁ ଯେତେବେଳେ ଗଜେନ୍ଦ୍ର ସଙ୍କଟ ଚାଲି ଆଇଲା, ମୋତେ ସଂସାରରେ କେହି ଆଉ ରଖି ପାରିବେନି, ପ୍ରାଣସ୍ୟ ଦେହି ବିବସ ଯଦୃଚ୍ଛା। ଆମେ ବିପଦ କେହି ଚାହୁଁଛେ କି? ବିପଦ କେହି ଚାହୁଁନି, କିନ୍ତୁ ଆମ ଇଚ୍ଛା ବିରୁଦ୍ଧରେ ବିପଦ ଆସିକି ପହଞ୍ଚୁଛି। ଆମେ ଆମର ଶକ୍ତି ସାମର୍ଥ୍ୟ ଦ୍ୱାରା ବିପଦକୁ ଏଡ଼େଇ ପାରିବା ନାହିଁ। ଗଜେନ୍ଦ୍ର ନିକଟରୁ ଏହି ହେଉଛନ୍ତି ଶିକ୍ଷା। ଇଥମ ଗଜେନ୍ଦ୍ର ସଦାପ ସଂକଟମ ପ୍ରାଣସ୍ୟ ଦେଇ ବିବସ ଯଦୃଚ୍ଛୟା ଅପାରୟନ ଆତ୍ମବିମୋକ୍ଷଣ ଚିରମ। ଗ୍ରାହ ଧରିଛି, ଦେଖନ୍ତୁ କେତେ ସୁନ୍ଦର ବୁଦ୍ଧି, କୁମ୍ଭୀର ଧରିଛି, ଗଜେନ୍ଦ୍ର ଚିନ୍ତା କରୁଛି, ଅପାରୟନ ଆତ୍ମବିମୋକ୍ଷଣ କିମିଦମ୍ ମେ କର୍ମ ଏମିତି ଯଦାମ ପରାମର୍ଶ ତଦାମ ଇମାମ ବୁଦ୍ଧି ପ୍ରାପ୍ତ। ମୁଁ କ'ଣ କର୍ମ କରୁଛି? ମୋ ସ୍ତ୍ରୀ ଛୁଆ ପିଲାମାନେ ଟାଣୁଛନ୍ତି, ମୋତେ ଗ୍ରାହ ଧରିଛି, ମୋର କାହିଁକି ଉଦ୍ଧାର ହେବନି?
যে বুদ্ধিমান লোক বিপদ আসিকি পঞ্চা মানে সে আগে ইয়ে আজ্ঞা অতি পুণ্যবান লোক মানে বিপদ বেড়ে হরিঙ্গু ডাকিপারে। সে চারি প্রকার সকাম ভক্ত ভিতরে ই পুণ্যবান ভগবান ডাকিবা বিপদরে বি ডাকিবা। চতুর্বিধা বজন্তে মাং জনাসুকৃদীন অর্জুন। তাপরে আরতি এক নম্বর রহলা এই গজেন্দ্র, অর্থারতি ধ্রুব, তাপরে জ্ঞানী চতুর্শঙ্ক, জিজ্ঞাসু শৌনক। অর্থার্থী আরতি, বিপদ আসুছি মানে আমি ভগবানের শরণ নিয়ে যাব। গজেন্দ্র বা উদাহরণ দিয়ে ভগবানকে ভজন কলে বিপদ আসে না, সে বিপদটা কোণ ভগবানকে ভজন কলা পরে বিপদ। আপনার ভগবান ভজন কলে বিপদ আসে না, গোড় ভাঙ্গি যাচ্ছে, হাত ভাঙ্গি যাচ্ছে, পুয় মরি যাচ্ছে, কেতে কোণ হয়ে যাচ্ছে। লোক মানে কোথায় আজ্ঞা ভগবানকে ডাকুছি, মোর তো বেশি অসুবিধা হচ্ছে যে ন ডাকুছি ভালরে রয়েছে। আজ্ঞা ভগবানকে ডাকিছেন বলে এতকি ভগবান মিনিমাইজ করিকি এতকি পঠাইছেন, এতকি পঠাইছেন, ভগবান ন ডাকি থাকে ভগবান কেবে অমঙ্গল করবেনি। ভগবান সুরম সর্বভূতানাম এই কথাটি মানে মনে পকাই দেব। চতুর্বিধা বজন্তে মা, ভগবান কাহার অমঙ্গল করেন, গোটে কথা মনে পড়ে গেল, সবুড়ে মু কুহে। যে প্রকৃতরে যেতে বিপদ আসলে বি সবুলে কোণ কুছে না, ভগবান মোর বন্ধু, ভগবান মোর মঙ্গলকারী, এর প্রমাণ কি না কুন্তি? বিজয় হয়ে গেল, মহাভারত যুদ্ধের বিজয় হয়ে গেল, রথ প্রস্তুত, ভগবান শ্রীকৃষ্ণ দ্বারকা ফেরবে, কিন্তু কুন্তি প্রার্থনা করছেন প্রভু মোর দুঃখ দিন চালিয়ে গেল, কারণ আপন পড়াও আপন পড়াও বিপদ সন্তু নাগুরু সন্তু সার্ব বর্তমান কালি সংস্কৃত পড়িনি আজ্ঞা, আমার উচ্চারণ ভুল হতো, যা পড়াপড়ি করি আচার্য মানুষ পচরা পচরি করি বৈষ্ণব মানুষ সন্তু প্রভু বিপদ মোর পড়ে গেল না, মোর বিপদ আসু কি মাগিবে আপনার মিত্র কি কহিলা আজ্ঞা মোর বিপদ আসু বলে। সংসার সমস্তে ভজন করছেন ব্রহ্মা শিব পর্যন্ত মোর বিপদ যাও, কিন্তু কুন্তি কৌছেন না বিপদ আসু, বিপদ সন্তু আসু নাই, সন্তু তিষ্ঠতু, বিপদ তিষ্ঠতু প্রতিক্ষণম কিন্তু সবিপদ কিভাবে বিপদ না, প্রতিদিন দ্রৌপদীর বস্ত্র হরণ হোক, প্রতিদিন ভীমসেন বিষ লড়ু দিয়া যাও, প্রতিদিন যতগ্রহে অগ্নি লগা যাও, ভগবান পচারিবে এতে তোমার কোণ লাভ কুন্তি, দুঃখ ভোগ তোমার কোণ লাভ না, এটা দুঃখ নয়, এই বিপদ মুখরে মু পড়িলা বেলে আপনার দেখিছি, যেতবে বিপদ সেইটি কৃষ্ণ, যেটি কৃষ্ণকর দর্শন সেটি বিপদ অছি কি, স্বর্ণটা অগ্নিরে পকাইলে লাগবে কোণ, বাহার লোক কোণ কে অগ্নিরে পড়লা পুড়িগলা, কিন্তু স্বর্ণর কোণ হুয়ে খাদ অংশ পলাইব, স্বর্ণ আহ তেজিয়ান হব, পিওর হব, ভক্তকে ভগবান যেতকি বিপদ সে সহিপার সেতিকরে পকাইকি তাকে পরীক্ষা করন, এ খাঁটি সুনা হল কি না, ইয়ে বৈকুণ্ঠ যাব না পরীক্ষা নদী, আপনার আপনার কী ভগবান ভজন করি পরীক্ষা কী নেব, আপনার পরীক্ষা নদী চাকরি কি করছেন কি, সংসার পা টঙ্কা রোজগার করি হলে পরীক্ষা দেওয়া পড়ছে, আপনার ভগবান পরীক্ষা দেবেন, পরীক্ষা আসব, কিন্তু যেত আপনার পরীক্ষার সম্মুখীন হয়ে পারবে সেটি পরীক্ষা ভগবান দেবে, অধিকা না সেটি ভগবান পরীক্ষা করবে। আচ্ছা ইয়ে কেতে শুদ্ধ হয়েছে, ভগবান সবুলে মঙ্গল বিপদে বি মঙ্গল কাঙ্ক্ষী বন্ধু, জন মন্ত্রী সবুলে এই কথা কুহ, রাজাঙ্কর যেত যা হব কে আজ্ঞা ভগবান যা, দুর্ভিক্ষ হল মন্ত্রী কে ভগবান মঙ্গল করছেন, প্রজা মানুষ অসুবিধা হচ্ছে না ভগবান মঙ্গল করছেন, ইয়ে তো গোটিয়ে সূত্র, ইয়ে বারিক নখ নখ কাটকট রাজাঙ্কর কাটিদে বলে মন্ত্রী নখ কটিগাল ভগবান মঙ্গল করছেন, আঙ্গুড়ি কটিগাল মঙ্গল করছেন, রাগিগাল কাল আঙ্গুড়ি কটিগেলে ভগবান মঙ্গল, ইয়ে গোটিয়ে সূত্র জাগিছি কেবল ভগবান মঙ্গল করছেন, অমঙ্গল কমিটি হচ্ছে কে মন্ত্রী ঢোকা ভিতরে জেলকেল ভিতরে রাখি দিয়া হাত শুখিগাল,
ରାଜା ଚାଲିଲେ ମୃଗୟା କରିବା ପାଇଁ, ମନ୍ତ୍ରୀ ଜେଲଖାନା ଭିତରେ ଅଛନ୍ତି, କହିଲେ ପାଣି ଫାଣି ଦେବ, ଖାଲି ପାଣି ଦେବ, ଖାଇବାକୁ ଦେବେନି। ଯେତେବେଳେ ଭିତରୁ ରାଜା, ମନ୍ତ୍ରୀ ସିନା ବାଟ ଜାଣନ୍ତି ମୃଗୟାରେ, ଇଏ ତାର ଭିତରକୁ ପଶିକି ପଳେଇଛନ୍ତି ରାଜା। ସେଣେ କ'ଣ କରିଛନ୍ତି, ଡକାୟତ ମାନେ ଦସ୍ୟୁପତିର ତାଙ୍କର ଯେ ଲିଡର, ତାର ପୁତ୍ର ଗୋଟେ ପୁଅ ପାଇଁ ସେ ଗୋଟେ ମଣିଷ ବଳି ଦେବେ, ନର ବଳି ଦେବେ। ସିଏ ଖୋଜୁ ଖୋଜୁ ରାଜାଙ୍କୁ ପାଇଗଲେ, ରାଜାଙ୍କୁ ନେଇ ଗାଧୁଆ ପାଧୁଆ କରି ଯେତେବେଳେ ଅର୍ଗଳରେ, ଯେଉଁ କ'ଣ ଅର୍ଗଳ କୁହନ୍ତି ନା, ସେଇଟା ଅର୍ଗଳେ ତାଙ୍କ ବେକକୁ ଲଗେଇକି ଯେତେବେଳେ ଖଡ଼ଗ ଚାଲିବ, ସେତେବେଳେ ପୂଜାରୀ ଆସିକି ଯେ ଘାତକୁ ଆସିକି ଚେକ୍ କଲା, ହାତ ଯୋଡ଼ିଛି, ହାତ ଯୋଡ଼ ଲାଗି, ଇଏ ତ ହାତ ଖଣ୍ଡିଆ, ଇଏ ଠାକୁରଙ୍କ କାମ ଲାଗିପାରିବନି, ଇଏ ବଳେ ଲାଗିପାରିବନି ପୂଜା। ଆଜ୍ଞା, ମୁଣ୍ଡଟା ହାତ ଟିକେ କଟି ଯାଇଥିଲା, ବର୍ତ୍ତମାନ ମୁଣ୍ଡଟା ଯେତେବେଳେ କଟିବାରୁ ବଞ୍ଚିଗଲା, ରାଜାର ମୁଣ୍ଡ ଚିନ୍ତା ହେଲା, ଭଗବାନ ଯାହା କରନ୍ତି ମଙ୍ଗଳ କରନ୍ତି। ଆଜ୍ଞା, ସେ ବସିକି ଆଇଲା, ଭଗବାନ ମନ୍ତ୍ରୀ ଯାହା କୁହେ ସତ କଥା, ଆଉ ଭଗବାନ ଯାହା କରନ୍ତି ମଙ୍ଗଳ କରନ୍ତି, ଭଗବାନ ଯାହା କରନ୍ତି। କହିଲେ ମନ୍ତ୍ରୀ ଶୀଘ୍ର ଖୋଲ, ମନ୍ତ୍ରୀ ଖୋଲା ହେଲା। ମନ୍ତ୍ରୀ ପଚାରିଲେ, କିରେ ମନ୍ତ୍ରୀ, ଆଜି ତୁମ କଥା ବୁଝିଲି। କହିଲେ, ଆପଣଙ୍କର ଏମିତିଆ ବୁଝା ବୁଦ୍ଧି ଯେ ମୁଁ କେତେ ଦିନ ହେଲା କହିଲା ପରେ ଆପଣ ଆଜି ବୁଝିଲେ ନା, କ'ଣ ହେଲା କି? ଆଜ୍ଞା, ମୋର ମୁଣ୍ଡ କଟିଥାନ୍ତା, ଆଙ୍ଗୁଳିଟା କଟିକି ଭଗବାନ ରକ୍ଷା କରୁଛି। କହିଲେ, ମନ୍ତ୍ରୀ ମୋର ଗୋଟେ ପ୍ରଶ୍ନ, ତୁମର କ'ଣ ମଙ୍ଗଳ ହେଲା? ତୁମକୁ ମୁଁ ଏତିକି ଦିନ ମାସେ ହେଲା ଭର୍ତ୍ତି କରିକି ରଖିଛି ଜେଲଖାନା ଭିତରେ, ତୁମର କହିଲା। ଆଜ୍ଞା, ଆପଣଙ୍କର ସିଙ୍ଗିଲ ଲାଭ, ସିଙ୍ଗିଲ ମଙ୍ଗଳ, ମୋର ଡବଲ ମଙ୍ଗଳ ଭଗବାନ କରିଛନ୍ତି। ଯଦି ଆପଣ ମୋତେ ଜେଲଖାନା ଭିତରେ ନ ପୁରେଇଥାନ୍ତେ, ମୁଁ ଆପଣଙ୍କ ପଛେ ପଛେ ଯାଇଥାନ୍ତି। ଆପଣଙ୍କୁ ଧରି ନେଲା ପରେ ମୁଁ ଆପଣ ଛାଡ଼ିକି ପଳେଇ ଆସିଥାନ୍ତି, ମୁଁ ଠିଆ ହେଇଥାନ୍ତି ମନ୍ତ୍ରୀ ଲୋକ। ତାଙ୍କୁ ଛାଡ଼ିଦେବେ, ଆପଣଙ୍କୁ ଛାଡ଼ିଦେଲା ପରେ କାହାକୁ ଧରିଥାନ୍ତେ? ମୋତେ ଧରିଥାନ୍ତା, ଆଜ୍ଞା, ମୋ ବେକ ବି କରିଥାନ୍ତା। ତେଣୁ ଭଗବାନ ଆପଣଙ୍କୁ, ଆପଣଙ୍କ ଆଙ୍ଗୁଠି କାଟିକି ମଙ୍ଗଳ କରିଛନ୍ତି, ମୋତେ ଆପଣ ଜେଲଖାନା ଭିତରେ ପୁରେଇକି, ଭଗବାନ ମଙ୍ଗଳ ବା ଏଟାକୁ ବିଚାର କିଏ କରିପାରିବ? ଯେ ବିଚାର କରିପାରିବ ସେ ଡାକିବ ଭଗବାନଙ୍କୁ, ଚତୁର୍ବିଧା ଅବଜନ୍ତେ ମାମ ଜନା ସୁକୃତି ନ ଅର୍ଜୁନ। ସୁକୃତିମାନ ଲୋକ ବିପଦ ପଡ଼ିଲେ ବି କ'ଣ କରିବେ? ପ୍ରଭୁଙ୍କୁ ଡାକିବେ। ଯିଏ ସୁକୃତିମାନ ଲୋକ ନୁହେଁ ସେ ଭଗବାନଙ୍କୁ ଡାକିବନି। ଲାଷ୍ଟ ଡକ୍ଟର ଯେତେବେଳେ କହିବେ ସେ ଭଗବାନ ଡାକିବ, ଡକ୍ଟର କହିବ ସରି, ଏବେ ମାଲିକ ଯାହା କରିବ। କିରେ, ଏବେ କହିଲୁ ସରି, ମାଲିକ ଯାହା କରିବ, ଲକ୍ଷେ ଟଙ୍କା ନେଇସାରିଲା ପରେ ଆଗରୁ କହିଲୁନି? ସଂସାରରେ ବୁଦ୍ଧି ନାହିଁ ଆଜ୍ଞା, 1000 ବର୍ଷ କଷ୍ଟ ପାଇଲା ପରେ ଗଜେନ୍ଦ୍ର ନିର୍ଣ୍ଣୟ କରୁଛି ନା, ଅପାରୟନ୍ ଆତ୍ମ ବିମୋକ୍ଷାଂ ଚିରଂ ଦଧୌ ଇମାଂ ବୁଦ୍ଧି ଅବ୍ୟପଦ୍ୟତଃ। ମୁଁ ଏଇ ବୁଦ୍ଧି ପ୍ରାପ୍ତ ହେଲେ ମୁଁ ହରିଙ୍କୁ ଡାକିବି, ସଂସାର ଆଶା ମୁଁ ଛାଡ଼ିବି। କେତେ ବର୍ଷ ପରେ? 1000 ବର୍ଷ ପରେ। ଆଉ ଆମେ ଏତେ ଶୀଘ୍ର ଶୀଘ୍ର ଜାଣିଲେ ବି କ'ଣ ବିପଦ ବେଳେ ଡାକିବେ କି? ଦେଖୁନାହାନ୍ତି ଆପଣ, ସବୁବେଳେ ହରେ କୃଷ୍ଣ କହୁଥିବେ କି ଜୟ ଶ୍ରୀରାମ ଜୟ ଶ୍ରୀରାମ କହୁଥିବେ, ତାହେଲେ ପଡ଼ିଯିବେ କ'ଣ କହିବେ? ମାଲୁ ବାପାଲୁ ଆହା, ଭୂମି ସ୍ୱୀକୃତି ନହେଲେ ଭଗବାନଙ୍କ ଭରସା ଆଜ୍ଞା, ସ୍ୱୀକୃତି ଦରକାର। ଆମ କଥା କ'ଣ କହିବା ଆଜ୍ଞା, ଆମେ ଛୋଟ ପ୍ରାଣୀ, ଯାଜ୍ଞସେନୀଙ୍କର ଅବସ୍ଥା କ'ଣ ହେଲା କି? ଛୋଟ ପିଲାବେଳେ ଗୁରୁଦେବ ଯେଉଁ ମନ୍ତ୍ର ଦେଇଥିଲେ ସେ ଭୁଲି ଯାଇଛନ୍ତି। ଗୁରୁଦେବ ତାଙ୍କୁ ମନ୍ତ୍ର ଦେଇଥିଲେ ବଶିଷ୍ଠ, ଏତେ ସୁନ୍ଦର ଦ୍ରୌପଦୀ ରାଜା ତାଙ୍କୁ ପଠାଇଥିଲେ, ଏତେ ସୁନ୍ଦର ସେବା କରିଥିଲେ। ବଶିଷ୍ଠ କହିଲେ, ମା ତୁ ଛୋଟ କନ୍ୟା, ବଡ଼ ବିଲକ୍ଷଣୀ କନ୍ୟା, ତୋତେ ମୁଁ ବର ଦେବି। ମା ତୋତେ ଗୋଟେ ବର ଦେଉଛି, ଯେତେବେଳେ ବିପଦରେ ତୋତେ କେହି ସାହାଯ୍ୟ କରିପାରିବେ ନାହିଁ ସେତେବେଳେ ତୁ ହରିଙ୍କୁ ଡାକିବୁ। ଆଜ୍ଞା, ଏଇ ମନ୍ତ୍ରଟି କାମ ଦେଲା କେତେବେଳେ ପାଞ୍ଚାଳୀଙ୍କର? ବସ୍ତ୍ରହରଣ ବେଳେ। ବସ୍ତ୍ରହରଣ ବେଳେ କ'ଣ କାମ ଦେଇଦେଲା? ତାହେଲେ ପିତାମହ ଭୀଷ୍ମଙ୍କ ଆଗରେ ହାତ ଯୋଡ଼ୁଥିଲେ କାହିଁକି? ପାଣ୍ଡବମାନଙ୍କୁ ପ୍ରଶ୍ନ କାହିଁ ପଚାରୁଥିଲେ? ବିପଦ ହେଲେ ତ ହାତ ଟେକି ଦେବା ଦରକାର ନା? ନା, ବିପଦ ଆସିଲେ ସାଧୁଙ୍କ ଦ୍ୱାରା ଉପଦିଷ୍ଟ ନ ହେଲେ, ବାରମ୍ବାର ନ ଶୁଣିଲେ ମନ ଏଟାକୁ ଧାରଣ କରିବନି। କାରଣ ମନର ବୁଦ୍ଧି ଅଛି ନା, ମନ ବୁଦ୍ଧି ଅଛି ନା, ବୁଦ୍ଧି ଖର୍ଚ୍ଚ କରିନବ ସାଙ୍ଗେ ସାଙ୍ଗେ। ବାରମ୍ବାର ଶୁଣିଲେ ସଂସାରରେ କୌଣସି ବୁଦ୍ଧି ଆମକୁ କାମ କରିବନି। ଆମର ଗୋଟିଏ ବୁଦ୍ଧି ଦରକାର, ଗୋଟିଏ ବୁଦ୍ଧିରେ ଆମେ ପାର ହେଇକି ଯିବା। ସେ ବୁଦ୍ଧିଟା କ'ଣ? ମୁଁ ହେଉଛି ଭଗବାନ, ପ୍ରଭୁ ହେଉଛନ୍ତି ଶ୍ରୀକୃଷ୍ଣ ମୋର ପ୍ରଭୁ, ମୁଁ ତାଙ୍କର ଦାସ, ଏଇ ଗୋଟିଏ ବୁଦ୍ଧି ଦରକାର। ଆଉ ସଂସାରରେ ସବୁ ବୁଦ୍ଧିକି ଫୋପାଡ଼ି ଦେଲେ ହିଁ କଲ୍ୟାଣ ହେବ। ଆଉ ଯେତେ ବୁଦ୍ଧିମାନ ଲୋକ ସେ ଠକିବେ ଏଠି ଏ ସଂସାର ରହିବେ, ଯେତେ ନିର୍ବୁଦ୍ଧିଆ, କେବଳ ଭଗବତ ବୁଦ୍ଧି ଯାହାର ଅଛି, ପ୍ରଭୁ ହେଉଛନ୍ତି ମାଲିକ, ମୁଁ ହେଉଛି ତାଙ୍କର ଦାସ, ଇଏମାନେ ପାର ହେଇକି ଯିବେ। ପାଞ୍ଚାଳୀ ଆଜ୍ଞା ସମସ୍ତିଙ୍କୁ, ଗୋଟି ପରେ ଗୋଟି ସମସ୍ତିଙ୍କ ହାତ ଯୋଡ଼ି ଯୋଡ଼ି କହୁଛନ୍ତି ବସ୍ତ୍ର ଟିକେ ଧରିକି, କିନ୍ତୁ ବେଶୀ କହୁଛନ୍ତି କୃପାଚାର୍ଯ୍ୟଙ୍କୁ। କାହିଁକିନା କୃପାଚାର୍ଯ୍ୟ ଭାରି ସମର୍ଥ କୁଳଗୁରୁ, କୁଳଗୁରୁ କୃପାଚାର୍ଯ୍ୟ ଗୁରୁଙ୍କ ଆଗରେ ବାପା ମାମା ଶାସନ କରିପାରିବେନି, ସେଥିପାଇଁ ଗୁରୁକୁଳକୁ ପଠାଯାଏ, ଗୁରୁ ଶାସନ କରିବ। ଦ୍ରୌପଦୀ ଚାହିଁବାର କଥା ବାରମ୍ବାର କୃପାଚାର୍ଯ୍ୟଙ୍କୁ ଯେ ଆପଣଙ୍କ ଆଗରେ ଆପଣଙ୍କର ଶିଷ୍ୟ ଅନ୍ୟାୟ କରୁଛି, ପଦେ କଥା କୁହନ୍ତୁ। ସେ ଘୁରି ଫେରିକି ଦ୍ରୌପଦୀ ସେଇଠି ଚାଲି ଆସୁଛନ୍ତି, କାହା ପାଖକୁ? କୃପାଚାର୍ଯ୍ୟ ପାଖକୁ। କୃପାଚାର୍ଯ୍ୟ କେବଳ ଗୋଟିଏ ଆଙ୍ଗୁଠି ଟେକିଦେଲେ, ନା ଭୟ ଅର୍ଣ୍ଣ ଖାଇଛନ୍ତି ଦୁର୍ଯ୍ୟୋଧନର, କହିପାରୁନାହାନ୍ତି ଖୋଲିକି ବିଷ୍ଣୁଙ୍କ ଶରଣ ନେଇ ବୋଲି, କୃଷ୍ଣଙ୍କ ଶରଣ ଡରି ଭୟକି, ଯେମିତି କୋଶ୍ଚିନ୍ ପରୀକ୍ଷା ଦେଖିଛନ୍ତି ନା ଆପଣ ପିଲାମାନେ ବସିଥିବେ, ପିଲାମାନଙ୍କ ଭିତରେ ଠରାଠରି ହେଇଥିବେ, ଯଦି ନ ପଚାରିଛି ତାକୁ ଠାରିଦେବ, ଏକ ନମ୍ବରଟା ଲେଖ, ଦୁଇ ନମ୍ବରଟା ଲେଖ, ଯେମିତି ଠାରିକି ଦ୍ରୌପଦୀ କହିଦେଲେ, ଆରେ ତୁ ସଂସାର ଆଗରେ ହାତ ପାତିଲେ ତ ବିପଦରୁ କିଏ ରକ୍ଷା କରିବ? ଆଜ୍ଞା, ଏ ବିପଦ ସମୟରେ ମନରେ ପଡ଼ିଗଲା, ଏ ଆଙ୍ଗୁଠିଟା ଦେଖି ମନରେ ପଡ଼ିଗଲା ପାଞ୍ଚାଳୀଙ୍କର, କା କଥା? ବଶିଷ୍ଠଙ୍କ କଥା। ଆରେ ବଶିଷ୍ଠ ମୋତେ କହିଥିଲେ ଯେତେବେଳେ ବିପଦ ଆସିବ ହରିଙ୍କର ଶରଣ ଯିବ, ସେଟା କିଲେ ନା ବିପଦ ସମୟରେ ହରିମତି ହବା ସୁକୃତିମାନ ଲୋକଙ୍କର ଆରତୀ। ଏଠି ପ୍ରଭୁପାଦୀ ମହାରାଜ ତାଙ୍କ ଇଂଲିଶରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଏଭ୍ରିୱାନ୍ ଇନ୍ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଇଜ୍ ଏନ୍ଗେଜ୍ ଇନ୍ ଏ ଷ୍ଟ୍ରଗଲିଂ ଫର୍ ଏକ୍ଜିଷ୍ଟାନ୍ସ। ପ୍ରତ୍ୟେକ ଲୋକ ସଂଘର୍ଷରେ, ଜୀବନ ସଂଗ୍ରାମରେ ଚାଲିଛି। ଏଭ୍ରିୱାନ୍ ଟ୍ରାଏ ଟୁ ସେଭ୍ ହିମ୍ସେଲ୍ଫ ଫ୍ରମ୍ ଦି ଡେଞ୍ଜର, ବଟ୍ ୱେନ୍ ୱାନ୍ ଇଜ୍ ଅନ୍ଏବୁଲ୍ ଟୁ ସେଭ୍ ହିମ୍ସେଲ୍ଫ ଇଫ୍ ହିଜ୍ ବାୟସ୍, ସମସ୍ତେ ବିପଦରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ଯଦି ସେ ପୁଣ୍ୟବାନ ଲୋକ, ହି ଟେକ୍ ଦି ସେଲ୍ଟର୍ ଅଫ୍ ଲୋଟସ୍ ଫିଟ୍ ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍। ଯଦି ପୁଣ୍ୟବାନ ଲୋକ ବିପଦ ଆସିଯାଉଛି ମାନେ ସେ କ'ଣ କରିବ? ସିଧା ଭଗବାନଙ୍କ ଶରଣ ଚାଲିଯିବ। ଗଜେନ୍ଦ୍ର 1000 ବର୍ଷ ପରେ ନିଷ୍ପତ୍ତି ନେଲା, ଆମର କେତେ ଦିନ ଆୟୁଷ ଆଜ୍ଞା ତାହା ଜଣା ନାହିଁ, ତାହେଲେ ଆମେ କେବେ ନିଷ୍ପତ୍ତି ନେବା ଦରକାର? ଏବେ ଏଇଠି ଏଇ ଗୋଟିଏ ମୋମେଣ୍ଟରୁ, କାରଣ ନେକ୍ସଟ ମୋମେଣ୍ଟରେ କ'ଣ ହବ ଆମର ଠିକଣା ନାହିଁ। ଗଜେନ୍ଦ୍ର ନିଷ୍ପତ୍ତି ନେଇଗଲେ, ତାଙ୍କର ନିଷ୍ପତ୍ତିକୁ ଶୁଣିକି କଥାକୁ ବିଶ୍ରାମ ଦେବା, କାଲି ଗଜେନ୍ଦ୍ର ଭଗବାନଙ୍କୁ ଡାକିବେ। ଆପଣ ପ୍ରଶ୍ନ କରିବେ ନା ଗଜେନ୍ଦ୍ର କେମିତି ଡାକିଲା ଗଜ ଶରୀରରେ, କାଲି ତାର ସମାଧାନ ସବୁ ଶୁଣିବେ। ନମାମେ ଜ୍ଞାତୟ ଆତୁରଂ ଗଜା କୂତକରିଣ୍ୟା ପ୍ରଭବନ୍ତି ମୋଚିତୁମ୍ ଗ୍ରାହେଣ ପାଶେନ ବିଧାତୁରାବୃତା ଅପ୍ୟହଂ ଚଂ ତଂ ଜାମି ପରମ୍ପରାୟଣମ୍। ଗଜେନ୍ଦ୍ର ଏଇ ନିଷ୍ପତ୍ତି ନେଲେ, ମୁଁ ଆଉ ସଂସାରରେ କାହାର ଶରଣ ଯିବିନି, ଭଗବାନଙ୍କ ଶରଣ ଯିବା ବୁଦ୍ଧି ଦୁର୍ଲଭ ବୁଦ୍ଧି ଆଜ୍ଞା। ଆଖି ଆଗରେ ଗାନ୍ଧାରି ତ ଦେଖୁନଥିଲେ, ଶୁଣୁଥିଲେ, କ'ଣ ଶୁଣୁଥିଲେ? ମୋର ଆଜି ଏତେ ନମ୍ବର ପୁଅ ଚାଲିଗଲେ, ଭୀମସେନ ମାରିଲା, ପ୍ରତିଦିନ କାଉଣ୍ଟିଂ ହେଉଥିଲା, 18 ଦିନ ଭିତରେ ଏକାକେ ଭୀମସେନ 100ଟି ପୁତ୍ରକୁ ମାରିଛନ୍ତି, ଆଉ କେହି ମାରିନା, ଅନେଶତ ମାରିସାରିଛନ୍ତି, ଆଉ ଗୋଟିଏ ବାକି ଅଛି କିଏ? ଗାନ୍ଧାରୀ ଧର୍ମକୁ ରକ୍ଷା କରିପାରିଲେନି। ଯେଉଁ ଗାନ୍ଧାରୀ ଯୁଦ୍ଧ ଆରମ୍ଭରେ କ'ଣ କହିଥିଲେ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ, ପାଣ୍ଡବମାନଙ୍କୁ କହିଥିଲେ, ପୁତ୍ରମାନଙ୍କୁ କହିଥିଲେ, କିନ୍ତୁ ପୁତ୍ର ସ୍ନେହ ସଂସାର ଆସକ୍ତିଟା କିଏ କିଭଳି ଦେଖୁଛନ୍ତି? ଥିଓରିଟିକାଲ କଥା ହେବନି ଆଜ୍ଞା, ମୋର କିଛି ଚିନ୍ତା ନାହିଁ ସଂସାର ଚିନ୍ତା, ଏସବୁ ଥିଓରିଟିକାଲ, ମୋର ପିଲା ଛୁଆ ଜନ୍ମ କରନ୍ତି, ମୋର କିଛି ଚିନ୍ତା ନାହିଁ, ଭଗବାନ ଯାହା କରିବେ, ଖାଲି ଥିଓରିଟିକାଲ କହିଦେଲେ ହେଇଯିବ? ତୁମେ କେତେ ଭଗବାନ ଉପରେ ଡିପେଣ୍ଡେଣ୍ଟ? ଗାନ୍ଧାରୀ କେତେ ବଡ଼ ସ୍ୱାମୀଙ୍କ ପାଇଁ କେତେ ବଡ଼ ସତୀତ୍ୱ ରକ୍ଷା କରିଛନ୍ତି ଦେଖନ୍ତୁ, ଚକ୍ଷୁ ଥାଉ ଥାଉ ପଟି ବାନ୍ଧିଦେଇଛନ୍ତି, ସଂସାରକୁ ଦେଖିନଥିଲେ, ସୌନ୍ଦର୍ଯ୍ୟକୁ ଦେଖିନଥିଲେ, ପତିମୁଖକୁ ଦେଖିନାହାନ୍ତି, ବିଶାଳ ବଡ଼ ନ୍ୟାୟର ଧର୍ମର ଗୋଟେ ମର୍ଯ୍ୟାଦାକୁ ରଖିଲେ, ପୁତ୍ରଙ୍କୁ ବି ଆଶୀର୍ବାଦ ଦେଲେନି। ଦୁର୍ଯ୍ୟୋଧନ ରାଗିଗଲେ, କହିଲେ କି ମା ଇଏ କହୁଛନ୍ତି, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମ ହେଉଛ, ଏତିକି କହିପାରେନି ବିଜୟ ବାବୁ ବୋଲି। କିନ୍ତୁ ଅନେଶ୍ୱତୀ ପୁଅ ଚାଲିଗଲା ପରେ ଖବର ପାଇଲେ, ଦାସୀଙ୍କୁ ପଚାରିଲେ, କହିଲେ କ'ଣ ହେଲା? ମୋର ଗୋଟିଏ ପୁଅ ଅଛି ଦୁର୍ଯ୍ୟୋଧନ, ମୁଁ ଚାହୁଁଛି ମୋ କୋଳରେ ଜଣେ କେହି ରୁହନ୍ତୁ। ଦେଖନ୍ତୁ ସେହି ସମୟ ଥିଲା, ସେହି ସମୟରେ ସେ ଚାହିଁଥିଲେ ଭଗବାନଙ୍କୁ ଶରଣ ନେଇପାରିଥାନ୍ତେ, ଏହା ନା? ଯଦି ମଧୁସୂଦନଙ୍କ ଶରଣ ନେଇଥାନ୍ତେ, ତାହେଲେ ମଧୁସୂଦନ ଦୁର୍ଯ୍ୟୋଧନକୁ ରକ୍ଷା କରିଦେଇଥାନ୍ତି, କିନ୍ତୁ ସେ ସମୟରେ ତାଙ୍କର ବୁଦ୍ଧିର ବିପୁଣ ଶରଣ ନେବେ, କହିଲେ ମୋ ସତୀତ୍ୱର ମୁଁ ଶରଣ ନେବି। କହିଲେ ଗୋଟିଏ ବିମାନ କ'ଣ ରଥ ଠିକ୍ କର,
ମୁଁ ହସ୍ତିନାପୁରରୁ ଯିବି କୁରୁକ୍ଷେତ୍ରକୁ, ରଥ ଠିକ୍ ହେଲା। ଦାସୀମାନେ ଗଲେ, ନାରୀମାନଙ୍କ ଶିବିର ରହିଲେ, ରାତିରେ ଡାକିଲେ ଦୁର୍ଯ୍ୟୋଧନଙ୍କୁ, କହିଲେ ପୁତ୍ର ମୋର ବିଶ୍ୱାସ, କର୍ଣ୍ଣର ମୃତ୍ୟୁବରଣ ହୋଇଛି, କର୍ଣ୍ଣ ତୋତେ ସବୁବେଳେ ଖରାପ ରାସ୍ତାରେ ନିଏ, ଶକୁନିର ମୃତ୍ୟୁବରଣ, ଏ ଦୁଇ ଜଣ ତୋତେ ଖରାପ ରାସ୍ତାରେ ନିଅନ୍ତି, କିନ୍ତୁ ମୋର ବିଶ୍ୱାସ ଆଜି ମୁଁ ଯାହା କହିବି ମୋ ପୁଅ ମାନିବ। ବଡ଼ ଆଶାରେ ଆସିଛନ୍ତି, କିନ୍ତୁ ଭଗବାନଙ୍କ ଶରଣ ଯାଉନାହାନ୍ତି, ତାଙ୍କ ସତୀତ୍ୱର ଶରଣ ଯାଉଛନ୍ତି। ମୋ ସତୀତ୍ୱ ବଳରେ ମୋ ପୁତ୍ରକୁ ରଖିବି। ଆସିଲେ ଦୁର୍ଯ୍ୟୋଧନଙ୍କୁ କହିଲେ, ବାପା କାଲି ତୁ ସକାଳୁ ସ୍ନାନ କରିକି ଉଲଗ୍ନ ହେଇକି ମୁଁ ଆଗକୁ ଚାଲି ଆସିବି। ଆଜ୍ଞା, ଏ ମେସେଜ କ'ଣ ଭଗବାନ କୃଷ୍ଣ ଜାଣିଥିଲେ କି? ଭଗବାନ ଜାଣିଦେଲେ, କହିଲେ ବାହ, ଆରେ ଗାନ୍ଧାରୀ ସମୟ ଥିଲା, ଯଦି ମୋ ପାଖକୁ ଆସିଥାନ୍ତି ତାହେଲେ ମୋ ଦୁର୍ଯ୍ୟୋଧନକୁ ବୁଝେଇକି ସମାଧାନ କରିଦେଇକି ବର୍ତ୍ତମାନ ତାକୁ ବଞ୍ଚେଇ ଦେଇପାରିଥାନ୍ତି। ତୁମେ ପୁଣି ତୁମ ଛତୁର ଶରଣ ନେଉଛ, ଠିକ୍ ଦେଖିବା। ଆଜ୍ଞା, ଏଣେ ଖବର ହେଇଗଲା ଯେ ଗାନ୍ଧାରୀ ଆସିଛନ୍ତି, ଦୁର୍ଯ୍ୟୋଧନ ଯେଉଁ ସମୟରେ ସ୍ନାନ କରିକି ଆସୁଛନ୍ତି, ଭଗବାନ କ'ଣ କରୁଛନ୍ତି, ଯେତେ ଯଦୁ ବଂଶୀ ଥିଲେ ତାଙ୍କ ସାଙ୍ଗରେ ସାହାଯ୍ୟ କରିବା ପାଇଁ, କ୍ଲାସ୍ ଯିବା, ଗାନ୍ଧାରୀ ମା ଆସୁଛନ୍ତି, ଟିକେ ଦେଖାଦେଖି କରିକି ଆସିବା, ବନ୍ଧୁବାନ୍ଧବ ଲୋକ ତ। ଆଜ୍ଞା, ଭଗବାନ ଆସିଲା ବେଳକୁ ସ୍ନାନ କରିକି ଦୁର୍ଯ୍ୟୋଧନ ଆସୁଛନ୍ତି, କହିଲେ କିରେ ଦୁର୍ଯ୍ୟୋଧନ, ଇଏ କି ଅବସ୍ଥା? ଏ ହେ, ଉଲଗ୍ନ କେବଳ ସ୍ତ୍ରୀ ଆଗରେ ହୁଅନ୍ତି, ତୁ ନ୍ୟାୟ ଜାଣିନୁ, ଉଲଗ୍ନ କେବଳ ସ୍ତ୍ରୀ ଆଗରେ ହୁଅନ୍ତି, ଆଉ ଏକାକୀ କେଉଁଠି ଉଲଗ୍ନ ହେବେନି, ଦେବତାମାନେ ଦର୍ଶନ କରୁଛନ୍ତି, ଆୟୁକ୍ଷ ହୋଇଯିବ। ଆରେ ତୋ ମା ଆଗକୁ କେମିତି ଯାଉଛୁ, ତୁ ତୋର ଯୌବନ ଅବସ୍ଥାରେ ତୋ ମା ଆଗକୁ ଯାଉଛୁ, ଅଭିଶାପ ପାଇବୁ ରେ। ଭଗବାନ ବାଣୀ କହିବେ, ପା ଯାଉଛୁ ଯାଉଛୁ, ତୋର ଗୁହ୍ୟ ଅଙ୍ଗଟାକୁ ଆଚ୍ଛାଦନ କରିକି ଯା, ଇଏ କଲା ହଁସିଆ କରିକି ଯା। ଭଗବାନ ତାଙ୍କ ଚାଲିଗଲେ, ଇଏ ତାର ଜଙ୍ଘ ପାଖରୁ ଯେତିକି ଯେଉଁଠି ମରିବ ସେତିକି ଆଚ୍ଛାଦନ କରିକି ଯାଇଛି। ମା ଆଗକୁ ଚାଲିଗଲା, ମା ତାଙ୍କର ଖୋଲିଲେ, କହିଲେ ମା ମୁଁ ଆଇଲି, ସ୍ନାନ କରିକି ଆସିଲି, ମୋତେ ଚାହ ବଜ୍ରମୟ ସର କରିଦେବ। ଗାନ୍ଧାରୀ ସତୀତ୍ୱର ବଳକୁ ବର୍ତ୍ତମାନ ଖର୍ଚ୍ଚ କଲେ କୁରୁବଂଶର ବିଜକୁ ରଖିବା ପାଇଁ, ଚାହିଁଦେଲେ ଚାହିଁଦେଲେ ସବୁ ବଜ୍ରମୟ ହେଇଗଲା। କହିଲେ ପୁତ୍ର, ତୋତେ କହିଥିଲି ଉଲଗ୍ନ ହେଇକି ଆସିବା ପାଇଁ, ତୁ ଯେଉଁଠି ବସ୍ତ୍ରଟି ଆଚ୍ଛାଦନ କରିକି ଆସୁଛୁ ସେଇଟା ତ ବଜ୍ରମୟ ହେଇପାରିଲାନି, ଭୀମସେନ ତୋତେ ମାରିଦେବ, ଇଏ ତ ମହାନ ଚାଲାକ। କହିଲା ମା ମୁଁ ଯାଉଛି ଆଉ ଥରେ ସ୍ନାନ କରିକି ଆସିବି, ଆଉ ଥରେ ମୋତେ କହିଲେ ନା, ମୋର ସମଗ୍ର ସତୀତ୍ୱର ପରାକାଷ୍ଠାର ସ୍ୱରୂପ ମୁଁ ଏଇ ଗୋଟିଏ ସମସ୍ତ ସତୀତ୍ୱର ବଳକୁ ମୁଁ ଦେଇଥିଲି, ଆଉ ତୋର ମୃତ୍ୟୁ, ମୃତ୍ୟୁର ଭୟ ତୋର କୌଣସି ଅଙ୍ଗରେ ନାହିଁ, ସେଇଠି ରହିବ। ବୁଦ୍ଧି ଦେଖୁଛନ୍ତି ନା, ଦୁର୍ଯ୍ୟୋଧନ ଶେଷ ଅବସ୍ଥାରେ ବି ଭଗବାନଙ୍କ ଶରଣ ଯାଉନି କି ଗାନ୍ଧାରୀ ଯାଉନି, କିନ୍ତୁ ଗଜେନ୍ଦ୍ର ଚରିତ୍ର କ'ଣ ଶୁଣିବା? ବହୁ ନା ମାମ ଇମେ ଜ୍ଞାତୟ, ଏଇ ପିଲା ଛୁଆଙ୍କର ଶରଣ ମୁଁ ଯିବିନି, ଆତୁରମ ଗଜା। ଆରେ ମୋର ଲିଡର ମାନଙ୍କର ବର୍ତ୍ତମାନ ଅବସ୍ଥା ଖରାପ ହେଇଗଲାଣି, ଗଜମାନଙ୍କର କୁତ କାରିଣ୍ୟା ପ୍ରଭନ୍ତି ମୋଚି, ତୁମେ ହସ୍ତିନୀମାନେ ମୋତେ କ'ଣ ରକ୍ଷା କରିବେ, ମୋ ସ୍ତ୍ରୀମାନେ କାନ୍ଦୁଛନ୍ତି, କ'ଣ କରିପାରିବେ, କିଛି କରିପାରିବେ, ମୋତେ ବିପଦରେ ହରିର ପକେଇଛନ୍ତି। ଗ୍ରାହୀନ ପାସିନ ବିଧାତୁ ଆବୃତା, ବିଧାତା ମୋତେ ଗ୍ରାହପାଶରେ ବାନ୍ଧିଛନ୍ତି, ମୁଁ ବର୍ତ୍ତମାନ ତାଙ୍କର ଶରଣ ଯିବି। ଏତିକି, ଯେତେବେଳେ ଆପଣ ନିଶ୍ଚୟ କରିବେ ଆଜିଠାରୁ ମୁଁ ଭଗବାନଙ୍କର ନିୟମ ପାଳନ କରିବି, ଆଜିଠାରୁ ଆଉ ପାପ କରିବିନି, ମୁଁ ହରିଙ୍କର ଶରଣ ଯିବି, ତାପରେ କେଉଁ ରାସ୍ତାରେ ଯିବେ ସେ ବୁଦ୍ଧିଟା କିଏ ଦେବ? ହରିଦେବ। କେବଳ ଏତିକି ନିର୍ଣ୍ଣୟ କରିଛି, ଆପଣ କାଲି ଦେଖିବେ ପୂର୍ବ ଜନ୍ମରେ ଯେଉଁ ମନ୍ତ୍ରକୁ ଅଭ୍ୟାସ କରିଥିଲେ ସେଇଟା ସ୍ମରଣ ପଡ଼ିବ। ଏଇ ଗଜେନ୍ଦ୍ର ସ୍ତୁତି ଗଜେନ୍ଦ୍ରଙ୍କର ଏଇ ଜନ୍ମର ସ୍ତୁତି ନୁହେଁ, ଗଜେନ୍ଦ୍ର ପୂର୍ବର ରାଜା ଥିଲାବେଳେ ଯେଉଁ ସ୍ତୁତିକୁ ବାରମ୍ବାର ବାରମ୍ବାର, ଭକ୍ତିଟା ଏଇଭଳି ଆଜ୍ଞା, ଅକ୍ଷୟ। ଏ ଜନ୍ମରେ ଯେମିତି ଆମେ ଯିଏ ଯେତିକି କରିଛି ବି ଅକ୍ଷୟ, ନଷ୍ଟ ସ୍ୱଳ୍ପମ ଅପ୍ୟସ୍ୟ ଧର୍ମସ୍ୟ ତ୍ରାୟତି ଏ ମହତ ଭୟା। କାଲି ଆମେ ଶୁଣିବା ଗଜେନ୍ଦ୍ର କାଲି ଭଗବାନଙ୍କର ସ୍ତୁତି କରିବ, କିଛି ମୁଖ୍ୟ ସ୍ତୁତି ଦୁଇ ତିନିଟି ଶୁଣିବା, ଭଗବାନ ଆସିବେ ଗଜେନ୍ଦ୍ରକୁ ଉଦ୍ଧାର କରିବେ, ପରୀକ୍ଷିତ ପ୍ରଶ୍ନ ପଚାରିବେ, ଗ୍ରାହ ଆଗେ କେମିତି ଉଦ୍ଧାର, ଆଗେ ଉଦ୍ଧାର କିଏ ହେଲା ଆଜ୍ଞା? ଆଗେ କୁମ୍ଭୀରକୁ ଉଦ୍ଧାର କଲେ ଭଗବାନ, ତାପରେ ଗଜକୁ। ପରୀକ୍ଷିତ ପ୍ରଶ୍ନ ପଚାରିବେ, ଏଇ ଦୁଇ ଜଣ କେମିତି 1000 ବର୍ଷ ପର୍ଯ୍ୟନ୍ତ ରହିଲେ, କେମିତି ଉଦ୍ଧାର ପାଇଲେ, ଏତେ ସୁନ୍ଦର ସ୍ୱର କାହିଁକି ପାଇଲେ? କାଲି ସଂକ୍ଷେପରେ କଥାଟି ଶୁଣିକି କାଲି କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ।
जय ग्रंथा श्रीमद भागवतम की जय। प्रभु श्री श्री जगन्नाथ बलदेव सुभद्रा महाराणी की जय। श्री खिचुरा भगवान की जय। शिल प्रभुपाद जी महाराज की जय। शिल गुरु गोविंद गोस्वामी शिल गुरुदेव की जय। समवेत वैष्णव भक्त वृंद की जय। निताई गौर प्रमानंदे हरि हरि बोल।